This sermon identified with Christ was delivered on Sunday evening, 20th December 1959 at Branham Tabernacle in Jeffersonville, Indiana, USA. ଏହି ସୁସମାଚାରଟି ଖ୍ରୀଷ୍ଟଙ୍କ ସହିତ ଅଭିନ୍ନ ପରିଚୟ, ଆମମାନଙ୍କର ଅତି ପ୍ରିୟ ଭାଇ ତଥା ବିଂଶତିତମ ଯୁଗର ଭାବବାଦୀ ୱିଲିୟମ୍ ମ୍ୟାରିୟନ୍ ବ୍ରାନହାମଙ୍କ ଦ୍ୱାରା ରବିବାର ସନ୍ଧ୍ୟା 20 ଡିସେମ୍ବର 1969 ବ୍ରାନହାମ ଟାବର୍ନାକଲ ଜେଫରସନଭିଲ୍ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାର କରାଯାଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାରକୁ ଶୁଣନ୍ତୁ।
Thank you very much. I'm so happy to be back in the name of the Lord.
ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ପ୍ରଭୁଙ୍କ ନାମରେ ପୁନଶ୍ଚ ଫେରି ଆସିବା ଯୋଗୁଁ ମୁଁ ଅତ୍ୟଧିକ ରୂପେ ଆନନ୍ଦିତ ଅଟେ।
Just a little horse to start with, but Lord, let's be getting second gear after a while.
ଆରମ୍ଭ କରିବାକୁ ଯାଇ କିଛିକାଂଶରେ ଗଳାରେ ଖରଖରି ଅନୁଭବ କରିଥାଏ, ତଥାପି କିଛି କ୍ଷଣ ଉତ୍ତରେ ପ୍ରଭୁ ମୋତେ କିଛିଟା ସୁସ୍ପଷ୍ଟତର କଣ୍ଠଧ୍ୱନିକୁ ପ୍ରଦାନ କରିବେ। ତେଣୁ ଉପାସନାରେ ଏହି ସପ୍ତାହ ବ୍ୟାପୀ ମୁଁ ଅଧିକ କିଛି ପ୍ରଚାର କାର୍ଯ୍ୟ କରିଅଛି। ତତ୍ପରେ ଅନେକ ଗୁଡ଼ିଏ ପ୍ରଶ୍ନ ଉତ୍ତର ଦେବାକୁ ପଡ଼ିଥିଲା। ତତ୍ପରେ ଉତ୍ସାହିତ ହୋଇ କୋଠରୀ ମଧ୍ୟରୁ ବାହାରି ଆସିଥିଲି। ସେହି ହେତୁରୁ ଏହା ସେପରି ଧରଣର ଏକ ଅବସ୍ଥା ଅଟେ, ମୋତେ ଭୀଷଣ ଥଣ୍ଡା ଆଦୌ ହୋଇନାହିଁ। ତତ୍ପରେ ମୋର ଜୀବନରେ ମୁଁ ସେତିକିଟା ଆଶ୍ୱସ୍ତିକରଣର ବିଷୟକୁ ଆଦୌ ଅନୁଭବ କରିନଥିଲି, ସୁତରାଂ ମୁଁ ଖୁବ୍ ଆଶ୍ୱସ୍ତି ଅନୁଭବ କରେ। ତଥାପି ମୋର ଗଳାଟି ଆବଶ୍ୟକରୁ କିଛିଟା ଅଧିକ ମନ୍ଥର ହୋଇପଡ଼ିଅଛି, ପୁଣି ଏହା ଯଥାସାଧ୍ୟ ଠିକ୍ ହୋଇଯିବ। ତେଣୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହେଁ। ଆପଣମାନେ ଯାହା କିଛି ସୁକର୍ମ କରିଛନ୍ତି ସେଗୁଡ଼ାକ ପାଇଁ ଧନ୍ୟବାଦ ଦିଏ। ମୁଁ ଖୋଜିବାରେ ଯତ୍ନ କରିଥିଲି। କିଛି କ୍ଷଣ ପୂର୍ବେ ଉପର ଆଡ଼କୁ ଅଗ୍ରସର କରିବା ଅବସରରେ ଖୋଜି ପାଇବାକୁ ମୁଁ ପ୍ରୟାସ କରିଥିଲି। ବିଲି ପୁଣି ଅନ୍ୟ କେତେଜଣ ବନ୍ଧୁ ସେଠାରେ ବାହାର ପାଖରେ ଉପସ୍ଥିତ ଥିଲେ, ସେପରି ଏକ ପରିବାରକୁ ଖୋଜି ପାଇବାକୁ ଚେଷ୍ଟା କରୁଥିଲେ ଯେଉଁ ପରିବାରଟି ଏଠାକୁ ଯାତ୍ରା କରି ଆସିଥିଲା, ପୁଣି ପଥହରା ହୋଇଥିଲା, ତତ୍ପରେ ଫେରି ନଥିଲା।
ଯଦି
ଅଦ୍ୟାବଧି ସେମାନେ ଏହି ଭବନ ମଧ୍ୟରେ ଉପସ୍ଥିତ ଥାନ୍ତି, ମୁଁ କେତେକଙ୍କ ପାଇଁ ଇଚ୍ଛା କରେ ସେମାନେ ଏମାନଙ୍କର ହସ୍ତକୁ ଧରି ରଖିବେ କିମ୍ବା ଅନ୍ୟ କିଛି ଆଚରଣକୁ କାର୍ଯ୍ୟକାରୀ କରିବେ। ମୁଁ ସ୍ୱୟଂରୁ କିଛିଟା କାର୍ଯ୍ୟକୁ ସମ୍ପାଦନ କରିବାକୁ ଇଚ୍ଛା କରିଥିଲି। ସୁତରାଂ ସେହି ସାଧାରଣ ପରିବାରଟି ଯିଏକି ମିଚିଗାନରୁ ଏଠାକୁ ଆସିଥିଲା କିମ୍ବା ଅନ୍ୟ କୌଣସି ସ୍ଥାନରୁ ଆସିଥିଲା, ଯେଉଁମାନଙ୍କର ଗ୍ୟାସୋଲିନ୍ ସୋରି ଶେଷ ହୋଇଯାଇଥିଲା କିମ୍ବା ଅର୍ଥାଭାବ ଘଟିଥିଲା, ଏପରି ଧରଣର ଏକ ସମସ୍ୟା ସେମାନଙ୍କଠାରେ ଦେଖାଯାଇଥିଲା। ଯଦି ଆପଣମାନେ ଥାନ୍ତି ଏହି ସହର ମଧ୍ୟରେ, ଆପଣମାନେ ଅଦ୍ୟାବଧି ଯଦି ଉପସ୍ଥିତ ଅଛନ୍ତି ଉପାସନା ଅନ୍ତେ, ଆପଣମାନେ ସେମାନଙ୍କ ସହିତ ଯଦି ଭେଟାଭେଟ କରନ୍ତି ତେବେ ମୋର ଘର ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚାଇ ଦିଅନ୍ତୁ। ବୁଝନ୍ତି ତ, ସେହି ପରିପ୍ରେକ୍ଷୀରେ ମୁଁ କିଛିଟା ସହାୟତାକୁ କରିବା ପାଇଁ ଚାହେଁ।
That's what we're here for, is to give a helping hand to anybody we can.
Tahai ate, tahai sei bisoyti ate, tahai sei karma ate, ja pai amane ei sthan re samabeto atu. Arthat je konosi byakti pai amane kori pari thau, tanka prati amanko sahajya hastaku bistar karaku chahi thau.
So now, the Lord Jesus blesses us.
Sutaran, Ammanka Prabhu Jisu Je, Amo Samastanku Asirvad Karantu, Ehi Ammaro Prarthana Ate.
Now, this has been an unusual week, and we've had some unusual things.
Uni Ehi Saptahati, Eko Asadharana Saptahoi Asi Achi. Tatpari Keteko Asadharana Ghatanaku, Ammane Upalabdhi Kari Thilu.
But I'll say that I have never seen a time that the Holy Spirit ever moved any freer than it has this week in this service. Been just perfectly wonderful to me.
Tathapi ehi saptahare jepari karya sampadita hoi achi separi dharanar astarjanaka rupe pavitra atmanku epari satantra rupe karyakari bisayaku mu purbe ado dekhi nahi. Upasana madhyare जेपरी सिद्धता सहित कार्य करथिले ता तो मो पई विस्मयजनक अवस्था रूपे प्रतिमान होई रही जायछि.
At night time when I go in, sometimes it's 1 o'clock in the morning before I can go to sleep, I just rejoice in the thoughts of the Lord Jesus being so good to us.
तत्परे रात्रि कालरे मु जेतरे भीतर को प्रवेश करि जाए पुनि सोइबा को जीवा पूर्वे ता तो सकालर एक घंटा समय हो जाए थाए आओ प्रभु जीशु जे आमार पाई एते अधिक रूपे हितकारी होई छंती से विषय घनी मु अतिशय आनंदित हुए.
And now any of you people that's around here in the city or neighborhooding around that doesn't have a home yet, church home, you're welcome here to come anytime and make this your home.
एही स्थानर चतुष्पार्श्व को अवस्थान कर रही थवा जे कई व्यक्ति किंबा एही शहर स्थित कौनसी व्यक्ति किंबा पार्श्ववर्ती इलाकार जे कई पड़ोसी जे मान पाखरे अद्यावधि कौनसी भवनर व्यवस्था नाही उपासनालय व्यवस्था नाही आपण माने जे को समय ठाको आसीबा पई स्वागत योग्य टंती पुनी एहाको आपण मानक प्रार्थना गुरु रूपे विचार करि परंती.
Remember, we don't have no membership here, just fellowship for all.
मने रखंतु एठारे सदस्यतार सेपरि किछि नियम आम्भमान मधरे नाही केवल समस्तक पई सहभागितार एक उत्स मात्र कटे.
We don't have, as Howard Cato used to say, no law but love, no creed but Christ, no book but the Bible. And so you're always welcome at the this little tabernacle.
Howard Cadell jepari kohuthile tadanusare ammar madhyare sneha betito anya kichi byabostha nahi khristanga binu anya kichi ritiniti nahi bible binu anya kichi pustaka nahi sei etaru ei sadharana upasanalaya re apan mane samaste swagata yogya atanti.
Which we're expecting, if the Lord willing, soon as we can, to build a better church, more substantial place.
Jahara pariprekhire ammane bada asha karuchu je jodi prabhu se pari ichcha karuthanti tebe jathashigra ammane eko ramya upasanalaya ku prastut kari pariba adhika kichhi sthayi abasa sthanara bandobast kari pariba.
Not too big, for we believe Jesus is coming soon and we don't want no too elaborate thing.
अधिक किछि विशाल भवन नुहे जेतु आम्माने विश्वास करू जे जीशु अति शीघ्र आसु अछन्ति तेनु अधिक किछि विस्तारित स्थानर प्रबन्ध को आम्माने आदौ आवश्यक करूना.
We just want something, this one's about to fall in. It served its purpose and we are very thankful for it.
आम्माने एक स्थान को केवल आवश्यक करू एही स्थानटि प्रायत उपस्थित हेबाकु अटे. यह अपार उद्देश्य को सफल करी थिला ତେଣୁ ଏହି ସ୍ଥାନଟିର ପାଇଁ ଆମମାନେ ଅତ୍ୟଧିକ ଧନ୍ୟବାଦୀ ଅଟୁ।
I'll never forget right where this pulpit stands now. About 20-something years ago, I knelt in an old pond and horse weeds over my head, and the Lord said, build your church here.
ସେ କଥାକୁ ମୁଁ ଆଦୌ ଭୁଲିବି ନାହିଁ। ଠିକ ଏହି ସ୍ଥାନରେ ଯେଉଁଠାରେ ପ୍ରଚାରର ମଞ୍ଚଟି ଏତେବେଳେ ଅବସ୍ଥିତ, ପ୍ରାୟ 20 ବର୍ଷ ତଳେ ମୁଁ ସେହି ପୁରୁଣା ପୋଖରୀ ନିକଟରେ ଆଣ୍ଠୋଇ ପଡ଼ିଥିଲି। ମୋର ମୁଣ୍ଡ ଉପରେ ନଳବଣର ଆବାସସ୍ଥଳ ଥିଲା, ଆଉ ପ୍ରଭୁ ଏପରି କହିଥିଲେ, ଏହି ସ୍ଥାନରେ ତୁମର ଆରାଧନାଳୟକୁ ନିର୍ମାଣ କର। ଏକ ଛୋଟ କାଟ ପ୍ରୟାସରେ ଯାହାକୁ ଇନଗ୍ରାମଙ୍କ ସ୍ଥାନକୁ ଯାଇ ଆମମାନେ ଆୟୋଜନ କରିଥିଲୁ, ପୁଣି ଏହି ସ୍ଥାନକୁ $150 ବିନିମୟରେ ଆମମାନେ ହାସଲ କରିଥିଲୁ। ଯଦି ଏହାକୁ ଆମମାନେ ଭରପୁର କରିପାରିଥାନ୍ତୁ, ଏହା ତୁଷାର ଏକ ପୋଖରୀ ଥିଲା ଯାହା ମଧ୍ୟ ଆମେ ସମସ୍ତେ ସ୍କେଟିଂ କରୁଥିଲୁ। ଭାଇ ଜେସି ସ୍ପେନ୍ସର ଅବଶ୍ୟ ମନେ ପକାଇ ପାରନ୍ତି, ଏହି ସ୍ଥାନରେ ଏକ ପୋଖରୀ ଥିଲା ତାଙ୍କର। ପୁଣି ଭଉଣୀ ସ୍ପେନ୍ସରଙ୍କର ଅବଶ୍ୟ ମନେ ଥିବ, ଆପଣ ଏ କଥାକୁ ମନେ ରଖିଥାଇ ପାରନ୍ତି ବୋଲି ମୁଁ ଧାରଣା କରେ। ସେମାନେ ଏହି ସ୍ଥାନକୁ କେତେକ ଦଳକୁ ପ୍ରାୟତଃ ଆଣୁଥିଲେ, ପୁଣି ଏହି ସ୍ଥାନଟି ଆଡ଼କୁ ସେଗୁଡ଼ାକୁ କଢ଼ାଇ ଆଣୁଥିଲେ। ଏହି ପୋଖରୀ ପାଖରେ ପଡ଼ିବାରୁ ରକ୍ଷା କରିବା ନିମନ୍ତେ ସେପରି କରୁଥିଲେ। ଏଠା ସ୍ଥିତ ଇନଗ୍ରାନଭିଲ ବିଦ୍ୟାଳୟରେ ଏକ ଶିଶୁ ବାଳକ ନ୍ୟାୟ ଅଧ୍ୟୟନରତ ଥିଲି। ଏହି ସ୍ଥାନଟି ଏକ ପୋଖରୀ ଥିଲା, ଏଠାକୁ ଆସୁଥିଲି, ପୁଣି ତୁଷାର ଉପରେ ସ୍କେଟିଂ କରୁଥିଲି, ପୁଣି ଲୁଚକାଳି ଖେଳୁଥିଲି ତଥା କେତେକ ଅନ୍ୟ ଖେଳକୁ ସୁଦ୍ଧା ଖେଳୁଥିଲି, ପୋଖରୀ ମଧ୍ୟରେ ଖେଳୁଥିଲି।
ଏହା
ଯେତେବେଳେ ଏକ ପୋଖରୀ ଥିଲା, ଭାଇ ମାଇକ ସେହି ସମୟର କଥାଟିକୁ ଆପଣ ମନେ ପକାନ୍ତି ନିଶ୍ଚୟ। ଆଜ୍ଞା ହଁ, ତାହା ହିଁ ପଛରେ ଉପସ୍ଥିତ ଥିବା ଭାଇ ରୟ ମଧ୍ୟ ଜାଣନ୍ତି। ତତ୍ପରେ ଯେଉଁ ସ୍ଥାନରେ ପୋଖରୀଟିର ଅବସ୍ଥିତି ଥିଲା ତାହାର ଏକ କ୍ଷୁଦ୍ର ଅଂଶକୁ ଆମମାନେ ଅବଶିଷ୍ଟ ରୂପେ ରଖିଅଛୁ, ତାହା ଏହାରି ଠିକ ପଛ ପାଖରେ ରହିଛି। ତାହା ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ଲୋକମାନଙ୍କ ପାପର କ୍ଷମା ନିମନ୍ତେ ଆମମାନେ ସେମାନଙ୍କୁ ବାପ୍ତିଜିତ କରିଥାଉ। ପୁଣି ଏହା ଏପରି ଅଟେ, ଆପଣମାନଙ୍କୁ ତ ଜଣା ପ୍ରଶ୍ନଗୁଡ଼ାକୁ ଆପଣମାନେ ଏହି ସ୍ଥାନରେ ଯେତେବେଳେ ପଚାରନ୍ତି, ପୁଣି ଯେଉଁ ସ୍ଥାନରେ ଆପଣମାନେ ଏପରି ଏକ ବିଶେଷ ସ୍ଥାନ ବ୍ୟବସ୍ଥା ରଖିଛନ୍ତି ଯଦ୍ୱାରା ଆପଣମାନେ ନିଜର ପ୍ରଶ୍ନଗୁଡ଼ାକ ଉପସ୍ଥାପନା କରିଥାନ୍ତି, ପୁଣି ଏହା ଏକ ସମସ୍ତର କାରଣ ହୋଇପଡ଼େ ଯେହେତୁ ଆପଣମାନେ ଏକ ମିଶ୍ରଣର ଜନସମାଗମକୁ ହାସଲ କରିଛନ୍ତି। ଲୋକେ ଏ ପ୍ରକାରେ କିମ୍ବା ସେ ପ୍ରକାରେ ଶିକ୍ଷିତ ହୋଇସାରିଛନ୍ତି, ତଥାପି ବିଷୟଟିଏ ଆପଣମାନେ ଯେତେବେଳେ ବ୍ୟାଖ୍ୟା କରିପାରନ୍ତି, ପୁଣି ଯାହା କିଛି ଶିକ୍ଷାକୁ ସେମାନେ ପୂର୍ବରୁ ଶିକ୍ଷିତ ହୋଇ ଆସିଛନ୍ତି ତାହାର ବିରୁଦ୍ଧରେ ଉପଦେଶ ପ୍ରଦାନ କରନ୍ତି, ପୁଣି ସେମାନଙ୍କ ହୃଦୟ ମଧ୍ୟର ଉତ୍ତମ ବିଚାରଧାରାଟି ଯେତେବେଳେ ପୁନଶ୍ଚ ଭାବବିହ୍ୱଳ ହୋଇଉଠେ, ମୋ ପାଇଁ ତାହା ତ ଈଶ୍ୱରୀୟ ଭାବନା ଅଟେ।
A certain doctor from out of the city just met me in the room in there. A medical doctor, I suppose.
କୌଣସି ନିର୍ଦ୍ଦିଷ୍ଟ ନାମକୁ ମୁଁ ପରିଚିତ କରାଇବାକୁ ଚାହେଁ ନା। ତଥାପି କେହି ଜଣେ ଅତି ପରିଚିତ ଚିକିତ୍ସକ ମହାଶୟ ଏହି ସହରର ବାହାରେ ରହୁଥିବା ଚିକିତ୍ସକ ଜଣକ ସେଠାରେ କୋଠରୀ ମଧ୍ୟରେ ମୋତେ ସାକ୍ଷାତ କରିଥିଲେ। ସେ ଯେ ଚିକିତ୍ସା ଶାସ୍ତ୍ରର ଜଣେ ଚିକିତ୍ସକ ଅଟନ୍ତି ଏପରି ମୁଁ ବିଚାର କରେ। ଆଉ ସେ କହିଥିଲେ ସେହି ସମସ୍ୟାଟିର ମଧ୍ୟରେ ସେ ବହୁ ବର୍ଷ ଧରି ଆବଦ୍ଧ ହୋଇ ରହିଥିଲେ। ସେ ଏପରି ଏକ ପୁସ୍ତକକୁ ପାଠ କରିଥିଲେ ଏହି ବିଷୟଟିର ଉପରେ ପାଠ କରିଥିଲେ ଯାହାକି ତାହା ଉପରେ ଲେଖାଯାଇଥିଲା। ମୁଁ ଯେଉଁ ବିଷୟଗୁଡ଼ାକୁ ଶିକ୍ଷା ଦେଉଥିଲି ତାହା ଉପରେ ଲେଖାଯାଇଥିଲା। କିନ୍ତୁ କହିଥିଲେ ଯେହେତୁ ସେ ଉପାସନା ଗୁଡ଼ାକରେ ଉପସ୍ଥିତ ରହୁଥିଲେ ତତ୍ପରେ ଧର୍ମଶାସ୍ତ୍ରର ସକଳ ପ୍ରକାର ସତ୍ୟତାକୁ ଯଥୋଚିତ ରୂପେ ବ୍ୟବସ୍ଥିତ ହେଉଥିବାର ସେ ଦେଖିଥିଲେ ଏହା ସବୁଦିନ ପାଇଁ ନିରୂପିତ ହୋଇପାରିଥିଲା।
Out of the city from Illinois, and there's about four ministers, three or four ministers.
କିଛି ସମୟ ପୂର୍ବେ ଏହି ସହରର ବାହାରୁ ଆସିଥିବା କେତେକ ଲୋକଙ୍କ ସହିତ ସେହି କୋଠରୀରେ ସାକ୍ଷାତ କରିଥିଲି। ଇଲିନିୟସରୁ ସେମାନେ ଆସିଥିଲେ ଆଉ ସେହି ସ୍ଥାନରେ ପ୍ରାୟ ଚାରିଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ। ତିନି ଜଣ କିମ୍ବା ଚାରି ଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ।
Said, Brother Branham, we have taught the contrary all our life, but we catch the vision now and see what really is the truth. We've been wondering what it was.
Aau semane pari kahithile, Bhai Branham, ammananko sara jibana ammane virodha bhavara bachana ku shikshya dei asi achu. Tathapi ammane darshana ku prakashana kete bele hasil kari achu, puni satya kotha je kono se kotha ku bujhi achu. ଏହା ଯେ କିପରି ଧରଣର ଏକ ବିଷୟ ଥିଲା ତାହା କିଣି ଆମମାନେ ବଡ ବିବ୍ରତ ହୋଇ ପଡ଼ିଥିଲୁ। ବୁଝନ୍ତି ତ ତତ୍ପରେ ତାହା ଏହା ହିଁ ଅଟେ। ବୁଝନ୍ତୁ ତାହା ହିଁ ସେହି ବିଷୟଟି ଅଟେ ଯାହା ମଧ୍ୟରେ ଆମମାନେ ତଳେ ଅବସ୍ଥିତ। ହେ ଭାଇ, ପ୍ରକୃତରେ ତାହା ଏହା ହିଁ ଅଟେ। ତାହା ଯେକୌଣସି ଏକ ମଣ୍ଡଳୀକୁ କିମ୍ବା ଯେକୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅପମାନିତ କରିଥାଏ ସେପରି ଧର ଏକ ବିଷୟକୁ ଆଦୌ ବିଚାର କରନ୍ତୁ ନାହିଁ। ତାହା ତ ମଣ୍ଡଳୀକୁ କେବଳ ଉନ୍ନତ କରିଥାଏ, ମଣ୍ଡଳୀ ମଧ୍ୟକୁ ଉଦ୍ଦୀପନାକୁ ପ୍ରେରଣ କରିଥାଏ। ଧ୍ୟାନ ଦିଅନ୍ତି ତ ଆଉ ତତ୍ପରେ ଆମ ସମସ୍ତଙ୍କୁ ସଂଘବଦ୍ଧ ହୋଇ ଅବଶ୍ୟ ଠିଆ ହେବାକୁ ଅଛି। ଆମମାନଙ୍କୁ ଏକତ୍ରିତ ହୋଇ ଦଣ୍ଡାୟମାନ ହୋଇ ରହିବାକୁ ଅଛି। ଯେତେବେଳେ ସେହି ସବୁ ବିଷୟ ପେଣ୍ଟିକସ୍ ଦିନ ପରମେଶ୍ୱର ସ୍ୱୟଂକୁ ଯେତେବେଳେ ବିଭାଜିତ କଲେ ସେତେବେଳେ ଅଗ୍ନିସ୍ତମ୍ଭର ଛୋଟ ଛୋଟ ଅଂଶରେ ସେ ଆପଣଙ୍କୁ ବିଭାଜିତ କରିଥିଲେ। ପୁଣି ଚାଲି ଆସି ଜନସମାଗମ ଉପରେ ଆଚ୍ଛାଦିତ ହୋଇ ରହିଥିଲେ ଆଉ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କରିଥିଲେ। ପରମେଶ୍ୱର ଆମମାନଙ୍କ ମଧ୍ୟରେ ଯଦି ବିଭାଜିତ ହେଲେ ପ୍ରତିଟି ଥର କେହି ଜଣେ ସ୍ୱୟଂକୁ ଆମମାନଙ୍କ ସହିତ ଯୋଗ କରନ୍ତି ତେବେ ତ ପ୍ରତିଟି ଥର ସେହି ଅଗ୍ନିସ୍ତମ୍ଭଟି ଆମମାନଙ୍କ ଚାରିପାଖକୁ ଅଧିକରୁ ଅଧିକ ବେଷ୍ଟନ କରି ରହିଥାନ୍ତି। ପୁଣି ଏକତ୍ରିତ ରୂପେ ସେହି ସବୁ ବିଷୟ ପରମେଶ୍ୱରଙ୍କ ଶ୍ରେଷ୍ଠ ମଣ୍ଡଳୀର ମୁକ୍ତିର ମୂଲ୍ୟ ସ୍ୱରୂପ ହେଲା। ତାହା ଏକତ୍ରିତ ରୂପେ ସମସ୍ତଙ୍କୁ ସମ୍ମିଳିତ କରା। ଆମମାନେ ଶୂନ୍ୟମଣ୍ଡଳର ମଧ୍ୟ ଦେଇ ଯାତ୍ରା କରିବୁ, ଯେପରିକି କୌଣସି ଏକ ବସ୍ତୁର ନିଶ୍ଚୟତା ସମ ତାହା ସମ୍ପାଦିତ ହେବ। ଭାଇମାନଙ୍କ ମଧ୍ୟରେ ବିଭାଜନକୁ ସୃଷ୍ଟି କରିବାକୁ ଅଥବା ପୃଥକୀକରଣର ଭାବନାକୁ ଉତ୍ପନ୍ନ କରିବାକୁ ମୁଁ ଆଦୌ କଦାପି ଚେଷ୍ଟା କରିନାହିଁ। ବୁଝିପାରିବା ଉଦ୍ଦେଶ୍ୟରେ ମୁଁ ପାରୁ ପର୍ଯ୍ୟନ୍ତ ସହୃଦୟତା ସହିତ ପରିଚିତ କରାଇବାକୁ ଯତ୍ନବାନ ହୋଇ ଆସିଅଛି। ତତ୍ପରେ ସେହି ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଯଦି ସେମାନେ ତଦ୍ରୁପ ଧରଣର ହୋଇଥାନ୍ତି, ସେହିସବୁ ମଣ୍ଡଳୀ ଯେଉଁମାନେ ମୋର ଉପାସନାକୁ ସାହାଯ୍ୟ କରିଥିଲେ ସେମାନଙ୍କ ପ୍ରତି ସହୃଦୟତାକୁ ପରିଚିତ କରାଇବା ପାଇଁ ମୁଁ ଯତ୍ନଶୀଳ ହୋଇଅଛି। ତତ୍ପରେ ସେମାନେ ଯଦି ତଦ୍ରୁପ ଧରଣର ଅଟନ୍ତି, ଯଦି ସେମାନେ ପରସ୍ପରଠାରୁ ବିଭିନ୍ନ ବିଚାରଧାରାରେ ଗ୍ରସ୍ତ ଥାଇ ପୃଥକ ଅଟନ୍ତି, ତଥାପି ସେମାନେ ମୋତେ ଆଦର କରନ୍ତି, ପୁଣି ସେମାନେ ମୋର ଉପାସନା ଗୁଡ଼ିକୁ ସାହାଯ୍ୟ ପ୍ରଦାନ କରିବେ। ତତ୍ପରେ ସେମାନଙ୍କ ସଦସ୍ୟଗଣଙ୍କ ମଧ୍ୟକୁ ମୁଁ ଆସିବି, ମୁଁ ନିଶ୍ଚିତ ରୂପେ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ପରେ ଆଦୌ ପ୍ରଚାର କରି କହିବି ନାହିଁ। କେହି ଜଣେ ଭଦ୍ର ବ୍ୟକ୍ତି ସେପରି ଧରଣର ବ୍ୟବହାରକୁ କଦାପି କରିବେ ନାହିଁ। ଜଣେ ଖ୍ରୀଷ୍ଟିଆନଙ୍କୁ ଏକଲା ଭାବେ ରହିବାକୁ ଅଛି, ନିଶ୍ଚିତ ଭାବେ ସେପରି ହେବାକୁ ଅଛି। ତତ୍ପରେ ମୁଁ ଯଦି ତମ୍ବୁର ଉପାସନା ଗୁଡ଼ିକୁ କଦାପି କରେ, ଯାହାକୁ କୌଣସି ଦିନର ଅବସରରେ ମୁଁ କରିବାକୁ ଇଚ୍ଛା କରୁଅଛି, ଯଦି ପ୍ରଭୁଙ୍କର ସେପରି ଇଚ୍ଛା ଥାଏ, ତେବେ ତ ମୁଁ ସୂଚିତ କରିବି। ଏହିସବୁ ବିଷୟ ଉପରେ ମୁଁ ଶିକ୍ଷା ଦେବାକୁ ଯୋଜନା କରିବା ପୂର୍ବେ ସର୍ବପ୍ରଥମେ ପାଳକମାନଙ୍କ ସହିତ ମୁଁ ପ୍ରାତକାଳୀନ ଉପାସନାର ବ୍ୟବସ୍ଥାକୁ କରିବି। କିଛି ଦିନ ପାଇଁ ସେପରି ଧର ମିଟିଂର ଆୟୋଜନ କରିବି। ମୁଁ ଯେ କିପରି ଧରଣର ଶିକ୍ଷାକୁ ପ୍ରଦାନ କରିବା ପାଇଁ ମନସ୍ଥ କରୁଅଛି, ସେ ବିଷୟଟିକୁ ପ୍ରଥମେ ସେମାନେ ବୁଝନ୍ତୁ। ତତ୍ପରେ କେହି ଜଣେ ଭାଇ ପ୍ରାସଙ୍ଗିକ ଶିକ୍ଷାକୁ ଯଦି ବୁଝିବାରେ ଅକ୍ଷମ ହୁଅନ୍ତି, ପୁଣି କେହି ଜଣେ ଭାଇ ଯଦି ସହମତ ପ୍ରକାଶ ନ କରନ୍ତି, ତେବେ ସେମାନଙ୍କୁ ଆପଣମାନଙ୍କ ମଣ୍ଡଳୀକୁ ତହିଁରୁ କାଢି ଆଣିବାକୁ ଦିଅନ୍ତୁ। ଏପରି କହି ଯେ ତୁମମାନେ ଯେ ଏହି ଶିକ୍ଷା ବିଷୟଟିକୁ ଶୁଣ, ସେ ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। ସେମାନେ ସେ ବିଷୟକୁ ଶିକ୍ଷା ଦେଉଥିବା ସମୟରେ ଆମମାନେ ଅକ୍ଲେଶରେ ତହିଁରୁ ଦୂରେ ରହିବୁ, ବୁଝନ୍ତି ତ, ପୁଣି ସେମାନଙ୍କୁ ସୁଯୋଗ ଟିକେ ଦେବୁ। ପରମେଶ୍ୱରଙ୍କ ସହିତ ପୁଣି ତାଙ୍କର ସନ୍ତାନଗଣଙ୍କ ସହିତ ଆମମାନେ ସର୍ବଦା ଐକ୍ୟତାକୁ ରକ୍ଷା କରି ବସବାସ କରିବାକୁ ଚାହିଁଥାଉ, ପ୍ରତ୍ୟେକଙ୍କ ସହିତ ସମତାକୁ ରକ୍ଷା କରିବାକୁ ଚାହିଁଥାଉ। ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି, ତେବେ ଆଜିର ଏହି ରାତ୍ରି କାଳରେ ମୋ ପାଖରେ ରହିଥିବା ଏକ ପ୍ରଶ୍ନର ଉତ୍ତରକୁ ମୋତେ ଅବଶ୍ୟ ଦେବାକୁ ଅଛି। ଆଉ ମୁଁ ବିଚାର କରିଥିଲି ଯେ ଉପାସନାର ଠିକ ପୂର୍ବରୁ ମୋତେ ସମ୍ଭବତଃ ତାହାର ଉତ୍ତରକୁ ଦେବା ହିଁ ପଡିବ। ମୁଁ ଯେ ଏହି ସ୍ଥାନରେ ଅନ୍ୟ ଏକ ପ୍ରଶ୍ନକୁ ଲାଭ କରିଥିଲି, ସେପରି ଏକ କଥାକୁ ମୁଁ ଚିନ୍ତା କରିଥିଲି, କିନ୍ତୁ ତାହା ତ ଏକ ସ୍ୱପ୍ନ ଥିଲା ଯାହାକୁ କେହି ଜଣେ ବ୍ୟକ୍ତି ଅବଗତ କରାଇଥିଲେ। ପୁଣି ତା ପାଇଁ ପ୍ରାର୍ଥନା କରିବା ନିମନ୍ତେ ପୁଣି ସ୍ୱପ୍ନଟିର ଅର୍ଥକୁ ପ୍ରକାଶ କରି କହିବାକୁ ମୋର ସାହାଯ୍ୟକୁ କାମନା କରିଥିଲେ, ଯାହାର ପରିପ୍ରେକ୍ଷୀରେ ପରମେଶ୍ୱର ଆମମାନଙ୍କ ପ୍ରତି ବହୁଧା ଅନୁଗ୍ରହକାରୀ ହୋଇ ଆସିଛନ୍ତି। ପୁଣି ଏକାଧିକ ବାର ସେପରି କାର୍ଯ୍ୟକୁ ସମ୍ପାଦନ କରିବାକୁ ଅନୁଗ୍ରହକାରୀ ହୋଇ ଆସିଛନ୍ତି।
Now we want you to know before we start in the service that you're all cordially invited back to every meeting, every time that we have one.
ପୁଣି ଆପଣମାନେ ଜାଣନ୍ତୁ ସେହି କଥାଟି ଆମେମାନେ ଇଚ୍ଛା କରୁ। ଏହି ସଭାଟିକୁ ଆରମ୍ଭ କରିବା ପୂର୍ବେ ଆପଣମାନେ ଏହାକୁ ବୁଝନ୍ତୁ, ଅର୍ଥାତ୍ ଆପଣମାନେ ସମସ୍ତେ ପ୍ରତ୍ୟେକ ଉପାସନାକୁ ଫେରି ଆସିବା ପାଇଁ ସ୍ୱାଗତ ଯୋଗ୍ୟ ଅଟନ୍ତି। ପ୍ରତିଟି ଥର ଯେତେବେଳେ ଆମମାନେ ଉପାସନାଟିଏ ଆୟୋଜନ କରିଥାଉ ତହିଁରେ ଆପଣମାନେ ନିମନ୍ତ୍ରିତ ଅଟନ୍ତି।
From Louisville, from out of town, from in the city and the roundabout, these fine ministers.
Puni Louisville ru, sahara bahar anchal ru, sahara madhya ru, puni akhapakha anchal ru, ei yogya sevaka gana asiya santi.
The brother from Sellersburg, the singers, that lady, ever who she was singing out here a while ago, and the little fella, we just thank you so much.
Sellersburg ru, ehi bhai janak asichanti. ଗୀତ ଗାନକାରୀଗଣ ଆସିଛନ୍ତି। ସେହି ନାରୀ ଜଣକ ସେ ଯେ ସେହି ଭଦ୍ରା ନାରୀ ଥିଲେ ନା କାହିଁକି କିଛି କ୍ଷଣ ପୂର୍ବେ ଏହି ସ୍ଥାନରେ ଗୀତ ଗାନ କରୁଥିଲେ, ପୁଣି ସାଧାରଣ କିସମର ନାରୀ ଜଣକ ଥିଲେ। ଆମମାନେ ଆପଣମାନଙ୍କୁ କେବଳ ହାର୍ଦ୍ଦିକ ଧନ୍ୟବାଦ ଦେଉଁ, ପ୍ରଗାଢ଼ କୃତଜ୍ଞତା ଜ୍ଞାପନ କରୁ।
And it was beautiful, and I certainly appreciate that effort.
ପଛପାଖରେ କେତେକ ଭ୍ରାତାଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି, ପୁଣି ସେହି ଜଣକ ଯେ କିଏ ଥିଲେ ତାଙ୍କୁ ବ୍ୟକ୍ତିଗତ ରୂପେ ଚିହ୍ନିବାକୁ ସୁଦ୍ଧା ମୁଁ ସୁଯୋଗଟିଏ ପାଇନଥିଲି। ପୁଣି ଏହା ଯେ କିପରି ଧରଣର ଏକ ବିଷୟ ଥିଲା ସେ କଥାକୁ ସୁଦ୍ଧା ଜାଣିବାକୁ ସୁଯୋଗ ପାଇନଥିଲି, ତଥାପି ମୁଁ ତାହାକୁ ଶୁଣିଥିଲି। ତାହା ଅତି ଚିତ୍ତାକର୍ଷକ ବିଷୟ ଥିଲା, ଆଉ ସେପରି ଧରଣର ବ୍ୟବସ୍ଥାକୁ ମୁଁ ନିଶ୍ଚିତ ରୂପେ ଆଗ୍ରହ କରେ। ପୁଣି ଆମ୍ଭେମାନେ କରିବୁ, ଏହି ଶେଷ ରାତ୍ରିକାଳ ଅବସରକୁ ମୁଁ ହରାଇଲି। ମୋର ପୁତ୍ର ମୋ ପକେଟ ଭିତରେ ତାହାକୁ ରଖିଥିଲା। କେହି ଜଣେ ସହୃଦୟ ବ୍ୟକ୍ତି ଏହାକୁ ଲେଖିଥିଲେ।
Now remember, these questions are not to be different. Sometimes maybe when they're wrote, they sound like they're different, but it's an honest heart trying to find out.
ଆଉ ମନେ ରଖନ୍ତୁ, ଏହି ପ୍ରଶ୍ନ ଗୁଡାକୁ ଭିନ୍ନତାକୁ ପରିଚିତ କରାଇବା ଉପଲକ୍ଷେ ଆଦୌ ନୁହେଁ। ବହୁଧା ଏପରି ମଧ୍ୟ ହୋଇପାରେ ଯେତେବେଳେ ସେଗୁଡ଼ାକ ଲେଖାଗଲା ସେଗୁଡ଼ାକ ପରସ୍ପରଠାରୁ ଯେ ବିଭିନ୍ନ ଥିଲେ ଏପରି ଜଣାପଡ଼ୁଥିଲା, କିନ୍ତୁ ଏହା ତ କୌଣସି ଏକ ବିଶ୍ୱାସଭାଜନ ହୃଦୟର ପ୍ରୟାସ ଥିଲା ଯିଏକି କିଛିଟା ବିଶେଷ ବିଷୟକୁ ବୁଝିବା ପାଇଁ ଯତ୍ନ କରୁଥିଲେ। ବୁଝନ୍ତି ତ, ସେହିପରି ଭାବରେ ଆମମାନେ ପ୍ରତ୍ୟହ ଏ ବିଷୟକୁ ବୁଝିବାକୁ ପ୍ରୟାସ କରିଥାଉ, ଏହା ଯେ ଉଚିତ ଧରଣର ଏକ ବିଷୟ ଅଟେ। କେହି ଜଣେ ସଚ୍ଚୋଟ ବ୍ୟକ୍ତି ସେ କଥାକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଏଠାରେ କିଛି ଦିନ ପୂର୍ବେ ମୁଁ କୌଣସି ଏକ ଗୃହରେ ଉପସ୍ଥିତ ଥିଲି, ଏକ ପ୍ରାର୍ଥନାର ସଭାକୁ ପରିଚାଳନା କରୁଥିଲି। ପୁଣି ଭାଇ ଜୁନିୟର ଜ୍ୟାକସନ୍, କିଛି କ୍ଷଣ ପରେ ମୁଁ ତାଙ୍କ ରବକୁ ଶୁଣିଥିଲି, କିମ୍ବା ମୁଁ ସେପରି କରିଥିଲି ବୋଲି ବିଚାର କରୁଥିଲି। ସେ ମୋର ସଙ୍ଗରେ ଥିଲେ, ଆଉ କଥାବାର୍ତ୍ତା କରୁଥିବା ସମୟରେ ସେ ଏହାକୁ ହାସଲ କରିଥିଲେ। କୌଣସି ଅନ୍ୟ ଏକ ମଣ୍ଡଳୀରୁ ଜନୈକ ସେବକ ବନ୍ଧୁ ସେଠାରେ ଉପସ୍ଥିତ ଥିଲେ, ପୁଣି ମୁଁ ଘର ଭିତରେ ପ୍ରବେଶ କରିବା ପାଇଁ ମୁସ୍କିଲରେ ସମ୍ଭବତଃ ପକ୍କା ଉପରେ ପାଦ ରଖିଥିଲି। ସେ ତ ଡେଇଁ ପଡ଼ିଥିଲେ, ପୁଣି ଆରମ୍ଭ କରିଥିଲେ, ମୋ ସହିତ କଳହ କରିବାକୁ ପ୍ରୟାସ କରିଥିଲେ ହଁ ଆଚ୍ଛା ତେବେ ସେଠାରେ ପ୍ରାୟତଃ ପାଞ୍ଚ ଜଣ ସେବକ ବନ୍ଧୁ ଉପସ୍ଥିତ ଥିଲେ ଆଉ ସେମାନେ ସମସ୍ତେ ସେଇ କ୍ଷଣ ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିଲେ ମୁଁ କହିଥିଲି ଆଦୌ ନୁହେଁ ସେପରି ଧରଣ ବ୍ୟବହାରକୁ ଆଦୌ କର ନାହିଁ ଆଉ ସେ ମୋତେ ଆହ୍ୱାନ ଦେଇଥିଲେ ତେଣୁ ଏହାରି ଉପରେ ମୋତେ ଆଉ ତାଙ୍କୁ କଥାବାର୍ତ୍ତା କରିବାକୁ ଦିଆଯାଉ ଆଚ୍ଛା ତେବେ ସେ ଦୂରେଇ ଗଲେ ଯେଉଁ ସ୍ଥାନରେ ବାଇବଲ ପରାମର୍ଶ ଦେଇ କହିଥାଏ ସେହି ସ୍ଥାନରେ ଆମମାନଙ୍କୁ କହିବାର ଅଛି ପୁଣି ଯେଉଁ ସ୍ଥାନରେ ଏହା ନୀରବ ସେହି ସ୍ଥାନରେ ଆମମାନଙ୍କୁ ନୀରବ ରହିବାକୁ ଅଛି ଆଉ ଏହିପରି ଭାବରେ ସବୁକିଛି ବିଷୟ ତତ୍ପରେ ସେ ଦୂରକୁ ଚାଲିଯାଇଥିଲେ ପୁଣି କିଛି କଣ ଉତ୍ତରେ ସେ ଯେଉଁ ପଦପର୍ବ ଗୁଡାକୁ ଭୁଲ ଭାବେ ଉଦ୍ଧୃତ କରି କହୁଥିଲେ ସେସବୁକୁ ମୁଁ ଚିହ୍ନଟ କରୁଥିଲି କହିଥିଲେ ଏତଦ୍ଭିନ୍ନ ଅନ୍ୟ କୌଣସି ବିଷୟ ନଥିଲା କେବଳ ବାର ଜଣଙ୍କ ବ୍ୟତୀତ ଅନ୍ୟ କେହି ପବିତ୍ର ଆତ୍ମାଙ୍କୁ ଲାଭ କରିନଥିଲେ ସେମାନେ ପ୍ରେରିତଗଣ ଥିଲେ ଆଉ ସେହି ବାର ଜଣଙ୍କୁ ହିଁ ଅଲୌକିକ ସୁସ୍ଥତାର ବରଦାନକୁ କେବଳ ଦିଆଯାଇଥିଲା ପୁଣି ଅନ୍ୟାନ୍ୟ ଅନେକ କିଛି ବିଷୟ ଥିଲା ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ ସେ ତ ଲକ୍ଷ୍ୟ ସ୍ଥାନକୁ ବହୁ ପୂର୍ବେ ହରାଇ ବସିଥିଲେ ତହିଁରୁ କୋଟି କୋଟି ମାଇଲ ଦୂରରେ ଅବସ୍ଥିତ ଥିଲେ ସୁତରାଂ ତହିଁ ଉତ୍ତରେ ଏହାପରେ ମୁଁ ତାଙ୍କ ସହିତ ପ୍ରାୟ ଅଧଘଣ୍ଟା କାଳ କଥାବାର୍ତ୍ତା କଲା ଉତ୍ତରେ ମୁଁ ତାଙ୍କୁ ପଚାରିଥିଲି ଆଉ ମୁଁ ଯେ ଜଣେ ଶୟତାନ ଥିଲି ଏପରି କଥାକୁ ସେ କହିଥିଲେ ଆଉ ଏହିପରି ଭାବରେ କଥାବାର୍ତ୍ତା କରୁଥିବା ଆଳରେ ମୁଁ କହିଥିଲି ସର୍ବପ୍ରଥମ ବିଷୟଟିକୁ ମୁଁ କହିବାକୁ ଚାହେଁ ହେ ଭାଇ ସେହି ମନ୍ତବ୍ୟଟି ପାଇଁ ମୁଁ ଆପଣଙ୍କୁ କ୍ଷମା କରିଦିଏ ଯେହେତୁ ଆପଣ ସେ ବିଷୟକୁ ଅର୍ଥ ପ୍ରକାଶ କରିବାକୁ ଚାହିଁନଥିଲେ ଆପଣ ତାହାକୁ ଚାହିଁନଥିଲେ ବୋଲି ମୁଁ ଜାଣେ ଯେହେତୁ ଆପଣ ଯଦି ଜଣେ ସେବକ ହୋଇଥାନ୍ତି ପୁଣି ମୁଁ ମଧ୍ୟ ଜଣେ ସେବକ ଅଟେ ତେବେ ତ ଆମମାନେ ଉଭୟ ଭାତୃଗଣ ହେବା ଉଚିତ ବୁଝନ୍ତି ତ ତତ୍ପରେ ମୁଁ କହିଥିଲି ଧର୍ମଶାସ୍ତ୍ରର ବାକ୍ୟ ଉପରେ ପରସ୍ପର ମଧ୍ୟରେ ବିମାନ ହେବାର ବିଷୟଟି ତାହା ତ ଏକ ଭିନ୍ନ ଧରଣ ବିଷୟ ଅଟେ ସେଇ ହେତୁରୁ ଆମେମାନେ ଉଭୟ ଧର୍ମଶାସ୍ତ୍ର ବାକ୍ୟକୁ ଆଲୋଚନା କରିବାରେ ଆରମ୍ଭ କଲୁ ଆଉ ସେହି ସାଧାରଣ ବ୍ୟକ୍ତି ଜଣକ କ୍ଷଣଭର ମଧ୍ୟରେ ଏପରି ଭାବରେ ବଳା ହୋଇଯାଇଥିଲେ ଯେ ପରିଶେଷରେ ସେ ଯେ କେଉଁ ସ୍ଥାନରେ ସୁସ୍ଥିର ହୋଇ ରହିବେ ଅବା କଣ ଯେ କରିବେ ସେ ବିଷୟକୁ ସୁଦ୍ଧା ନିର୍ଣ୍ଣୟ ନେବାରେ ଅସଫଳ ହୋଇଗଲେ ତତ୍ପରେ ସେ ଭବନ ମଧ୍ୟରୁ ଯେତେବେଳେ ବାହାରି ଆସିଲେ ଯଦ୍ୟପି ସେହି ରାତ୍ରିରେ ସେପରି କହିଥିଲେ ଭାଇ ବ୍ରହ୍ମ ମୁଁ କେବଳ ଗୋଟିଏ ମାତ୍ର ବିଷୟକୁ କହିବା ପାଇଁ ଚାହିଁବି ଆପଣ ଖ୍ରୀଷ୍ଟଙ୍କ ଆତ୍ମାଙ୍କୁ ଲାଭ କରିଛନ୍ତି ଧ୍ୟାନ ଦିଅନ୍ତି ତ ଆଉ ମୁଁ ଚିନ୍ତା କଲି କିଛି କ୍ଷଣ ପୂର୍ବେ ଶୟତାନ ପୁଣି ବର୍ତ୍ତମାନ ଖ୍ରୀଷ୍ଟଙ୍କର ଆତ୍ମା ଏହାକୁ ସାମ୍ନା କରିବା ନିମନ୍ତେ ତାହା ହିଁ ଏକମାତ୍ର ପନ୍ଥା ଅଟେ ତାହା ହିଁ ସବୁକିଛି ବିଷୟ। ଖ୍ରୀଷ୍ଟ ବିରୋଧର କାରଣ ନଥିଲେ। ପୁଣି କେହି ଜଣେ ବ୍ୟକ୍ତି ଯେହେତୁ ସେ ଏହାକୁ କରିଥିଲେ ତାଙ୍କ ପ୍ରତି ଭୟଙ୍କର ଘଟଣା ଗୁଡାକ ଘଟିଥିଲା। ତାଙ୍କ ସ୍ମରଣ ଶକ୍ତିକୁ ପ୍ରାୟ ହରାଇ ବସିଥିଲେ। କୌଣସି ଏକ କର୍ମଶାଳାରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ସେ ଝରକା ଦେଇ ଡେଇଁ ପଡ଼ିଥିଲେ। ପୁଣି ଆପଣଙ୍କୁ ପ୍ରାୟତଃ ହତାହତ କରି ପକାଇଥିଲେ। ଏତେବେଳେ ସେ ମୋର କେତେକ ବନ୍ଧୁଙ୍କ ନିକଟକୁ ଫେରି ଆସିଛନ୍ତି। ପ୍ରତ୍ୟେକ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ସେ ଆବଶ୍ୟକ କରୁଛନ୍ତି। ତାଙ୍କ ଉପରେ ହସ୍ତ ଥୋଇବାର ଅଭିଳାଷକୁ ପୋଷଣ କରି ସେ ପ୍ରତ୍ୟେକ ମୋର ଗୃହକୁ ଆସୁଛନ୍ତି। କୌଣସି ଏକ ଖ୍ୟାତନାମା ସାଙ୍ଗଠନିକ ମଣ୍ଡଳୀର ସେ ଜଣେ ପ୍ରଚାରକ ଅଟନ୍ତି। ପୁଣି ପବିତ୍ର ଆତ୍ମାଙ୍କୁ ଲାଭ କରିବାର ଆଶାକୁ ପୋଷଣ କରି ତାଙ୍କ ଉପରେ ମୋର ହସ୍ତାର୍ପଣ ବିଷୟକୁ ଭରସା କରି ବାରମ୍ବାର ଘରକୁ ଆସୁଛନ୍ତି। ଲକ୍ଷ୍ୟ କରନ୍ତି ତ ତେଣୁ ବିଶ୍ୱାସଭାଜନ ହୃଦୟର ସହିତ ଆମମାନେ ପ୍ରଶ୍ନ ଗୁଡାକର ଉତ୍ତର ଦେଇଥାଉ। କିପରି ଭାବରେ ଯେ ଉତ୍ତର ଦେବା କଥା ଯାହା ସବୁ ପନ୍ଥା ଆମମାନଙ୍କୁ ଜଣା ତଦନୁସାରେ ଉତ୍ତର ଦେଇଥାଉ।
Brother Branham, would you please explain why the people in Acts 2 and 4 spoke in other tongues or languages even before the multitude came together in Acts 2 and 6?
ଏହି ପ୍ରଶ୍ନଟିକୁ ମୁଁ ଏତେ ପାଠ କରିବି ପରିଷ୍କାର ଦେଖାଯାଇଅଛି। ଭାଇ ବ୍ରହ୍ମ ଆପଣ ଅନୁଗ୍ରହ ପୂର୍ବକ ବର୍ଣ୍ଣନା କରି କହିବେ କି ପ୍ରେରିତ 2:4 ପଦ ଅନୁସାରେ ସମସ୍ତ ଜନତା ଏକ ସ୍ଥାନରେ ସମବେତ ହେବା ପୂର୍ବେ ପ୍ରେରିତ 2:6 ପଦ ଅନୁସାରେ ଶିଷ୍ୟଗଣ କାହିଁକି ପରଭାଷାରେ କିମ୍ବା ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଥିଲେ? ହଁ, ତାହା ତ ସର୍ବପ୍ରଥମ ପ୍ରଶ୍ନ ଅଟେ। ଏଇ ଜଣଙ୍କ ଯେ ସେହି ସମାନ ବ୍ୟକ୍ତିଟି ଅଟନ୍ତି ଏପରି ମଧ୍ୟ ମୁଁ ଧାରଣା କରେ। ହଁ, ଏଇ ଜଣଙ୍କ ସେହି ସମାନ ବ୍ୟକ୍ତି ଅଟନ୍ତି।
Sister, everyone was that wrote it, it never said a word about them coming downstairs from upstairs.
Achcha tebe bartaman apan mane jodi dhyan debe bhai kimba bhuni je kai byakti se hoi thanti na kahi ki je ki ei prashna ti ko lekhithile eha separi kosi utthano kimba patanaro pori ek shabda kethire adau parichito krai nahanti.
And the audience was not upstairs. But when they come down into the courts where the multitude was gathered, that's when they heard them speak in tongues.
Puni samabeta hoitwa janabrunda ti sei uparishta kothoitre madhyare ado upasthit nathile kintu samabeta hoitwa mandalati jeu sthane runda hoitile sei prangonati ra madhyaku shishya mane asi ଯେତେବେଳେ ଉପସ୍ଥିତ ହେଲେ ସେତେବେଳେ ରୁଣ୍ଡ ହୋଇଥିବା ଜନସମୂହ ଏମାନଙ୍କୁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିବାର ଶୁଣିବାକୁ ପାରିଥିଲେ। ବୁଝନ୍ତି ତ?
You could say, well, they did speak up there, and if it was a debate or fuss, you'd have just as much right to say they did not speak till they got on here, because when this was noised abroad.
ଧ୍ୟାନ ଦିଅନ୍ତି ତ? ତେଣୁ ଆପଣମାନେ ଏପରି କହି ନ ପାରନ୍ତି ଯେ ଆଚ୍ଛା ତେବେ ଉପର କୋଠରୀରେ ଥିବା ସମୟରେ ସେମାନେ ଅନ୍ୟାନ୍ୟ ଭାଷାରେ ପରଭାଷା କହିଥିଲେ। ତେଣୁ ଏହା ଯଦି ଏକ ପ୍ରକାର ତର୍କର ବିଷୟ କିମ୍ବା ସନ୍ଦେହର କାରଣ ହୋଇଥିଲା, ତେବେ ତ ଆପଣମାନଙ୍କୁ ଏପରି କହିବାର ପୂର୍ଣ୍ଣ ଅଧିକାର ରହିଛି ଯେ ସେମାନେ ସେହି ପ୍ରାଙ୍ଗଣଟିର ମଧ୍ୟକୁ ଓହ୍ଲାଇ ନ ଆସିବା ପର୍ଯ୍ୟନ୍ତ ପରଭାଷାରେ ଆଦୌ କିଛି କହିନଥିଲେ, ଯେହେତୁ ଏହା ସେତେବେଳେ ଜଣାଗଲା ଯେତେବେଳେ ଦୂରବର୍ତ୍ତୀ ସ୍ଥାନ ଲୋକଙ୍କ ପାଇଁ ଏକ ଭୀଷଣ ଶବ୍ଦ ହୋଇ ଶୁଣିବାକୁ ମିଳିଥିଲା। ବୁଝନ୍ତି ତ?
Now, other thing here, it goes right with it. Would you explain how Simon knew the Holy Ghost had been given in Acts 18? That's at Samaria.
Puni onneka visaya. Ethare taha ehara sahita samanata ko rakhya kari agaku badhe. Prerit 8:18 pada anusare pavitra atma je datta hele se kotha ko Simon kipori jani parile se bisoy ko apana byakha kari bujhaibe ki taha samirala re ghatithila.
Well, there's one thing, he didn't know they had the Holy Ghost because of speaking in tongues, or the Bible didn't say they did. They just seen the result.
Achha tebe tohire gotie matra bisoy rahi achi seman je parabhasare kotha barta karuthile sethi jagu semane যে পবিত্র আত্মা লাভ করেছিলে সেপরি কোনসি ধারণার বশবর্তী হয়ে এ কথা বুঝি নথিলে কিংবা সে যে সেপরি ভাবে বুঝিলে এ কথা বাইবল আদৌ কহি নথিলা সেমানে তো সকল প্রকার ফল কু অক্লেশরে দেখি পারিছিলে
নো ওয়ান ক্যান রিসিভ দ্য হোলি গোস্ট উইদাউট বিং সামথিং হ্যাপেনিং টু হিম দ্যাটস রাইট
সেমানক মধ্যে কোনসি এক বিশেষ প্রকার পরিবর্তন ন ঘটলা পর্যন্ত কোনসি ব্যক্তি পবিত্রাত্মাকে আদৌ লাভ করে পারন্তি নাহি তাহি নিরাটর সত্য কথা অটে
But it didn't say they spoke in tongues there, so it must have been something else that he saw besides speaking in tongues, because it never mentioned them speaking in tongues.
কিন্তু সেঠারে সেমানে যে পরভাষায় কথাবার্তা করেছিলে সে পরিধারণার এক বিষয় আদৌ কোহা যায় নথিলা তেনু পরভাষায় কথাবার্তা করিয়া ব্যতীত তা নিশ্চিত রূপে এপরি কিছু ভিন্ন বিষয় অবশ্য থিলা যাহাকু সেমানে লক্ষ্য করেছিলে যেহেতু সেমানক সম্বন্ধে পরভাষায় কথাবার্তা করিবার সেপরি কিছু বিষয়কু সেই স্থানে আদৌ কথিত হই নথিলা
And explain how did we know some of the people on the day of Pentecost spoke Galilean?
পেন্টিকোস্ট দিবসরে কেতেক ব্যক্তি যে গালিলীয় ভাষায় কথাবার্তা করেছিলে সে বিষয়টিকে আমমানে কিপরি ভাবে বুঝিব তা আমমানকে ব্যাখ্যা করে কহন্তু
The biggest part of them there was Galilee. And all of them.
সেঠারে সমবেত থিবা লোকঙ্কর এক বিরাট সংখ্যা গালিলিয় মানক থিলা পুনি সেমানক মধ্যে সমস্তে সেপরি থিলে
Now, as I said this morning, now there is two things, two faculties.
তৎপরে আজির প্রাতকালে মু যেপরি কহিথিলি পুনি এপরি স্থলে দুইটি বিষয় রহিছি দুইটি বিভিন্ন ধরনর মত রহিছি
Now I'm going to take the side that the people was speaking in tongues. The people speaking not in tongues but in languages when they come out of the upper room and begin to meet the people.
এতবেলে মু সেই পক্ষটির সমর্থনকু স্বীকার করিনবাকু যাউছি যে লোক মানে বিভিন্ন ভাষারে কথাবার্তা করুথিলে প্রকৃতরে লোক মানে বিভিন্ন অন্য ভাষাকু কহুনথিলে মাত্র কেতক ভাষায় শৈলী ব্যবহার করুলে উপর কোঠরী তলক ওহাই আসি সমবেত লোক সেতলে ভেটি সেতু সে একাধিক ভাষার শৈলী কেবল ব্যবহার আনি
Here we, every man in our own tongue, wherein we were born. Are not all these Galileans that speak?
তথাপি আপনমানে ধর্মশাস্ত্রকু যেতেবেলে পাঠ করিবে সেতেবেলে এয়াকু বুঝিযিবে এতেবেলে ধ্যানর সহিত শুনন্তু এই যেউ লোকমানে কথা কহুছন্তি এমানে সমস্তে কোন গালিলীয় নুহন্তি তেবে আমমানে কিপরি প্রত্যেক জন আপনা আপনা জন্মভূমির ভাষারে কথা শুনুছু এই যে লোক মানে কথা কুয়াছন্তি এমানে সমস্তে কোন গালিলিয়া নহন্তি
They could have been speaking Galilean but they were hearing them in another language
সেমানে গালিলিয়া ভাষারে সম্ভবত কথাবার্তা করি পারিছিলে মাত্র এমাংঠারু সেমানে অন্য কোনসি বিভিন্ন ধর ভাষাকু শ্রবণ করুছিলে
It could be they were speaking another language their own language
এপরি মধ্যে হই পাই থাই যে সেমানে কোনসি অন্য ভাষায় কথাবার্তা করুথিলে পরস্পর নিজস্ব ভাষায় কথাবার্তা করুথিলে
Either way, wouldn't matter, it still doesn't make the Pentecostal conception right.
উভয়টির অনুসারে ତାହା କୌଣସି ପ୍ରକାର କିଛି ଭିନ୍ନତାକୁ ପରିଚିତ କରାଇବ ନାହିଁ। ଏହା ସତ୍ତ୍ୱେ ପେଣ୍ଟିକଷ୍ଟର ମତବାଦକୁ ଏହା କୌଣସି ପ୍ରକାର ସଠିକ ବୋଲି ବିବେଚିତ କରାଇବ ନାହିଁ। ବୁଝନ୍ତି ତ? କାରଣ ଶ୍ରବଣ କରନ୍ତୁ, କାହିଁକି କାରଣଟି ଏପରି ଅଟେ, କୌଣସି ଭିନ୍ନ ଧରଣର ଯୁକ୍ତିକୁ କହିବା ନିମନ୍ତେ ନୁହେଁ, ତଥାପି ସତ୍ୟ କଥାକୁ ଯଥାର୍ଥ ରୂପେ ପରିଚିତ କରାଇବା ନିମନ୍ତେ।
Why did Peter get up then and speak to the whole multitude and they everyone heard him in the language he was speaking?
ଆପଣ ମାନେ ଧ୍ୟାନ ଦିଅନ୍ତି, ତେବେ ପିତର କାହିଁକି ଠିଆ ହୋଇ ପଡ଼ିଲେ, ପୁଣି ସମୁଦାୟ ଜନସମାଗମକୁ ପ୍ରଚାର କରି କହିଲେ, ପୁଣି ପିତର ଯେଉଁ ସନ୍ଦେଶକୁ ପ୍ରଚାର କରି କହୁଥିଲେ, ସମବେତ ହୋଇଥିବା ଜନତାଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆପଣାର କହିବା ଭାଷାରେ ପ୍ରଚାରଟିକୁ ଶୁଣୁଥିଲେ।
For 3,000 was converted of staunch Jews who were just as staunch in their religion as they could be।
ଯେହେତୁ 3,000 ଲୋକ ସେଦିନ ମନ ପରିବର୍ତ୍ତନ କରିଥିଲେ, କାରଣ ସେମାନେ ହୋଇପାରିଲା ଭଳି ଅତି କଠୋରପନ୍ଥୀ ଜୁହୁଦୀଗଣ ଥିଲେ, ଯେଉଁମାନେ ମନ ପରିବର୍ତ୍ତନ କରିଥିଲେ ସେମାନେ ଆପଣା ଧର୍ମମତରେ ଅତି କଠୋରପନ୍ଥୀ ଥିଲେ।
But they must have stood, understood every word of Peter preaching on the prophets and so forth, bringing up to Pentecost.
ତଥାପି ସେମାନେ ନିଶ୍ଚିତ ରୂପେ ବୁଝିଥିବେ, ପ୍ରତ୍ୟେକ ଶବ୍ଦକୁ ବୁଝିଥିବେ, ପୁଣି ଭାଓବାଦୀମାନଙ୍କ ବାକ୍ୟରୁ ପିତର ଯାହା ପ୍ରଚାର କରୁଥିଲେ ସେ କଥାକୁ, ପୁଣି ପେଣ୍ଟିକସ୍ ଦିନ ଅନ୍ୟାନ୍ୟ ଶିକ୍ଷା ବିଷୟକୁ ସେମାନେ ବୁଝିପାରିଥିଲେ। କାରଣ ସେମାନେ ଚିତ୍କାର କରି ଉଠିଲେ ଆଉ ପଚାରିଲେ, ହେ ସଜ୍ଜନଗଣ, ପୁଣି ଭାଇମାନେ, ଉଦ୍ଧାର ପାଇବା ନିମନ୍ତେ ଆମମାନେ କ'ଣ କରିବା? ପିତର କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ।
Now, just let me say this with all my heart, so that you'll see that what I'm trying to give to you.
ମୋତେ ବର୍ତ୍ତମାନ ଏହି କଥାଟିକୁ କହିବାକୁ ଦିଅନ୍ତୁ, ମୋର ସର୍ବାନ୍ତକରଣ ସହିତ ଏ ବିଷୟଟିକୁ ଅବଗତ କରାଇବାକୁ ଦିଅନ୍ତୁ, ତେବେ ଯାଇ ମୁଁ ଯେ ଆପଣମାନଙ୍କ ନିକଟରେ କିପରି ଧରଣ ବିଷୟକୁ ପରିଚିତ କରାଇବାକୁ ଯତ୍ନ କରୁଅଛି ସେ କଥାଟିକୁ ବୁଝିଯିବେ।
I certainly do believe in speaking in tongues. I believe that it is a gift to the church.
ପରଭାଷାରେ କଥାବାର୍ତ୍ତା କରିବାର ବିଷୟକୁ ମୁଁ ନିଶ୍ଚିତ ରୂପେ ବିଶ୍ୱାସ କରେ, ଏହା ଯେ ମଣ୍ଡଳୀ ପ୍ରତି ଏକ ବରଦାନ ଅଟେ ସେ କଥାକୁ ସୁଦ୍ଧା ମୁଁ ବିଶ୍ୱାସ କରେ।
I believe that there is a tongue. I've spoken tongues many times myself.
ପରଭାଷାର ଏକ ବିଷୟ ଯେ ରହିଅଛି ସେ କଥାଟିକୁ ମୁଁ ବିଶ୍ୱାସ କରେ, ମୁଁ ତ ସ୍ୱୟଂରୁ ଏକାଧିକ ବାର ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଅଛି।
Let me give you a little instance what I think Pentecost was, and then something like it, or something on this order.
ପେଣ୍ଟିକଷ୍ଟର ଅନୁଭୂତିଟି ଯେ କି ପ୍ରକାର ଧରଣ ବିଷୟ ଥିଲା ଯାହାକୁ ମୁଁ ବିଚାର କରେ ସେ ସମ୍ବନ୍ଧରେ ମୋତେ ଏକ ଛୋଟ କାଟ ଘଟଣା କଥାକୁ କହିବାକୁ ଦିଅନ୍ତୁ, ଆଉ ତତ୍ପରେ ମୁଁ କରିବି। ଏହିପରି ଧାରଣାଟା କିଛିଟା ଘଟଣା କିମ୍ବା ଏପରି ଧରଣର ସେହି ଧାରାବାହିକ ବିଷୟ ଏପରି ଅଟେ।
I was in Dallas, Houston, Texas, just before this picture was taken, about one day.
ମୁଁ ଟେକ୍ସାସର ଡାଲାସରେ ଥିଲି। ଏହି ଆଲୋକଚିତ୍ରଟିକୁ ଉଠାଇବାର ଠିକ ଏକ ଦିନ ପୂର୍ବେ ମୁଁ ଟେକ୍ସାସର ହୋଷ୍ଟନରେ ଥିଲି।
We could have the music hall was holding 8,000. The people couldn't get in, so we went over to Raymond Rich's tabernacle.
ଆମ୍ଭେମାନେ ମ୍ୟୁଜିକ ହଲକୁ ହାସଲ କରିବାକୁ ଯୋଗ୍ୟ ହୋଇପାରିଥାନ୍ତୁ, ଆମମାନେ 8,000 ସଂଖ୍ୟକ ଏକ ବିରାଟ ଜନସମାଗମକୁ ହାସଲ କରିଥିଲୁ, ତେଣୁ ଲୋକେ ଏଥିରେ ଅଣ୍ଟିଲେ ନାହିଁ, ସମବେତ ହୋଇପାରିଲେ ନାହିଁ, ତେଣୁ ରେମଣ୍ଡ ରିଚଙ୍କ ଆରାଧନାଳୟ ନାମକ ଏକ ଅନ୍ୟ ସ୍ଥାନକୁ ଆମେ ଚାଲିଗଲୁ। ମୁଁ ତ ଅକ୍ଲେଶରେ ପାସରି ପକାଏ, ଏହା ଏକ ବିରାଟ ଆଳୟ ଥିଲା, ମସ୍ତ ବଡ଼ ଆରାଧନାଳୟ ଥିଲା। ତତ୍ପରେ ଆମମାନେ ସେହି ଆଳୟଟିକୁ ଲୋକାରଣ୍ୟ କରି ପକାଇଲୁ।
I preach and pray for the sick here. Then while they put them out, I go over and preach and pray for them over here at Raymond Rich's across the river.
आउ मुँ एही स्थानरे सुसमाचार प्रचार कली तत्पर प्रीतंक पै प्रार्थना कली आउ सेमाने समस्तंक तळे बाहर को काढ़ी देले मु से आड़ को चली गली आउ सेही स्थानरे मु सेमान पै प्रचार कली पुनी प्रार्थना कली नदी पार करी रेमंड रिचंक आराधनालय रे ताको संपादन कली.
And then when we was over there fixing to come back to the music hall, Howard just let me go as far as I could go, and he touched me on the shoulder, pat me on the side.
आउ सेही स्थान रे आमे माने तले समवेत थिलु म्यूजिक हॉल को फेरी आसीबा पई प्रस्तुत हेउथिलु मु सेपरि हेउथिले जेते दूर पर्यंत मु जाई परिवा को सक्षम थिले सेते दूर पर्यंत जीवा पई होवार्ड मते जीवा को देले से मोहर कांधरे मते धरिले मते छुइले ए पाखरे से मते थापुडाइले.
If you notice in the room when the anointing is on, they'll pat me like this. That means it's time to quit. Don't say no more. Come on.
कोठरी मध्ये आपण माने जदी लक्ष्य करि थांती अभिषेकर समर्थटी मो पोल को एतळे अवस्थान करंती से माने मते थापुडे देबे एपरि भाबरे थापुडे देबे तार अर्थ सुस्थिर होय पडा निमन्ते एहाय उपयुक्त समय अटे अधिक किछि अधिक किछि कहिया को आउ नाही चेतना मध्ये को चली आसंतु सजाग होय पडंतु.
And Howard used to be, I'd stand there, he'd just dip my hands, throw me over his shoulder, and walk on out. Because he knew I just had enough.
पुनि हावर्ड प्रायतः सेपरि करुथिले मु सेही स्थान ठिया होइथिले से मोर हस्त को धरिथिले आपनार कांध उपरे मते सहारा देले तत्पर बाहर को चली गले लक्ष्य करंति त कारण मु जे प्रचुर परिमाण हासिल कर सारिथिले से कथा को से बुझिथिले.
Well, I started to leave the platform when he patted me. I said, okay, brother.
अच्छा तबे से मते जेतेबे थापुडे बारे लागिले तापरे मंच को छाड़ीबा निमन्ते मु आरंभ कली मु कहली हे भाई सब कुछ ठीक अछि.
Started to leave the platform and a little girl was standing here crying. Little Mexican girl looked to be about 12, 14 years old, just teenage.
मंच को छाड़ीबा को लागिले आ जने बाईका छोटो झियोटी सेठे उपस्थित थिला सेठे ठिया होई कांदु थिला मेक्सिको रु आसीथिबा एक छोटो बालिका थिला प्राय 12 वर्ष किबा 14 वर्ष रे एक किशोरी थिला अप्राप्य वयस रे बालिकाटी थिला.
And I looked at her and I said, what's the matter, honey? I said, she's crying, Howard.
मु ताहर को चाहि देली पुनि मु पचारिली कोन हैला सुश्री कोन हैला मु कहिली हावर से कांदु अछि कारण
said you've had enough, you got another group over there waiting.
से कहिथिले आपण बहुत किसी कार्य करिसंती सेठारे आपण पय अपेक्षा कर रहितबा एक अन्य दल को आपण हासिल करिसंती.
And I said, bring her up here. And I just reached over in motion like that and she come up on the platform.
आ मु कहिली ताको एई स्थान को कढाई आनंतु सेइ परि भाबरे चचंत अवस्था रे थाई मु सेइ स्थान को अक्रेसे जाय पहुंचि गली पुनि से मंच पर को बढी आसिला.
I believe Brother Woods and them is present. Now there's at the meeting. I don't know whether at that time or not.
भाई उर्स महाशय पुनि अन्य माने सुद्धा एते बेले उपस्थित छंती बोली मु विश्वास करे से माने समस्ते उपासनालय रे उपस्थित थिले सेही अवसर रे से माने उपस्थित रे अबानु हे से विषय को मु जाने नाही.
Brother Woods, where you at tonight? Is that right? Yeah, you're there.
भाई उर्स महाशय आज रात्रि बेला रे आपण केउ स्थान उपस्थित अछंती उपस्थित थिले ता सत्य कथा टे ना हां आपण सेटा रे उपस्थित थिले.
I said bring her up on the platform.
आ मु कहितली ताको मंच पर कासिबा पई कढाई आनंतु मंच को नै आसंतु.
Well, I said, look honey, do you believe that God is able to tell me what your trouble is? And she just kept her little head then.
अच्छा तबे मु कहली सुश्री ध्यान दे तोर समस्या टी जे कोन से कथा टी को मते जणाय देवा को ईश्वर जे सक्षम टंती से विषय तु विश्वास करु कि पुनि से तो अपना मुंड को तळ करी केवल पाती रहिला.
Well, I thought she may be deaf and dumb. So I looked again, I seen it was speech.
ଆଚ୍ଛା ତେବେ ସେ ଯେ ମୁକ ଆଉ ବଧିର ଉଭୟରେ ତ୍ରସ୍ତ ଅଟେ ପୀଡ଼ିତ ଥାଇପାରେ ଏପରି ମୁଁ ବିଚାର କଲି ତେଣୁ ମୁଁ ପୁନର୍ବାର ଅନାଇଲି ତାହା ଯେ କଥା କହିବା ବିଷୟଟି ଥିଲା ସେ କଥାକୁ ଦେଖିଲି ମୁଁ କହିଲି ଆରେ ହେ ସେ ତ ଇଂରାଜୀ ଭାଷା ଆଦୌ କହିପାରେ ନାହିଁ ସେ ତ ଇଂରାଜୀ ଭାଷାର ଗୋଟିଏ ଶବ୍ଦକୁ ସୁଦ୍ଧା କହିପାରିଲା ନାହିଁ ଯେହେତୁ ସେ ମେକ୍ସିକୋରୁ ଆସିଥିଲା
So they had an interpreter to come. And I said, do you believe, honey, that the Lord Jesus can tell me what your trouble is?
ସୁତରାଂ ଜଣେ ଅର୍ଥକାରୀଙ୍କୁ ଅନୁବାଦକଙ୍କୁ ସେମାନଙ୍କୁ ହାସଲ କରିବାକୁ ପଡ଼ିଲା ଆଉ ମୁଁ ପଚାରିଲି ସୁଶ୍ରୀ ତୋର ସମସ୍ୟାଟି ଯେ କ'ଣ ସେ ବିଷୟଟିକୁ ପ୍ରଭୁ ଯୀଶୁ ଯେ ମୋତେ କହିଦେବେ ଏ କଥାଟି ତୁ ବିଶ୍ୱାସ କରୁ କି ତତ୍ପରେ ଅନୁବାଦକଙ୍କ ମାଧ୍ୟମରେ ସେ ଉତ୍ତର ଦେଇ କହିଲା ଆଜ୍ଞା ହଁ ସେ ଏହାକୁ ବିଶ୍ୱାସ କଲା ସେ ଏହାକୁ ବିଶ୍ୱାସ କରୁଥିଲା
And I said, can't you speak English at all? And the interpreter said to her, she said, no, she never knew any words of English. She's from Mexico.
ପୁଣି ମୁଁ ପଚାରିଲି ତୁ କ'ଣ ଇଂରାଜୀ ଭାଷା ଆଦୌ କହିପାରୁନା ତତ୍ପରେ ଅନୁବାଦକ ଜଣକ ତାହାକୁ ସେହି ପ୍ରଶ୍ନଟିକୁ ଦୋହରାଇ ପଚାରିଲେ ସେ କହିଲା ନୁହେଁ ସେ ଇଂରାଜୀ ଭାଷାର କୌଣସି ଶବ୍ଦକୁ ଆଦୌ ଜାଣେ ନାହିଁ ସେ ଜଣେ ମେକ୍ସିକୋରୁ ଆସିଥିବା ଝିଅଟିଏ ଅଟେ
So when then the vision started. I said, they don't interpret the vision, see, because you're speaking constantly.
ସୁତରାଂ ମୁଁ ଯେତେବେଳେ କଥାବାର୍ତ୍ତା କରୁଥିଲି ତୁରନ୍ତ ଦର୍ଶନଟିଏ ଦେଖାଦେଲା ମୁଁ କହିଲି ବୁଝନ୍ତୁ ସେମାନେ କୌଣସି ଦର୍ଶନକୁ କଦାପି ଅନୁବାଦ କରି କହନ୍ତି ନାହିଁ କାରଣ ଆପଣ ନ ଅଟକି କହିଚାଲନ୍ତି
Never interpret a vision. So until it's all over, and then they tell them what happened.
ଏକ ଦର୍ଶନକୁ କଦାପି ଅନୁବାଦ କରିନଥାନ୍ତି ତାହା ଶେଷ ନ ହେବା ପର୍ଯ୍ୟନ୍ତ ସେମାନେ କିଛି କହିନଥାନ୍ତି ତତ୍ପରେ କ'ଣ ଯେ ଘଟିଲା କ'ଣ କୁହାଗଲା ସେ କଥାକୁ ସେମାନେ ସମବେତ ମଣ୍ଡଳୀକୁ ଅବଗତ କରାନ୍ତି ସୁତରାଂ ମୁଁ ଯେତେବେଳେ କଥା କହିବାକୁ ଆରମ୍ଭ କଲି ମୁଁ ଦର୍ଶନଟିଏ ଦେଖିଲି ମୁଁ କହିଲି ପ୍ରାୟ 6 ବର୍ଷ ବୟସର ଏକ ଛୋଟ ବାଳିକାକୁ ମୁଁ ଦର୍ଶନରେ ଦେଖିଲି ସେ ସ୍କଟ୍ ପ୍ଲେଟ୍ ଡିଜାଇନ୍ର ଏକ ଫ୍ରକ୍ ପିନ୍ଧିଥିଲା ତାହାର ପିଠିଆଳକୁ କଳା ରଙ୍ଗର କେଶ ଗୁଡ଼ାକ ଓହଳି ରହିଥିଲା ପୁଣି ଉପର ଧନୁକୃତିର ରିବନ୍ ଲାଗିଥିଲା
She's sitting by an old-fashioned fireplace. There's a large kettle and she's eating yellow corn from it.
She puruna kaya ko chula pakhare basithila tohi upar ek bada ketli basithila aw tohi ru se haladiya banar sasya ko kadi khauthila.
She eats so much corn till she becomes violently ill.
She ete adhika parimanare sei sasya gura ko khaithila je parisesare se sanghatik rupe pidito hoi padithila.
She falls And her mother lays her on the bed and she has epileptic fits. And that's what happened to her.
She asustho hoi padithila. Aau tar mata taku sejo upare swaile. Puni ta thare mirigi rogo rahi achi. Puni tahi sei durghatana thila. Ja ki taku sankramito karithila. Dhyana diyanti to.
I said you've had epilepsy ever since.
Mu kahili sei dino thare tumbe mirigi rogi ato.
And quickly before anyone said anything. She looked up to the interpreter. She said in her own language, I thought he couldn't speak Spanish.
Tatpare anya kai dutiya vyakti kahila anya kai dutiya vyakti kahila purve se yathashikra chatantra hoi padila se anuvadaka kaada ko chahi dekhila se apana bhasha re kahila se je spanish bhasha re kahi na paranti epadi mu vichar karithili.
And the interpreter said, did you speak Spanish? I said, no sir. I spoke English.
Au ଅନୁବାଦକ ଜଣକ ପଚାରିଲେ ଆପଣ ସ୍ପେନିଶ ଭାଷା କହିପାରୁଥିଲେ କି ମୁଁ କହିଲି ଆଜ୍ଞା ନୁହେଁ ମୁଁ ଇଂରାଜୀ ଭାଷାରେ କହିଥିଲି ମାତ୍ର ସେ ମୋତେ କହିଥିଲେ ଆଚ୍ଛା ତେବେ ଆପଣ ସ୍ପେନୀୟ ଭାଷାରେ କହିଥିଲେ ବୋଲି ସେ ତ କହିଲା
ଆଖର ଆଇ ସେଡ୍ ଷ୍ଟପ୍ ଦ ରେକର୍ଡର୍ସ ଦିସ୍ ବିଗ୍ ବଞ୍ଚ ଅଫ ରେକର୍ଡର୍ସ ମେବି 30 ଆଇ ଆମ୍ ଗୋଇଂ
ମୁଁ କଥାଟିକୁ ଧରିନେଲି। ମୁଁ କହିଲି ରେକର୍ଡରେ ଯନ୍ତ୍ରଟିକୁ ବନ୍ଦ କରିଦିଅ। ସେହି ସ୍ଥାନରେ ଏକାଧିକ ସଂଖ୍ୟକ ରେକର୍ଡର ଲାଗି ରହିଥିଲା। ହୋଇପାରେ ସେଗୁଡ଼ିକ ମଧ୍ୟ 30 କୋଟି ରେକର୍ଡର ସେହି ଦିନମାନଙ୍କରେ କାର୍ଯ୍ୟ କରୁଥିଲା। ଭାଇ ରୟ ରବର୍ଟସନ୍ ଆପଣ ସେହି ସ୍ଥାନରେ ଉପସ୍ଥିତ ନଥିଲେ କି? ହଁ ଭାଇ ରବର୍ଟସନ୍, ପୁଣି ଭଉଣୀ ରବର୍ଟସନ୍, ସେମାନଙ୍କ ସହିତ ଅନ୍ୟମାନେ ସୁଦ୍ଧା ସେଠାରେ ଉପସ୍ଥିତ ଥିଲେ। ତେଣୁ ମୁଁ କହିଥିଲି ରେକର୍ଡର ଗୁଡାକୁ ବନ୍ଦ କରିଦିଅନ୍ତୁ, ସେଗୁଡାକୁ ପୁନର୍ବାର ଦୋହରାଇ ବଜାନ୍ତୁ। ପୁଣି ତାହା ପ୍ରକୃତରେ ଇଂରାଜୀ ଭାଷାରେ ଥିଲା।
But you see, then when I started, as long as the vision was going on, I was speaking English, but she was hearing it in Spanish.
କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ମୁଁ ଯେତେବେଳେ ଆରମ୍ଭ କଲି, ଯେତେ ସମୟ ପର୍ଯ୍ୟନ୍ତ ଦର୍ଶନଟି କାର୍ଯ୍ୟକାରୀ ହେଉଥିଲା, ମୁଁ ଇଂରାଜୀ ଭାଷାରେ କଥାବାର୍ତ୍ତା କରୁଥିଲି, କିନ୍ତୁ ସେ ସ୍ପେନୀୟ ଭାଷାରେ ତାହାକୁ ଶୁଣୁଥିଲା।
How here we ever man in our own tongue wherein we were born, see?
ଯେ କୌଣସି ରାଷ୍ଟ୍ରରେ ଆମମାନେ ଜନ୍ମଗ୍ରହଣ କରିଥିଲୁ, ଆମମାନେ ସମସ୍ତେ ନିଜ ନିଜର ଭାଷାରେ କିପରି ଭାବରେ ଶ୍ରବଣ କରିଥିଲୁ, ଧ୍ୟାନ ଦିଅନ୍ତି ତ। କିନ୍ତୁ ଯଥାଶୀଘ୍ର ମୁଁ କଥାବାର୍ତ୍ତା କରିବାକୁ ଆରମ୍ଭ କଲି, ସ୍ୱୟଂରୁ କଥାବାର୍ତ୍ତା କରିବାକୁ ଆରମ୍ଭ କଲି, ସେତେବେଳେ ମୁଁ ଯାହା କିଛି କଥା କହିଥିଲି ତହିଁରୁ ଗୋଟିଏ ବିଷୟକୁ ସୁଦ୍ଧା ସେ ଶୁଣିନଥିଲା, କିନ୍ତୁ ପ୍ରେରଣା ବିଷୟଟି ଯେତେବେଳେ ଚାଲୁଥିଲା। କେବଳ ଥରକ ପାଇଁ ତାହାକୁ ପେଣ୍ଟିକଷ୍ଟ ପ୍ରତି ପ୍ରୟୋଗ କରନ୍ତୁ, ଧ୍ୟାନ ଦିଅନ୍ତି ତ। ବନ୍ଧୁ, ପରମେଶ୍ୱର ମୁହଁରେ ବିଚାରକର୍ତ୍ତା ଅଟନ୍ତି, ପବିତ୍ର ଆତ୍ମା ତାହାକୁ କାର୍ଯ୍ୟକାରୀ କରିଥିଲେ। ସୁତରାଂ ଆମମାନଙ୍କର ଅର୍ଥ ପ୍ରକାଶନ ଉଦ୍ଦେଶ୍ୟରେ ଆସନ୍ତୁ ତାହାକୁ ବିତିସାରିଥିବା ପେଣ୍ଟିକଷ୍ଟ ସହିତ ପ୍ରୟୋଗରେ ଆଣୁ। ପବିତ୍ର ଆତ୍ମା ଅନ୍ୟ କୌଣସି ଅର୍ଥକୁ ଆଦୌ ବିଦିତ କରିବେ ନାହିଁ, କେବଳ ସେ ଯେ ଏହାକୁ କାର୍ଯ୍ୟକାରୀ କରିଥିଲେ କେବଳ ସେହି ବିଷୟଟିକୁ ଅବଗତ କରାଇବେ। ଏହାକୁ ଅବଶ୍ୟ ଏକ କାରଣ ପୁଣି ଏକ ପ୍ରକାର ଉଦ୍ଦେଶ୍ୟକୁ ବହନ କରିବାକୁ ହିଁ ଅଛି, ବୁଝନ୍ତି ତ।
Here we ever man in our own tongue wherein we were born. Are not all of these speaking Galileans?
ପୁଣି ସେହି ଦିନର ଅବସରରେ ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣ ଆପଣ ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ। ଦେଖ, ଏହି ଯେ ଲୋକମାନେ କଥା କହୁଅଛନ୍ତି ସେମାନେ ସମସ୍ତେ କଣ ଗାଲିଲିଏ ନୁହନ୍ତି?
How they know they were Galileans if they wasn't speaking Galilean?
ଯଦି ସେମାନେ ସମସ୍ତେ ଗାଲିଲିଓ ଭାଷାରେ କଥାବାର୍ତ୍ତା କରୁନଥିଲେ, ତେବେ ଏମାନେ ସେମାନଙ୍କୁ କିପରି ହେବାରେ ଗାଲିଲିଓ ବୋଲି ଚିହ୍ନିଲେ? ସେମାନେ ସମସ୍ତେ ଏକ ପ୍ରକାରର ବସ୍ତ୍ରଗୁଡ଼ାକ ପିନ୍ଧିଥିଲେ, ତେବେ ଏମାନେ ଯେ ଗାଲିଲିଓ ଥିଲେ ସେପରି ଧରଣ ବିଷୟକୁ ସେମାନେ କିପରି ଜାଣିଲେ?
And how do we hear every man in our own tongue wherein we were born?
ଦେଖ, ଏହି ଯେ ଲୋକମାନେ କଥା କହୁଅଛନ୍ତି ସେମାନେ ସମସ୍ତେ କଣ ଗାଲିଲିଏ ନୁହନ୍ତି? ତେବେ ଆମମାନେ କିପରି ପ୍ରତ୍ୟେକ ଜଣ ଆପଣ ଆପଣ ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
Then up gets another man of Galilee, Peter, and begin to preach to them.
ତତ୍ପରେ ଅନ୍ୟ ଜଣେ ଗାଲିଲିଏ ବାସିନ୍ଦା ପିତର ଠିଆ ହୋଇ ପଡ଼ିଲେ ଆଉ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ଆରମ୍ଭ କଲେ। ଆଉ ଯେକୌଣସି ପ୍ରକାରେ ହେଉ ନା କାହିଁକି, ଅନ୍ୟ କେତେକ ବ୍ୟକ୍ତି ସେ ବିରାଟ ଜନତାଙ୍କ ମଧ୍ୟରୁ 3000 ସଂଖ୍ୟକ ଆତ୍ମା ତାଙ୍କର ପ୍ରଚାରିତ ସୁସମାଚାରକୁ ବୁଝିଗଲେ। ତତ୍ପରେ ନିର୍ଣ୍ଣୟ ଗ୍ରହଣ କଲେ, ପୁଣି ମନ ପରିବର୍ତ୍ତନ କଲେ, ଆଉ ଆପଣମାନଙ୍କ ଜୀବନକୁ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କଲେ।
Let me just take you one more scripture, please. Let us go over to the great Saint Paul. And then we'll read the 12th chapter of 1 Corinthians.
ଏତେବେଳେ ଶ୍ରବଣ କରନ୍ତୁ ଆପଣମାନଙ୍କୁ ଅନ୍ୟ ଏକ ଧର୍ମଶାସ୍ତ୍ରର ଅଂଶ ଆଡ଼କୁ ମୋତେ ଅଗ୍ରସର କରାଇବାକୁ ଦିଅନ୍ତୁ ଅନୁଗ୍ରହ ପୂର୍ବକ ସେପରି କରିବାକୁ ଦିଅନ୍ତୁ ଆସନ୍ତୁ ଶ୍ରେଷ୍ଠ ସାଧୁ ପାଉଲଙ୍କ ଉକ୍ତି ଆଡ଼କୁ ଆମମାନେ ଧ୍ୟାନ ଦେଉ ତତ୍ପରେ ପ୍ରଥମ କରନ୍ଥୀୟ 12 ଅଧ୍ୟାୟକୁ ଆମମାନେ ପାଠ କରିବୁ
If the ears were stayed to the nose, I have no need of you, and so forth. The members of the body.
Tapore amme mane prathama karantira tera adhyay ko agrasar karibu. Jeu adhyay re Paulo epori byakta kari kahanti, karna jodi nako ko epori kahibo je mohor tothare konosi prakare abashyak nahi, puni epori hware anya anek kichu bishoy bibhinna anga pratyanga suddha kahibe. ଶରୀର ମଧ୍ୟ ସହିତ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସେପରି କହିବେ ତେବେ ତେଣୁ 13 ଅଧ୍ୟାୟକୁ ଆସନ୍ତୁ ଏହି 13 ଅଧ୍ୟାୟରେ ସେ ଯେ କଣ କହନ୍ତି ସେ ବିଷୟଟିକୁ ବୁଝନ୍ତୁ ଆଉ ଧର୍ମଶାସ୍ତ୍ର ବାଇବଲରେ ଦୁଇଟି ବିଭିନ୍ନ ଧରଣର ପରଭାଷାର ବିଷୟ ଯେ ଲିଖିତକାର ରହିଛି ସେ କଥାକୁ ଆମେମାନେ ଜାଣୁ
One of them is a language that it's a dialect of the earth. Now the other is an unknown tongue.
Sethi madhyaru gotiye bhashara pariprakasha ate eha to prithibira bhashara eko shaili ate matra anya ti ajana bhashara bishoya ti ate.
Now many of my most precious people have told you I'm Pentecost.
ଆଉ ମୋର ଏକାଧିକ ସଜ୍ଜନ ବ୍ୟକ୍ତି ମୁଁ ଯେ ଜଣେ ପେଣ୍ଟିକଷ୍ଟ ଅଟେ ସେ କଥାଟିକୁ ମୁଁ ଆପଣମାନଙ୍କୁ କହିସାରିଛି ଆଉ ମୋର ଅନେକ ସଦସ୍ୟ ଏପରି ବିଚାର ରଖନ୍ତି ଯେ ସେମାନେ ଯେତେବେଳେ ପବିତ୍ର ଆତ୍ମାଙ୍କୁ ହାସଲ କରନ୍ତି ସେମାନେ ଅକ୍ଲେଶରେ ଠିଆ ହୋଇପଡ଼ନ୍ତି ତତ୍ପରେ ପରଭାଷାରେ କଥାବାର୍ତ୍ତା କରିବା ଲାଗନ୍ତି ତାହା ତ ଧର୍ମଶାସ୍ତ୍ରର ସମ୍ପୂର୍ଣ୍ଣ ରୂପେ ବିରୋଧାଭାବର ବିଷୟ ଅଟେ ପୁଣି ସେମାନେ ଯେ କଣ କହୁଛନ୍ତି ସେ କଥାକୁ ଅନ୍ୟ ଲୋକମାନେ ଆଦୌ ବୁଝିନଥାନ୍ତି କିନ୍ତୁ ପେଣ୍ଟିକଷ୍ଟ ଦିନ ସେମାନେ ସମସ୍ତେ ଯେ କଣ କହୁଥିଲେ ତାହାକୁ ପ୍ରତ୍ୟେକ ଜଣ ବୁଝୁଥିଲେ
That was a going forth to every nation. See, Jesus said the gospel must be preached to all the world beginning at Jerusalem.
Tahato pratyek bhashavadi rashtra madhye ko prerito heuthila. Dhyana diyanti to. Jisu epari kahithile Jerusalem ru arambha kari pratyek jati nikatare prithibira shesha pranta paryanta susamachara bakya ti abashya pracharito hebo.
That word had to be that way.
Yahi ସେହି କ୍ଷେତ୍ରଟି ଅଟେ ଯାହାକୁ ଏହିପରି ଭାବରେ ସଫଳ ହେବାକୁ ଥିଲା
ଏତେବେଳେ
ଧ୍ୟାନ ଦିଅନ୍ତୁ ପାଉଲ କହିଥିଲେ ତାହା ଏକ ଭାଷା ଅଟେ ଯଦି ସେହି ଭାଷାରେ ଆପଣ କିଛି କହିଥିଲେ ଏକ ଭିନ୍ନ ଭାଷାରେ କିଛି କଥାକୁ କହିଥିଲେ ଯାହାକି ବିଭିନ୍ନ ଭାଷାର ଏକ ବରଦାନ ଅଟେ ତଥାପି ଏହା ଅନୁବାଦ ଦ୍ୱାରା ଯଦି ବୁଝା ନଯାଏ କିମ୍ବା ଦର୍ଶନ ଦ୍ୱାରା ଅର୍ଥ ପ୍ରକାଶ କରା ନଯାଏ ତେବେ ତ ଏହା କୌଣସି ପ୍ରକାରରେ ଲାଭଦାୟକ ହେବ
ନାହିଁ ତାପରେ
ଆମମାନେ ଏପରି ଲକ୍ଷ୍ୟ କରିଥାଉ ଯେ 13 ଅଧ୍ୟାୟରେ ସେ ଏପରି କହିଥିଲେ ଯଦି ମୁଁ ମନୁଷ୍ୟମାନଙ୍କ ଭାଷାରେ କଥା କହେ ତାହା ତ ପୃଥିବୀର ଭାଷା ଶୈଳୀ ଅଟେ କିମ୍ବା ଦୂତମାନଙ୍କ ଭାଷାରେ କଥା କହେ ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ କିନ୍ତୁ ମୋର ପ୍ରେମ ନଥାଏ ତେବେ ମୁଁ କିଛି ନୁହେଁ ଅଦରକାରୀ ଅଟେ
So you could speak with both genuine tongues of man and angels and still you haven't got the Holy Ghost.
ତେଣୁ ଆପଣମାନେ ମନୁଷ୍ୟମାନଙ୍କର ପୁଣି ଦୂତମାନଙ୍କର ଉଭୟ ଭାଷାରେ କଥା କହିପାରନ୍ତି ଏହା ସତ୍ତ୍ୱେ ଆପଣମାନେ ପବିତ୍ରାତ୍ମାଙ୍କୁ ପାଇନାହାନ୍ତି
Did not we just have it in Hebrews 6? The rain fell upon the wheat and the weeds.
ଏବ୍ରିୟ ଷଷ୍ଠ ଅଧ୍ୟାୟରେ ଏଇ କିଛି କ୍ଷଣ ପୂର୍ବେ ଆମମାନେ ଏହାକୁ ଲାଭ କରି ଆସିଥିଲୁ ଆଉ ଧ୍ୟାନ ମଧ୍ୟ କରିଥିଲୁ ବର୍ଷା ଦଳ ଗହମ ପୁଣି ଅଗରା ଉଭୟ ଜାତିର ଗଛ ଉପରେ ବର୍ଷିଥାଏ ଯୀଶୁ ଏପରି କହିନଥିଲେ କି ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ବୃଷ୍ଟି ଜଳ ପତିତ ହୁଏ ବୋଲି ଧ୍ୟାନ ଦିଅନ୍ତି କି ସେଇ ସମାନ ବର୍ଷା ଦଳ ଯାହାକି ଗହମ ଗଛକୁ ବଢ଼ାଇବାରେ ସହାୟକ ହୁଏ ତାହା ସେଇ ସମାନ ଧରଣର ବର୍ଷା ଦଳ ଅଟେ ଯାହାକି ଅନ୍ୟଟିକୁ ମଧ୍ୟ ବଢ଼ାଇଥାଏ ତଥାପି ଅନ୍ୟଟିର ଫଳ ଦ୍ୱାରା ଆପଣମାନେ ତାହାକୁ ଚିହ୍ନିବେ ପୁଣି ଆତ୍ମାଙ୍କର ସର୍ବପ୍ରଥମ ଫଳ ତାହା ପ୍ରେମ ଅଟେ
Long suffering, gentleness, faith, patience and so forth, it profit me nothing.
Paulo kon koithile jodi mu labha kari achi jodi mu sabu kichhi bardan ko labha kari achi sakala prakara ra bhasha re mu jodi kotha kahi pare tathapi prema dirgha sahishnuta vinamrata bishwas dharjya au anyana keteka yogya bardan ra adhikari na hue ତେବେ ଏହା ମୋତେ କୌଣସି ପ୍ରକାର ସାହାଯ୍ୟର କାରଣ ନୁହିବ ବୁଝନ୍ତି ତ
ତତ୍ପରେ
ବରଦାନ ଗୁଡିକ ବିଷୟରେ ଧ୍ୟାନ ଦିଅନ୍ତୁ ଆପଣମାନେ କହନ୍ତି ଆରେ ବା ସେଠାରେ ପରମେଶ୍ୱରଙ୍କ ଜଣେ ମହାନ ବ୍ୟକ୍ତି ଅଛନ୍ତି ଚମତ୍କାର ସେ ଅନେକ ଗୁଡିଏ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଏହା ସତ୍ତ୍ୱେ ତାହା ତାଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ରୂପେ ପ୍ରସ୍ତୁତ କରେ ନା ବିଭିନ୍ନ ଆଶ୍ଚର୍ଯ୍ୟଜନକ କର୍ମର ବରଦାନକୁ ଯଦି ମୁଁ ଲାଭ କରିଅଛି ପ୍ରଥମ କରନ୍ତିରେ ପାଉଲ ଏପରି କହିଥିଲେ ସେପରି ଧରଣର କ୍ରମରେ ଥାଇ ପାଉଲ ଏପରି କହିଥିଲେ ପର୍ବତ ଗୁଡାକୁ ସ୍ଥାନାନ୍ତର କରିବା ନିମନ୍ତେ ଯଦି ମୋର ବିଶ୍ୱାସ ଥାଏ କିନ୍ତୁ ଆତ୍ମାଙ୍କ ସକଳ ପ୍ରକାରର ବରଦାନକୁ ମୁଁ ଯଦି ହାସଲ କରିନଥାଏ ପ୍ରେମକୁ ହାସଲ କରିନଥାଏ ତେବେ ମୁଁ କିଛି ନୁହେଁ ବୁଝନ୍ତି ତ ଯେହେତୁ ବିଶ୍ୱାସ ଯେକୌଣସି ଅସମ୍ଭବ ଧରଣ କାର୍ଯ୍ୟକୁ କରିପାରିବ ସେଇ ହେତୁରୁ ମୁଁ ସବୁବେଳେ କହେ ନିଜ ବଳବୁଦ୍ଧିରେ ନିଜ ପରିତ୍ରାଣର ସକଳ ପ୍ରକାର ଯୋଗ୍ୟତା ଦ୍ୱାରା ଆପଣମାନେ କଦାପି ଆରୋଗ୍ୟତା ଲାଭ କରିନଥାନ୍ତି ନିଜର ବିଶ୍ୱାସର ସକଳ ପ୍ରକାର ଯୋଗ୍ୟତା ଦ୍ୱାରା ଆପଣମାନେ ଆରୋଗ୍ୟତା ଲାଭ କରିଥିଲେ ତୁମେ ଯଦି ବିଶ୍ୱାସ କରିପାର ତାହା ହିଁ ଅଟେ
And have not changed. Though he could do it, I'm nothing.
ପୁଣି ଧ୍ୟାନ ଦିଅନ୍ତୁ ଯଦି ମୁଁ ମନୁଷ୍ୟମାନଙ୍କ ଭାଷାରେ ପୁଣି ଦୂତମାନଙ୍କ ଭାଷାରେ କଥା କହେ ଆଉ ତଥାପି ମୋର ପ୍ରେମ ନଥାଏ ଯଦ୍ୟପି ସେ ଏହାକୁ କରିପାରନ୍ତେ ତଥାପି ମୁଁ କିଛି ନୁହେଁ
So you see, you can't say nothing.
ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ ଆପଣମାନେ କିଛି ହେଲେ କହିପାରନ୍ତି ନାହିଁ
Not to my precious Methodist friend. I got two sitting right here and everywhere. I got them out here, many of them.
ପୁଣି ମୋହର ପ୍ରିୟ ମେଥଡିଷ୍ଟ ବନ୍ଧୁମାନଙ୍କ ନିମନ୍ତେ ଏଠାରେ ଦୁଇଟି ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ହାସଲ କରି ରହିଅଛି ଆଉ ପ୍ରତ୍ୟେକ ସ୍ଥାନରେ ଏହାକୁ ହାସଲ କରି ରହିଅଛି ସେଗୁଡ଼ାକ ମଧ୍ୟରୁ ଅଧିକାଂଶ ମୁଁ ଏଠାରେ ହାସଲ କରି ରହିଅଛି
The Methodist Church used to believe back in its early primitive days that when a man got religion enough and sanctified to shout, he had it.
ମେଥଡିଷ୍ଟ ମଣ୍ଡଳୀ ଏହାକୁ ବିଶ୍ୱାସ କରି ଆସିଥିଲା। ଏହାର ପ୍ରାରମ୍ଭିକ ଅବସ୍ଥାରେ ଏହାର ପ୍ରାଥମିକ ଅବସ୍ଥାରେ ସେ ଏହାକୁ ବିଶ୍ୱାସ କରି ଆସୁଥିଲା। କେହି ଜଣେ ବ୍ୟକ୍ତି ଯେତେବେଳେ ଅଧିକ ରୂପେ ଧର୍ମପ୍ରାଣ ହୋଇପଡ଼ନ୍ତି ପୁଣି ବିଶୁଦ୍ଧ ହୋଇପଡ଼ିଥାନ୍ତି, ଚିତ୍କାର କରିବାକୁ ଉଦ୍ଦୀପ୍ତ ହୋଇପଡ଼ନ୍ତି, ସେତେବେଳେ ସେ ଏହାକୁ ହାସଲ କରିଥିଲେ। କେହି ଜଣେ ପେଣ୍ଟିକସ୍ ବ୍ୟକ୍ତି କହନ୍ତି ସେ ଯେତେବେଳେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି ସେତେବେଳେ ସେ ଏହାକୁ ଲାଭ କରିଥିଲେ। ପୁଣି ଆଜିକାଲି ସେମାନେ କହନ୍ତି ଆପଣ ଆରୋଗ୍ୟ କରିବାର ସେବା କାର୍ଯ୍ୟଟିକୁ ଯଦି ହାସଲ କରିଥିଲେ ତେବେ ଆପଣ ଏହାକୁ ଲାଭ କରିଥିଲେ। ତଥାପି ସେପରି କିଛି ବିଷୟ ସେ କ୍ଷେତ୍ରରେ ନାହିଁ। ହେ ବନ୍ଧୁ, ଶ୍ରବଣ କର, ସକଳ ପ୍ରକାରର କମ୍ପନ ଉପରେ ଆଦୌ ଭରସା ରଖିବାକୁ ଯତ୍ନ ନ କର। ଏହାର ପରିବର୍ତ୍ତେ ସକଳ ପ୍ରକାରର ସତ୍ୟତା ଉପରେ ନିର୍ଭର କରି ରୁହ। କମ୍ପନ ଗୁଡ଼ାକ ଉପରେ କଦାପି ଭରସା ରଖ ନା, ସେଗୁଡ଼ାକୁ ଧ୍ୟାନ ଦିଅ ନା। ଜୋର ସୋରରେ ଚିତ୍କାର କରିବା ତାହା ତ ଉତ୍ତମ କଥା, ପରଭାଷାରେ କଥାବାର୍ତ୍ତା କରିବାଟା ତ ଉତ୍ତମ ବିଷୟ, ପ୍ରଭୁଙ୍କର ସ୍ତୁତିବାଦ କରିବାଟା ଉଚିତ ପ୍ରକାର ବିଷୟ, ବିଭିନ୍ନ ଆଶ୍ଚର୍ଯ୍ୟଜନକ କର୍ମକୁ କରିବାରେ ବିଶ୍ୱାସ ରଖିବାଟା ଉପଯୁକ୍ତ ବିଷୟ, ଏହିସବୁ ବିଷୟ ଖୁବ୍ ଉଚିତ ଅଟେ। ତତ୍ପରେ ସେହିସବୁ ସ୍ପର୍ଶକାତରତାର ବିଷୟ, ସେମାନଙ୍କ ମଧ୍ୟରୁ କେତେକ ଏପରି କହନ୍ତି ଆରେ ବା, ଏକ ପ୍ରଚଣ୍ଡ ଶବ୍ଦକାରୀ ପବନର ନ୍ୟାୟ ମୁଁ ଏହାଙ୍କୁ ଅନୁଭବ କଲି। କେହି ଅନ୍ୟ ବ୍ୟକ୍ତି ଏପରି କହନ୍ତି ମୋର ପ୍ରାଣରେ ମୁଁ ଅଗ୍ନିର ସ୍ପର୍ଶତାକୁ ଅନୁଭବ କଲି। କାହିଁକି ତାହା ତ ଉଭୟ ଧରଣର ସ୍ପର୍ଶକାତରତାକୁ ଏ କ୍ଷେତ୍ରରେ ଆଦୌ ଉପଯୁକ୍ତ କରି ପ୍ରସ୍ତୁତ କରିନଥାଏ। ଏହା ତ ଆପଣଙ୍କର ଅବସ୍ଥାର ପରିଚୟଟି ଅଟେ, ଯାହାକି ଆପଣ ଏହାକୁ ପାଇଲା ପରେ ପରିଚୟକୁ ଆସିଥାନ୍ତି। ବୁଝନ୍ତୁ, ତାହା ହିଁ ଯାହାକି ପ୍ରମୁଖ ଏବଂ ଗଣ୍ୟ ବିଷୟ ଅଟେ। ବୁଝନ୍ତି ତ, ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ପର୍ଶକାତରତା ଉପରେ ଏହା ଆଦୌ ନିରୂପିତ ହୋଇ ରହେ ନା। ମୁଁ ବୁଝିଥିବା ପ୍ରମାଣେ ତାହା ଏ ବିଶ୍ୱସ୍ତତା ସହିତ ସବୁଠାରୁ ଉତ୍ତମ ବିଷୟ ଅଟେ। ଆଉ ଏପରି ହୋଇପାରେ ଯେ ମୁଁ ଭ୍ରାନ୍ତ ଥାଇପାରେ, ଯଦି ମୁଁ ସେପରି ଅଟେ ତେବେ ତ ମୁଁ ଧର୍ମଶାସ୍ତ୍ରକୁ ଭୁଲ ରୂପେ ବୁଝିଅଛି। ପୁଣି ଏହା ଯଦି ବିରୋଧ ଭାବ ହୋଇ ରହିଛି ଭଲ କଥା, ତେବେ ମୁଁ ବିରୋଧୀ ହୋଇ ରହିବାକୁ ଆଦୌ ଚାହେଁ ନା। ଧ୍ୟାନ ଦିଅନ୍ତି ତ, ତଥାପି ଯାହା କିଛି ବିଷୟକୁ ମୁଁ ସତ୍ୟ ବୋଲି ବିଶ୍ୱାସ କରେ ତାହାରି ଉପରେ ମୁଁ ନିଜର ଉକ୍ତିକୁ କେବଳ ପରିଚିତ କରାଉଅଛି। ଏହାରି ଉପରେ ଆମ୍ଭେମାନେ ଆପଣମାନଙ୍କର ଅଧିକ ସମୟକୁ ନିୟମିତ ଉପାସନା କାର୍ଯ୍ୟକୁ କ୍ରିୟାଶୀଳ କରିବା ପୂର୍ବରୁ ନେଇସାରିଅଛୁ।
Now, we don't mention these things too often around the tabernacle. Sometimes, this has been the first time, I guess, for a long time, for maybe a year or two or something.
Aau, ete bele, ammane ado bornana kori nathau. Ehi sabu bishoya madhya, bahuda ehi aradhanalayar akhapakha antarare, samaye samaye lakhya kori thau. Eha je, sarvaprathama abasara hoi sarichi, epari mu dharana kare. Bahudina dhari, separi hoi sarichi. ହୋଇପାରେ ବର୍ଷେ କିମ୍ବା ଦୁଇ ବର୍ଷ ଧରି କିମ୍ବା ସେପରି ସମୟ ଧରି ହୋଇଆସିଛି। ପୁଣି ଏପରି ମଧ୍ୟ ହୋଇପାରେ ଆମମାନଙ୍କର କେତେକ ସଦସ୍ୟ ଭିତରକୁ ଆସିଥାନ୍ତି, ଆଉ ସେମାନେ ପରି କହନ୍ତି, ଆଚ୍ଛା ତେବେ ଭାଇ ବ୍ରହ୍ମ, ମୁଁ ତ ଥର ଥର ଶବ୍ଦ ଉଚ୍ଚାରଣ କରୁଥିବା ଭାଷାକୁ ଲାଭ କରିଅଛି, ପୁଣି ମୁଁ ଏହାକୁ ସଫଳ କରିଅଛି, ପୁଣି ମୁଁ ସେଇ ଅନ୍ୟଟିକୁ ସୁଦ୍ଧା ସାଧନ କରିଅଛି। ମୁଁ କହିଥାଏ, ଆଚ୍ଛା ତେବେ ଭଲ କଥା, ତାହା ଅତି ଉତ୍ତମ ବିଷୟ ଅଟେ।
Now, if you want to speak in an unknown tongue, I believe God will let you do it. But according to the scriptures, you're still nothing until the Holy Spirit comes.
ଆଉ ପରଭାଷାରେ କଥାବାର୍ତ୍ତା କରିବାକୁ ଆପଣମାନେ ଯଦି ଇଚ୍ଛା କରନ୍ତି, ତେବେ ଏହାକୁ ସଫଳ କରିବାକୁ ପରମେଶ୍ୱର ଯେ ଆପଣଙ୍କୁ ଏହା କରିବାକୁ ଦେବେ, ଏପରି ମୁଁ ବିଶ୍ୱାସ କରେ। ତଥାପି ଧର୍ମଶାସ୍ତ୍ରର ଉକ୍ତି ଅନୁସାରେ ପବିତ୍ର ଆତ୍ମା ଅବତରଣ କରି ନ ଆସିବା ପର୍ଯ୍ୟନ୍ତ ଆପଣ ତଥାପି ଅଯୋଗ୍ୟ ବୋଲି ବିବେଚିତ ଅଟନ୍ତି। ତତ୍ପରେ ପବିତ୍ର ଆତ୍ମା ଅବତରଣ କଲା ଉତ୍ତାରେ ତେବେ ଯାଏ ଆପଣ ବିଭିନ୍ନ ଭାଷାରେ କଥାବାର୍ତ୍ତା କହିପାରନ୍ତି, ପୁଣି ଏହାକୁ ହାସଲ କରିଥାନ୍ତି।
God will just take the nature that you are and cut it out for you and make you the best servant you can be.
ଆପଣ ଯେପରି ଧରଣର ଆଚରଣ ବିଶିଷ୍ଟ ଅଟନ୍ତି, ତାହାକୁ ଈଶ୍ୱର ଆପଣଙ୍କଠାରୁ ଦୂରେଇ ଦେବେ, ପୁଣି ଆପଣଙ୍କ ପାଇଁ ସେ ତାହାକୁ କାଟି ଦୂରେଇ ଦେବେ। ତତ୍ପରେ ଆପଣ ହୋଇପାରିଲା ଭଳି ଏକ ଯୋଗ୍ୟ ସେବକ ନ୍ୟାୟ ସେ ଆପଣଙ୍କୁ ପ୍ରସ୍ତୁତ କରିବେ।
He might make you have a gift of speaking in tongues. He might make you a prophet. He might give you a spirit of prophecy.
ଏପରି ହୋଇପାରେ ଯେ ସେ ଆପଣଙ୍କୁ ଜଣେ ବାକ୍ୟ ପ୍ରଚାରକ ରୂପେ ପ୍ରସ୍ତୁତ କରିଦେଇପାରନ୍ତି, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିପାରୁଥିବା ଜଣେ ବ୍ୟକ୍ତି ରୂପେ ଆପଣଙ୍କୁ ପ୍ରସ୍ତୁତ କରିଦେଇପାରନ୍ତି, ସେ ଆପଣଙ୍କୁ ଜଣେ ଭାବବାଦୀ କରି ପ୍ରସ୍ତୁତ କରିଦେଇପାରନ୍ତି, ସେ ଆପଣଙ୍କୁ ଭାବବାଣୀ କରିବାର ସମର୍ଥକୁ ଦାନ କରିଦେଇପାରନ୍ତି। ସେ କରିପାରନ୍ତି, ସେ ଯେ ଆପଣଙ୍କ ପାଇଁ କଣ କରିପାରନ୍ତି ସେ କଥାକୁ କହିବାଟା ଅତି କଠିନ ବିଷୟ। ଏପରି ମଧ୍ୟ ହୋଇପାରେ ଯେ ଏହି ସବୁ ସାମର୍ଥ୍ୟର କାର୍ଯ୍ୟକୁ ସେ ଆପଣଙ୍କଠାରେ ସମବେତ ରୂପେ ସାଧନ କରିଦେଇପାରନ୍ତି। ତଥାପି ସର୍ବପ୍ରଥମ ବିଷୟ ଅତି ନିଶ୍ଚିତ ହେବା ବାଞ୍ଛନୀୟ ଯେ ଏହିସବୁ କେବଳ ଜଣଙ୍କର ଦ୍ୱାରା, କିନ୍ତୁ ସ୍ପର୍ଶକାତରତା ଆଦୌ ନୁହେଁ, କିନ୍ତୁ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ଏକ ଶରୀରରେ ବାପ୍ତିତ ହୋଇଅଛୁ, ଆଉ ସେହି ଉଦ୍ଦେଶ୍ୟରେ ହିଁ ଏହା ଅଟେ। ତତ୍ପରେ ଏହି ଶରୀରରୁ ସକଳ ପ୍ରକାର ବରଦାନ ଆଗତ ହୁଏ, ବୁଝନ୍ତୁ, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବା, ପୁଣି ଅନ୍ୟାନ୍ୟ ବିଷୟ ମଧ୍ୟ ନିର୍ଗତ ହୁଏ। ଏହା କିପରି ଧରଣର ଏକ ବିଷୟ ଅଟେ, କେହି ଜଣେ ନାଜରିନ ଉଠି ପଡ଼ି ମୋ ପାଖକୁ ଚାଲି ଆସନ୍ତି, ଆପଣ ଏପରି କହିବେ କି ଭାଇ ବ୍ରହ୍ମ, ସେପରି କ୍ଷେତ୍ରରେ କେହି ଜଣେ ନାଜରିନ ପୁଣି ମେଥଡିଷ୍ଟ ଉପସ୍ଥିତ ରହିଛନ୍ତି।
They say they received the Holy Ghost when they shouted. They said they received the Holy Ghost.
Semane epodi kohanti semane chitkar koithwa samay re pavitra atma ko labha karithile semane je dharmaatma ko hasor karithile epodi ek bishay ko semane kahithile.
I'm not saying they didn't, but here's one thing that I watch: by the fruit.
Semane je eha ko hasor karinathile epodi kotha ko mu ado kahu nahi, କିନ୍ତୁ ଏଠାରେ ଏପରି ଏକ ବିଷୟ ରହିଛି ଯାହାକୁ ମୁଁ ଧ୍ୟାନରେ ରଖେ, ସେମାନଙ୍କ ଫଳ ଦ୍ୱାରା ତାହା
ହିଁ।
ଯେତେବେଳେ ସତ୍ୟ କଥାଟି ପ୍ରକାଶିତ ହୋଇସାରିଛି, ସେମାନଙ୍କ ମଧ୍ୟରୁ କେତେକ ଜଣ ଏହାର ବିରୋଧରେ ଅତି ଦାରୁଣ ରୂପେ ଉଠନ୍ତି, ଏପରି କହିବା ଦ୍ୱାରା ଯେ ତାହା ଶୟତାନର କର୍ମ ଅଟେ। ତେବେ ତ ଏହା ଯେ କେଉଁଠାରୁ ଆଗତ ସେ କଥାକୁ ଫଳଟି ପରିଚିତ କରାଏ, ବୁଝନ୍ତି ତ, ଏହା ହିଁ ପରିଚିତ କରାଏ ଯେ ସେମାନେ ଏହାଙ୍କୁ କଦାପି ପାଇଥିଲେ କିମ୍ବା
ନୁହେଁ।
କିନ୍ତୁ ଯେଉଁମାନେ ଆଲୋକ ମଧ୍ୟରେ ଗମନାଗମନ କରିବାକୁ ଇଚ୍ଛା କରନ୍ତି ସେମାନେ ବଚନଙ୍କୁ ଗ୍ରହଣ କରନ୍ତି।
And outside the meeting there was a man who belonged to a church that believes the days of miracles is past.
Ethare kichhi din purbe mu Kentucky ko jai sethare prachar karuthili ao aradharaya bahare rahi sethare epoi jane byakti uposthit thile je ki epoi ek mandali ra sadasya thile je bishwas karanti je ashchajjanak karya gunak karibara din gunak biti sarichi।
He was holding a lantern in his hand. And he said, I just waited for you, preacher. The old uncle and I, it's gone on now. I said, yes, sir.
Apnar hastare eko lanthan bati ko dhari thile. Aau se kahi thile, he pracharako, mu apnanga pai kebala apekkha karuthili. Kei jane vruddha sanmaniya uncle amu ta etebele dure jaichi।
He said, I'm so and so, and I shook his hand. I said, I'm sure glad to meet you, my brother.
Aao, se kohitile agya ha, se kohile mu amukamuka vyakti ate. Tatpare mu tanka hatagadhari karmandana kali, mu kohili, moro bhai, apamasaita bhetakari mu prakute atisa anandita ate.
And he said, I just want to tell you that I believe that you're absolutely wrong.
Se mate kohitile, ମୁଁ ଆପଣଙ୍କୁ କେବଳ ଏତିକିଟା କହିବାକୁ ଚାହେଁ ଯେ ଆପଣ ଯେ ଜଣେ ପ୍ରକୃତରେ ଭ୍ରାନ୍ତ ଅଟନ୍ତି ଏପରି କଥାକୁ ମୁଁ ବିଶ୍ୱାସ କରେ। ମୁଁ କହିଥିଲି ଭଲ କଥା, ସେପରି ବିଚାରକୁ ପୋଷଣ କରିବାକୁ ଆପଣଙ୍କର ଅଧିକାର ରହିଛି ଯେହେତୁ ଆପଣ ଜଣେ ଆମେରିକୀୟ ଅଟନ୍ତି।
You see, and we got us wrong on what would you mean on the healing?
Tatpare se kohithile, accha tebe apana lakhya karantu. Puni ammane labha karithilu. Mu kohithile, keo bishoy pore bhranto? Apana arogya tapare kono artha prakash kori kohibe?
I said, what about that little barefooted girl? She just walked up there yesterday, last night. Had a little baby. She wasn't over about 14 years old herself.
ମୁଁ ପଚାରିଥିଲି ସେ ଛୋଟ ରୋଗାଗ୍ରସ୍ତ ପାଦର ସହିତ ଥିବା ସାନ ବାଇକାଟିର ସମ୍ପର୍କରେ କିପରି। ଗତକାଲିର ରାତ୍ରିବେଳା ଗତ ଦିବସରେ ଯିଏକି ଅକ୍ରେଶରେ ଚାଲିଲା ଯାହା ପାଖରେ ଏକ ଶିଶୁ ସନ୍ତାନ ଥିଲା, ସେହି ନାରୀ ଜଣଙ୍କ 14 ବର୍ଷରୁ କିଛିଟା ଅଧିକା ବୟସ୍କା ନଥିଲା, ଖାଲି ପାଦରେ ଥିଲା, ସାଧାରଣତଃ ପୁରୁଣା କାଳିଆ, ତାହାକୁ ଆପଣମାନେ କ'ଣ କହି ପରିଚିତ କରାନ୍ତି?
What do you call that, gingham, calico, or some kind of a dress? I don't know about good.
John Graham Calico. Kimba sepoizhan anyakichi posak pati boli kohi thanti. Sepoizhan posak parichadaku mu adokichi bujhena.
And she had a little baby in her hand, and she walked up to me, and people sticking in the way. And this was the Methodist Church, the White Hill Methodist Church, just out of Burkesville, Kentucky, where I was born.
ତାହାର କୋଳରେ ଏକ ସାନ ଶିଶୁ ଥିଲା, ଆଉ ସେ ମୋ ପାଖକୁ ଚାଲି ଆସିଲା। ଆଲୋକେ ପରସ୍ପର ପରେ ମାଡ଼ି ପଡ଼ୁଥିଲେ, ଆଉ ତାହା ଏକ ମେଥଡିଷ୍ଟ ମଣ୍ଡଳୀ ଥିଲା, ହ୍ୱାଇଟ୍ ହିଲ୍ ମେଥଡିଷ୍ଟ ମଣ୍ଡଳୀ ରୂପେ ପରିଚିତ ଥିଲା, କେଣ୍ଟୁକି ସ୍ଥିତ ବ୍ରୁକ୍ସଭିଲ୍ର ବାହାରେ ଅବସ୍ଥିତ ଥିଲା ଯେଉଁଠାରେ ମୁଁ ଜନ୍ମଗ୍ରହଣ କରିଥିଲି। ସେ ଏହି ସାନ ଶିଶୁକୁ ଆପଣା କୋଳରେ ଧରିଥିଲା, ଆଉ ମୁଁ ତାକୁ ପଚାରିଥିଲି, ଭଉଣୀ କିପରି? ମୁଁ ପଚାରିଥିଲି ଅନ୍ୟ କେହି ପୀଡିତ ଅଛନ୍ତି କି? ଆଉ ସେ ସେହି ଜାଗାରୁ ବାହାରି ଆସିଲା, ଏକ ସାଧାରଣ ଅପରିଚିତା ନାରୀ ସମ ଚାଲି ଆସିଲା, ତାହାର ଛୋଟ ମୁଣ୍ଡଟି ତଳକୁ ପାତି ରହିଥିଲା, ଆଉ ସେ କହିଲା, ଆଜ୍ଞା ହଁ, ମୋର ଶିଶୁଟି। ତତ୍ପରେ ସେହି ସାଧାରଣ ନାରୀଟି ସେହିପରି ଭାବରେ ହଲଚଲ ହୋଇ ଚାଲିଲା। ମୁଁ ପଚାରିଲି, ଭଉଣୀ ଏହାର ସମସ୍ୟାଟି କ'ଣ? ସେ କହିଥିଲା ସେ କିଛିଟା ହଲଚଲ ହେବାର ସମ୍ବେଦନକୁ ଅନୁଭବ କଲା। ତତ୍ତ୍ୱରେ ମୁଁ ପଚାରିଲି, କିଛି ତା ସମ୍ବେଦନର କମ୍ପନକୁ କି? ଆଜ୍ଞା ହଁ, ତାହାଇ। ମୁଁ କହିଲି, କେତେ ଦିନ ଧରି ସେ ଏହିପରି କମ୍ପନକୁ ଅନୁଭବ କରି ଆସୁଅଛି? ଆଉ ସେ କହିଥିଲା, ହଁ, ଜନ୍ମ ହେଲା ଦିନରୁ ସେ ଏହାକୁ ଅନୁଭବ କରି ଆସୁଅଛି, ପୁଣି ଏହା ପାଖାପାଖି ଏକ ବର୍ଷ ପୁରାତନ ଥାଇପାରେ। ମୁଁ ପଚାରିଲି, ସେହି ଶିଶୁଟିକୁ ମୁଁ ଯେ ଧରେ ଏପରି ଇଚ୍ଛାକୁ ଆପଣ ପୋଷଣ କରୁଛନ୍ତି କି? ସେହି ସ୍ଥାନର ପର୍ବତାଞ୍ଚଳ ଉପରି ଭାଗରେ ସେପରି ଧରଣର କିଛିଟା ବିଷୟକୁ ଆପଣ ଅନୁଭବ କରିପାରନ୍ତି? ଆଉ ସେ କହିଥିଲା, ଆଜ୍ଞା ହଁ, ତାହାହି। ସେହି ଶିଶୁଟିକୁ ସେ ମୋର ହାତକୁ ବଢାଇ ଦେଲା। ମୋହର ହୃଦୟରେ କ୍ଷଣଭର ପାଇଁ ସ୍ତବ୍ଧ ହୋଇ ଠିଆ ହୋଇ ପଡ଼ିଲି। ମୁଁ କହିଲି, ହେ ପ୍ରଭୁ, ଏହି ଲୋକମାନଙ୍କୁ ଜିତିବା ନିମନ୍ତେ ମୋତେ ଆପଣ ଯଦି କୃପାଦାନ କରନ୍ତି, ତେବେ ବର୍ତ୍ତମାନ ମୋ ପାଇଁ କିଛି କରନ୍ତୁ। ଆଉ ମୋହର ହସ୍ତରେ ମୁଁ ତାହାକୁ ଧରିଥିବା ସମୟରେ ତାର କମ୍ପନଟି ବନ୍ଦ ହୋଇଗଲା। ମୁଁ ତାରକୁ ଅନାଇଲି, ତାହାକୁ କୋଳରେ ଜାବୁଡ଼ି ଧରିଲି, ତା ସହିତ ଖେଳିଲି, ଆଉ ଶିଶୁଟି ଦାନ୍ତ ଘଷିଲା ଆଉ ମୋ ଆଡ଼କୁ ଅନାଇଲା। ମୁଁ ତାଡ଼କୁ ଚାହିଁ ଦେଖିଲି, ସେ ମୁଣ୍ଡ ଟେକିଲା, ମୋର ଛୋଟ ମୁଣ୍ଡ ତାହାର ଛୋଟ ମୁଣ୍ଡଟିକୁ ତଳକୁ ପାତିଦେଲା, ବାଳ ଗୁଡାକ ବିଖରିଗଲା, ତାର ପଛଳକୁ ଝୁଲିବାରେ ଲାଗିଲା, ପୁଣି ତାର ଉପରେ ବିଛେଇ ହୋଇଗଲା। ସେ ତାର ମୁଣ୍ଡଟିକୁ ଉପରକୁ ଉଠାଇଲା ଆଉ ତାର କଅଁଳିଆ ଗାଲ ଉପର ଦେଇ ଲୁହ ଝର ଝର ହୋଇ ବହିବାରେ ଲାଗିଲା। ସେହି କର୍କସ ବ୍ୟକ୍ତି ଜଣକ ସେହି ସ୍ଥାନରେ ଠିଆ ରହିଥିଲା, ତାର ମୁଖମଣ୍ଡଳରେ ଲମ୍ବା ଲମ୍ବା ଦାଢ଼ି ଗୁଡ଼ିକ ଝୁଲୁଥିଲା ଆଉ ସେ ଉଭୟଙ୍କ ଗାଲ ଦେଇ ଲୋତକର ଧାରା ଗୁଡ଼ିକ ଝର ଝର ହୋଇ ବହୁଥିଲା। ଚାରିଆଡ଼କୁ ଚାହିଁ ଦେଖିଲି, ମୁଁ କହିଲି, ଭଉଣୀ, ତୁମର ଶିଶୁ ସନ୍ତାନଟି ଏହିପରି ଅଟେ, ଯୀଶୁ ଖ୍ରୀଷ୍ଟ ତାହାକୁ ସୁସ୍ଥ କରନ୍ତି। ତତ୍ପରେ କେତେକ ବୃଦ୍ଧା ନାରୀ ଅଚେତ ହୋଇ ପଡ଼ିଲେ, ପୁଣି ପକ୍କା ଉପରେ ଧଡ଼ଧାର ହୋଇ ପଡ଼ିଗଲେ ଆଉ ସେମାନଙ୍କ ମୁହଁ ଉପରେ ପାଣି ଛିଞ୍ଚା ଗଲା ଆଉ ସେମାନେ ପଙ୍ଖା କରାଗଲେ। ଆଉ ମୁଁ ପଚାରିଲି, କିଏ ତାହାକୁ ସେପରି ଭାବେ କଲେ?
ସେ
କହିଲେ, ବ୍ରାହ୍ମଣ ମହାଶୟ, ମୁଁ ଏହାକୁ ପୁଙ୍ଖାନୁପୁଙ୍ଖ ରୂପେ ନ ଦେଖିଲା ପର୍ଯ୍ୟନ୍ତ ମୁଁ କୌଣସି ପ୍ରକାର ବିଷୟକୁ ଆଦୌ ସ୍ୱୀକାର କରି ନପାରେ। ମୁଁ କହିଲି, ମୁଁ ଧାରଣା କରେ, ଆଚ୍ଛା, ତେବେ ଏହା ଏକ ଉତ୍ତମ ଧରଣର ବିଚାର ଅଟେ, ତଥାପି ମୁଁ କହିଲି, ମୁଁ ଆପଣଙ୍କୁ ଏ ବିଷୟଟିକୁ ପଚାରିବାକୁ ଚାହେଁ ଯେ ଆପଣ କେଉଁଠାରେ ବାସ କରନ୍ତି?
He said, back over across the mountain your way, go over home with me for supper tonight and I'll give you some buttermilk and cornbread.
ସେ କହିଲେ, ଏଠାରୁ ଅନତି ଦୂରରେ ପର୍ବତାଞ୍ଚଳର ଅପରପାର୍ଶ୍ୱସ୍ତ ଇଲାକାରେ ରହେ, ଆଜିର ରାତ୍ରିବେଳା ମୋ ସହିତ ରାତ୍ର ଭୋଜନ କରିବାକୁ ଘରକୁ ଚାଲନ୍ତୁ ଆଉ ମୁଁ ଆପଣଙ୍କୁ କିଛିଟା ଘୋଳ ଦହି ପୁଣି ଗହମ ରୁଟି ପରିବେଷଣ କରିବି।
I said, I'd like to go and I'm really hungry, but I said, I can't do it.
ମୁଁ କହିଲି, ମୁଁ ଯିବା ପାଇଁ ପସନ୍ଦ କରିବି ଆଉ ମୁଁ ପ୍ରକୃତରେ କ୍ଷୀରିତ ଅଟେ, କିନ୍ତୁ ମୁଁ କହିଲି, ମୁଁ ଏହାକୁ କରିପାରେ ନା, ମୋର ମାମୁଙ୍କ ସହିତ ମୋତେ ଘରକୁ ଅବଶ୍ୟ ଯିବାକୁ ପଡ଼ିବ। ତତ୍ପରେ ସେ କହିଲେ, ଆଚ୍ଛା, ତେବେ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ, ଆପଣ ଯେ ଘରକୁ ନିହାତି ପକ୍ଷେ ପହଞ୍ଚିବାକୁ ଯାଉଛନ୍ତି, ସେ କଥାକୁ ଆପଣ କିପରି ଭାବେ ଜାଣିଲେ? ସେ କହିଲେ, ଏପରି ମୁଁ ସେହି ପର୍ବତାଞ୍ଚଳ କେବଳ ଚାଲିକରି ତାହାକୁ ପାର କରିବି। ମୁଁ ପଚାରିଲି, ଆପଣ ନିଜର ବାସଗୃହଟିକୁ ସ୍ପଷ୍ଟ ରୂପେ ଦେଖିପାରନ୍ତି କି? ସେ କହିଲେ, ନୁହେଁ। ମୁଁ ପଚାରିଲି, ତେବେ ଆପଣ ଯେ ସେଠାକୁ ଯାଇ ପହଞ୍ଚିବେ ସେ କଥାକୁ କିପରି ଭାବେ ଜାଣିଲେ? ସେ କହିଲେ, ଏପରି ଏକ ଚଲାପଥ ସେଠାରେ ଅଛି ଯାହାକି ଘର ପର୍ଯ୍ୟନ୍ତ ଲମ୍ବିଛି। ମୁଁ କହିଲି, ଏହା ସତ୍ତ୍ୱେ ଆପଣ ତାହା ଦେଖିପାରନ୍ତି ନାହିଁ। ପୁଣି ଆପଣ କ୍ଷଣଭର ପୂର୍ବେ ମୋତେ ଏପରି କହିଥିଲେ ଯେ ଯାବତ୍ ଆପଣ କୌଣସି ଏକ ନିଶ୍ଚିତ ବସ୍ତୁକୁ ସ୍ପଷ୍ଟ ରୂପେ ନ ଦେଖନ୍ତି, ଆପଣ ତାହାକୁ କୌଣସି ପ୍ରକାର ସ୍ୱୀକାର କରିପାରନ୍ତି ନାହିଁ। ଆରେ ବା, ସେ କହିଲେ, ମୁଁ ତ ଅକ୍ଲେଶରେ ବତୀଟିଏ ନେବି, ପୁଣି ଆଲୋକ ସହିତ ଚାଲିଯିବି। ମୁଁ କହିଲି, ପ୍ରକୃତରେ ଆପଣଙ୍କୁ ତାହା ହିଁ ବୁଝାଇ ଦେବା ନିମନ୍ତେ ମୁଁ ଅଦ୍ୟାବଧି ପ୍ରୟାସ କରୁଛି।
Just as the lantern gives light, you walk in the light as he is in the light. We'll get there all right.
ମୁଁ କହିଲି, ଲଣ୍ଠନ ଟିଏ ଠିକ ଯେପରି ଭାବରେ ଆଲୋକ ଦିଏ, ଠିକ ସେହିପରି ଭାବରେ ସେ ଯେତେବେଳେ ଜ୍ୟୋତିରେ ବାସ କରନ୍ତି, ଆପଣ ସେଇଥିରୁ ତହିଁରେ ଗମନାଗମନ କରନ୍ତି, ଆମମାନେ ସୁରକ୍ଷିତ ରୂପେ ସେଠାରେ ପହଞ୍ଚିଯିବୁ। ଯଦ୍ୟପି ମୁଁ ଶେଷ ଭାଗକୁ ସ୍ପଷ୍ଟ ରୂପେ ଆଦୌ ଦେଖି ନପାରେ, ତଥାପି ମୁଁ ଏତିକିଟା ଜାଣେ ଯେ ମୁଁ ସେଠାରେ ସୁରକ୍ଷିତ ରୂପେ ପହଞ୍ଚିଯିବି। ଏତେ ଆସନ୍ତୁ, ପ୍ରାର୍ଥନା କରିବା।
ହେଭନ୍ଲି ଫାଦର, ୱି ଆର୍ ଗ୍ରେଟଫୁଲ୍ ଟୁ ଦି ଫର୍ ଦ ଗୁଡ୍‌ନେସ୍ ଅଫ୍ ଜିସସ୍ କ୍ରାଇଷ୍ଟ ହୁ ଇଜ୍ ଦ ସେଣ୍ଟର ଅଫ୍ ଲଭ୍।
ସ୍ୱର୍ଗବାସୀ ପିତା, ଯୀଶୁ ଖ୍ରୀଷ୍ଟଙ୍କର ସକଳ ମଙ୍ଗଳ ଦାନ ପାଇଁ ଆମମାନେ ଆପଣଙ୍କର ଆଭାରୀ ଅଟୁ, ଯିଏକି ସ୍ନେହର କେନ୍ଦ୍ରବିନ୍ଦୁ ଅଟନ୍ତି।
ଆଣ୍ଡ ଆଇ ୟୁଜ୍ ଟୁ ଥିଙ୍କ୍ ଦ୍ୟାଟ୍ ୟୁ ୱର୍ ଆଙ୍ଗ୍ରି ୱିଥ୍ ମି, ବଟ୍ ଜିସସ୍ ଲଭ୍ ମି, ବଟ୍ ଆଇ ଫାଇଣ୍ଡ ଆଉଟ୍ ନାଓ ଦ୍ୟାଟ୍ Jesus is the very heart of God. So I know that you love me and suffered for me.
Apana je mo pore kothita thile epori kotha ko mu purbe bichar karuthili kintu Jisu mote sneha kale kintu etebele mu bujhili je Jisu Ishwaranko sarvodaya atanti tenu mu eha ko jane je apana mote sneha karanti aa mo pai jatana ko sahya kale.
And Father God, I pray for this world today and for our country.
Au he pita parameshwara ei jagatar pai puni amara rashtra pai mu aji prarthana kare.
I pray Lord for forgiveness of my own mistakes and for the mistakes of my people, the people that you've given me to shepherd over.
Prabhu mu prarthana kare mor sokol bhul truti ro marjana pai mo rashtravasinko ତ୍ରୁଟି ଗୁଡାକର କ୍ଷମା ପାଇଁ ଯେଉଁ ଲୋକମାନଙ୍କୁ ପାଳକ ପରି ରକ୍ଷା କରିବାକୁ ଆପଣ ମୋତେ ଦେଇଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରେ।
And I pray that you will bless them and every one of the people that's been in this little meeting that's asked questions.
ଆପଣ ଯେ ସେମାନଙ୍କୁ ଆଶୀର୍ବାଦ କରିବେ, ପୁଣି ଏଠାରେ ଉପସ୍ଥିତ ଥିବା ସେହି ସକଳ ଲୋକଙ୍କୁ ଯେଉଁମାନେ ଏହି କ୍ଷୁଦ୍ର ଉପାସନାରେ ଉପସ୍ଥିତ ଥାଇ ପ୍ରଶ୍ନ ଗୁଡାକ ପଚାରିଥିଲେ ସେମାନଙ୍କୁ ଆଶୀର୍ବାଦ କରିବେ।
Or maybe I've said something contrary to what they believe. Lord, I can't explain it myself. I'm unable.
କିମ୍ବା ଏପରି ମଧ୍ୟ ହୋଇପାରେ ଯେ ସେମାନେ ଯାହା କିଛି ବିଷୟକୁ ବିଶ୍ୱାସ କରନ୍ତି ତାହାର ବିରୋଧରେ ମୁଁ କିଛିଟା ଭିନ୍ନ କଥାକୁ କହିପାରିଥାଏ। ହେ ପ୍ରଭୁ, ମୁଁ ତ ଆପଣାରୁ କୌଣସି ବିଷୟକୁ କଦାପି ବର୍ଣ୍ଣନା କରି ନପାରେ, ମୁଁ ତ ଅକ୍ଷମ ଅଟେ।
Will you just let them know, Father, that in my heart what I mean? Please, I pray you'll do that. Bless them together.
Tathapi hebaku diantu. He Prabhu, mohara antaratmare mude kono artha prakash kori thae, se bisoyaku apana semananku kebala avagat karai debe ki, daya karantu, apana je tahaku karibe, tenu mu prarthana kare, semananku samayat rupe ashirbad karantu.
Bless us now as we are waiting on your word just a few moments before baptismal service.
ଆପଣଙ୍କ ବଚନ ଉପରେ ଅପେକ୍ଷାରତ ହୋଇଥିବା ଅବସରରେ ଆପଣ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ବାପ୍ତିସ୍ମର ଆରାଧନା ପୂର୍ବେ କିଛି ସମୟ ପାଇଁ ସେପରି କରିବାକୁ ଯାଉଅଛୁ। ଯାହା ନିରାଟର ସତ୍ୟ କଥା ଅଟେ ତାହାକୁ ପ୍ରକାଶ କରି କହିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜିର ରାତ୍ରିକାଳର ଏହି ସମାଚାର ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ମୋର ଗଳାଟି ଅଳ୍ପ କିଛି ପରିମାଣରେ ଖରଖର ଅବସ୍ଥାରେ ରହିଛି।
ପ୍ରିୟ
ପ୍ରଭୁ, ଆପଣ ଯେ ମୋତେ ସାହାଯ୍ୟ କରିବେ ଏଣୁ ମୁଁ ନିବେଦନ କରେ। ତତ୍ପରେ ଲୋକଙ୍କ ମଧ୍ୟରେ ଯେଉଁ ପୀଡ଼ିତ ପୁଣି ସଙ୍କଟାପନ୍ନ ଅଛନ୍ତି ଆପଣ ଯେ ସେମାନଙ୍କୁ ସୁସ୍ଥ କରିଦେବେ ଏ ନିମନ୍ତେ ମୁଁ ପ୍ରାର୍ଥନା କରେ। ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁଅଛୁ। ଆମେନ୍। ପୁଣି ଆପଣମାନେ ଯଦି ଇଚ୍ଛା କରିବେ, ପରବର୍ତ୍ତୀ କିଛି ମୁହୂର୍ତ୍ତ ପାଇଁ ଯଦି ଇଚ୍ଛା କରିବେ, ତେବେ ଆସନ୍ତୁ ରୋମିଓ ପୁସ୍ତକରୁ ଏହାର ଷଷ୍ଠ ଅଧ୍ୟାୟକୁ ଖୋଲିବା।
ଆରେ
ହେ, ଅପେକ୍ଷା କରନ୍ତୁ, ମୁଁ ଯେ ପାଇଲି ଏପରି ବିଶ୍ୱାସ କରେ କହିଥାଏ। ମୁଁ ଆହୁରି ଅନେକ ପ୍ରଶ୍ନର ସର୍ବଶେଷ ପରିଚୟକୁ ପାଇଲି କହିଥାଏ। ବୁଧବାରର ରାତ୍ରିକାଳରେ ମୁଁ ଏଗୁଡ଼ିକୁ କେବଳ ଉତ୍ତର ପ୍ରଦାନ କରିବି ଯଦି ତାହା ଯୋଗ୍ୟବସର ହୋଇଥାଏ। ମୁଁ କରିସାରିଅଛି, ତେଣୁ ଆସନ୍ତୁ ବର୍ତ୍ତମାନ ଅଗ୍ରସର କରିବା। ଏହା ପୂର୍ବରୁ ସେଗୁଡ଼ିକ ଯେ ଏହି ସ୍ଥାନରେ ପରିଚିତ ଥାଇ ରହିଛି ତାହା ମୁଁ ଲକ୍ଷ୍ୟ କରିନଥିଲି। ତେବେ ଆସନ୍ତୁ ତେବେ ଆସନ୍ତୁ ରୋମିଓ ଷଷ୍ଠ ଅଧ୍ୟାୟରେ ଯେତେବେଳେ ପାଠ କରିବା।
What shall we say then? Shall we continue in sin that grace may abound? God forbid.
ତେବେ ଆମେ କଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା? ପରମେଶ୍ୱର ତାହା ନିବାରଣ କରନ୍ତୁ।
How shall we that are dead to sin live any longer therein?
ପାପ ପ୍ରତି ଯେ ମୃତ ଆମ୍ଭେମାନେ, ଆମମାନେ ସେଥିରେ କିପରି ଆଉ ଜୀବନ କାଟିବା?
Know ye not that so many as of us as were baptized unto Jesus Christ were baptized unto his death?
ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିତ ହୋଇଅଛୁ ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିତ ହୋଇଅଛୁ ଏହା କି ତୁମେମାନେ ଜାଣ ନାହିଁ?
Therefore, we are buried with him in baptism unto death, that like as Christ was raised up from the dead by the glory of the Father, even so we also should walk in newness of life.
ଅତଏବ ଆମମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ।
For if we have been planted together in the likeness of his death, we shall be also in the likeness of his resurrection.
କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା।
I should take a text tonight for about 20 minutes. I would say this identification, identified with Christ.
ପ୍ରାୟ 20 ମିନିଟ ପାଇଁ ଆଜି ରାତ୍ରିବେଳା ମୁଁ ଏକ ପ୍ରସଙ୍ଗକୁ ଅବଶ୍ୟ ଉଦ୍ଦିଷ୍ଟ କରିବାକୁ ଚାହୁଁଛି। ତେବେ ମୁଁ ପରିଚୟଭୁକ୍ତ ହେବା, ଖ୍ରୀଷ୍ଟଙ୍କ ସାଦୃଶ୍ୟରେ ପରିଚିତ ହେଲୁ ତାହାକୁ ଗ୍ରହଣ କରିବି।
ୟୁ ନୋ There is in the country today so many dissatisfied people.
आपण मानको त जणा आजकाली ए राष्ट्रटिर मध्यरे एकाधिक अयोग्य प्रकृति विशिष्ट लोक गुडाक रहिछंती.
And it's amazing when you get around and find out so much dissatisfaction. People hardly know what they want to do.
तत्परे आपण माने चारियारको जाई पहुचंती तेबे एते प्रचुर परिमाण रे आपण माने असंतुष्ट प्रकृति लोकमानको हासिल करिथांती जा कि आपण मानक पई चकित करि पकाइबार कारण होइथाय.
They come down the road at about 70 and 80 miles an hour in a 30 mile zone.
सिमाने जे प्रकृति रे कोन करबाको चाहंती सिमाने प्रकृति ताको बुझिबारे अक्षम अटंती एको 30 घंटा को 30 माइल बेगरे चलेबा एक जान रे सने रास्ता पर को उठाय आसंती पुनी घंटा रे 70 रु 80 माइल बेगरे सने मोटर जान चलांती.
Slide the brakes and turn around the corner and start up with such speed till they burn their tires half off to go a city block to sit and talk a while.
सेमाने ब्रेक गुड़ा को अल्प परिमाण रे कसंती पुनी गोटिए कोण को जाय रही जांती तत्पर सेटारो एपरी द्रुत गति रे सने गाड़ी चलांती जेते पर्यंत सेमाने तांको टायर रो अर्धेक अंश को शहर रो एको ब्लॉक को पहुंचा पई घुसाई पकांती पुनी जलाई दियंती किछि समय पे कथावार्ता करिया को पुनी व्यवस्थित होवा को चाहि थांती.
Seems like people don't know what they do.
एपरी धारणा जात हुए जेपरी कि लोक माने प्रकृत में कोन करिया को चाहंती से संबंध रे समाने किछि हेले बुझंती नहीं.
Some of them get so disturbed until they go down to the drug store and purchase for themselves a bottle of arsenic or sulfuric acid or something and commit suicide. They find them laying dead.
सेमान को मध्य रो केते को एपरि हवरे निरुत्साहित पुनी हताश होई परंती ते परिशेष रे समाने कोन से एक औषधालय को चली जानती पुणि आपण मान निमन्ते एक बोतल विषाक्त द्रवण किंबा सल्फरिक एसिड परि विषाक्त पदार्थ किंबा अन्य किछि जहरीला पदार्थ नियंती पुणि आत्महत्या करंती समाने निष्प्राण अवस्था रे निजको चिर निद्राग्रस्त कराइ पकांती.
Some will turn their gas jets on in the room or set in their automobiles with a pipe for the carbon oxide gas. Trying to get away from life.
सेमानक मध्यरु अन्य कतक व्यक्ति सेमानक कोठरी मध्यरे गैस सिलेंडर को खोली दियंती किमा कार्बन मोनोक्साइड गैस को तार पाइप को मोटर जान रो खोली पकांती पुनी आत्महत्या करया को जत्न करंती.
Some of them will climb up to the bridge and write a little note and stick it on their coat and lay it down and plunge themselves to death in the river, jumping off of mountains, high towers.
सेमानक मध्यरु अन्य कतक व्यक्ति कोनसी एक पुल ऊपर को चढ़ी जिवे पुनि खंडे छोटो कागज रे चिठी खंडे लिखी अपना पॉकेट मध्यरे रखी देबे या को तहेरे रखी देबे तत्पर नदी गर्भ को देई पड़ी स्वयं को हत्या करि थांती. आउ कतक उच्च पर्वत को चढ़ी जाए पुणि उच्च टावर को चढ़ी जाए सेठार डेई पड़ती आउ मृत्युवरण करती.
Some will take a pistol and put it up to their head and actually blow their brains out.
अन्य कहीं कहीं पिस्तल को आग्नेयास्त्र को काढ़ी आनी निज मुंड रे लगाई देई प्रकृत रे गुलीबिद्ध द्वारा निज खपुरी को उड़ाई दियंती.
They're just dissatisfied. The hospitals are full of dissatisfied people.
एमाने समस्ते प्रकृतरे असंतुष्ट गोष्ठीर नैराश्यरे घेरा व्यक्तिगण ही अटंती. चिकित्सालय गुड़िक असंतुष्ट पुणी नैराश्यरे त्रस्त लोकमानक द्वारा भरपूर अटे.
The insane institutions are overrun. Dissatisfied. They don't know what they do want.
पागलखाना गुड़ाक आवश्यकतारु अधिक भरपूर अटंती ସମସ୍ତେ ଅସନ୍ତୁଷ୍ଟ ଅଟନ୍ତି। ସେମାନେ ଯେ କଣ କରିବାକୁ ଚାହାନ୍ତି ତାହା ସେମାନେ ସୁଦ୍ଧା ଜାଣନ୍ତି ନାହିଁ।
There seem to be something that they're reaching after, but they just never come to it.
ଏପରି ଅନୁମାନ କରାଯାଏ, ଏପରି କିଛି ବିଷୟ ରହିଛି ଯାହାକୁ ଧରିବା ନିମନ୍ତେ ସେମାନେ ଅଗ୍ରସର ହେଉଛନ୍ତି, ତଥାପି ସେମାନେ ଏହାର ନିକଟକୁ ଆଦୌ ପହଞ୍ଚୁ ନାହାନ୍ତି।
And also we find homes, which is the backbone of the nation and of the church. We find homes broke up and divorce courts just overrun with divorces.
ତତ୍ପରେ ଆମମାନେ ଏହାକୁ ଲକ୍ଷ୍ୟ କରୁ ଯେ ଗୃହ ଗୁଡାକ ଯେଉଁମାନେ କି ରାଷ୍ଟ୍ରର ଆଉ ମଣ୍ଡଳୀର ମେରୁଦଣ୍ଡ ଅଟନ୍ତି, ଆମମାନେ ଧ୍ୟାନ କରିଥାଉ ଯେ ସେହି ଗୃହ ଗୁଡାକ ଅବ୍ୟବସ୍ଥିତ ହୋଇପଡ଼ିଛନ୍ତି। ପୁଣି ବିବାହ ବିଚ୍ଛେଦକୁ ଅତିରଞ୍ଜିତ କରିବା ନିମନ୍ତେ ତ୍ୟାଗପତ୍ରର ବିଚାରାଳୟ ଗୁଡାକ ବ୍ୟବସ୍ଥିତ ହୋଇପଡ଼ିଛି।
And taken off out to work and somewhere when their husbands got good jobs, but they're just not satisfied to be a mother and stay at home.
Choto choto balak manank aparadha puni matrugana nijar santanagananku aya manank pakhare chhadi dei konosi ek anya sthane chakri janita karya karaku chali jauchanti jadyapi semanankar samigana yogya karye avasthita achanti। ତଥାପି ମାଟିଏ ହେବାର ଗୌରବ ପାଇଁ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି, ପୁଣି ଆପଣା ଘରେ ରହିବା ନିମନ୍ତେ ସେମାନେ ଆଦୌ ଇଚ୍ଛୁକ ନୁହନ୍ତି। ଜଣେ ଭଦ୍ରା ନାରୀ ପରି ସୁବ୍ୟବସ୍ଥିତ ନାରୀମାନଙ୍କ ପରି ସଜେଇ ହୋଇ ରହିବାର ବିଷୟରେ ସେମାନେ ଆଦୌ ସନ୍ତୁଷ୍ଟ ନୁହନ୍ତି। ସେମାନେ ପୁରୁଷମାନଙ୍କ ପରି ନିଜକୁ ସଜେଇ ରଖିବାକୁ ଇଚ୍ଛା କରନ୍ତି, ପୁରୁଷଗଣ ନାରୀମାନଙ୍କ ପରି ଆଚରଣ କରିବାକୁ ଇଚ୍ଛା କରନ୍ତି। ଆଉ ସେମାନେ କେବଳ କୌଣସି ନା କୌଣସି କ୍ଷେତ୍ରରେ କିଛିଟା ଯେ ବିଭ୍ରାଟ ବିଷୟ ରହିଛି ଏପରି ଅନୁମାନ କରାଯାଏ। ତତ୍ପରେ ଲୋକମାନେ କୌଣସି ବିଷୟ ପ୍ରତି ଆକର୍ଷିତ ଥାଇ ସେମାନଙ୍କୁ ଧାଇଁବାରେ ଲାଗିଛନ୍ତି, ତଥାପି ଏହାକୁ ହାସଲ କରିପାରନ୍ତି
ନାହିଁ।
ତାହା ଏପରି ଏକ ଦୁଃଖଦ ଅବସ୍ଥା ଅଟେ ଯାହା ମଧ୍ୟରେ ଆମମାନେ ଏତେବେଳେ ଅବସ୍ଥାନ କରି ରହିଛୁ ଆଉ ସେମାନେ ଅବସ୍ଥାନ କରନ୍ତି। ସେମାନେ କୌଣସି ବିଶେଷ ଧରଣ ବିଷୟକୁ ପାଇବା ଅଭିପ୍ରାୟରେ, ଆପଣମାନଙ୍କୁ ଏକ ଉଦାହରଣ କରି ପ୍ରସ୍ତୁତ କରିବା ଅଭିପ୍ରାୟରେ ସେମାନେ ପ୍ରତ୍ୟେକ ଦେହକୁ ଦୃଷ୍ଟି ପକାଇ ରହିଛନ୍ତି।
ଆମ୍ଭମାନଙ୍କ
ସମୟର ନାରୀଗଣଙ୍କୁ ଆମମାନେ ଗ୍ରହଣ କରୁ, ସେମାନେ ଏକ ନିଶ୍ଚିତ ଚଳଚ୍ଚିତ୍ରର ନାୟିକାଙ୍କୁ ଦେଖିବା ପର୍ଯ୍ୟନ୍ତ ସେମାନେ ଦୂରଦର୍ଶନକୁ ଦେଖନ୍ତି, କିମ୍ବା ସେ ବାହାରକୁ ବାହାରି ଆସିବ ଏକ ନିଶ୍ଚିତ ଢଙ୍ଗରେ ସେମାନେ ଆପଣାକୁ ସଜାଇ ଗୁଜାଇ ରଖିବେ। ପୁଣି ଅନ୍ୟାନ୍ୟ ନାରୀଗଣ ଠିକ୍ ତାଙ୍କ ପରି ବସ୍ତ୍ର ପିନ୍ଧି ରହିବାକୁ, କିମ୍ବା ତାଙ୍କ ପରି ବ୍ୟବହାର କରିବାକୁ, ପୁଣି ତାଙ୍କ ଏକ ଆଦର୍ଶ ପରି ପ୍ରସ୍ତୁତ କରି ଦେଖାଇବାକୁ ରଙ୍ଗ ଢଙ୍ଗ ଦେଖାଇଥାନ୍ତି।
Will try to pattern themselves and try to make some movie star an example that they should go by.
କେତେକ ସୁନ୍ଦରୀ ଝିଅ ଜୀବନର ପ୍ରଥମ ବସନ୍ତରେ ଠିକ୍ ପହଞ୍ଚିବା ସମୟରେ ଆପଣମାନଙ୍କୁ ନମୁନା କରି ପ୍ରସ୍ତୁତ କରିବାକୁ ଯତ୍ନ କରିବେ। ପୁଣି କେତେକ ଚଳଚ୍ଚିତ୍ର ନାୟିକାମାନଙ୍କ ପରି ଆପଣମାନଙ୍କୁ ପ୍ରସ୍ତୁତ କରି ଗଠନ କରିବାକୁ ପ୍ରୟାସ କରିବେ, ଯେପରିକି ସେମାନେ ତଦ୍ୱାରା ଚାରିତ୍ର ହେବାକୁ ଅବଶ୍ୟ ଆଗ୍ରହୀ ହେବେ।
And finally they find themselves wound up in a cage of sin that they can't get out of. What a pity.
ପରିଶେଷରେ ସେମାନେ ପାପରେ ଭରପୁର ଥିବା ଏପରି ଏକ ଯନ୍ତ୍ରରେ ଆକର୍ଷିତ ହୋଇ ପଡି ଯାଇଥିବାର ଅବସ୍ଥାକୁ ଦେଖିବେ, ଯେଉଁରୁ ସେମାନେ ଆଉ କୌଣସି ପ୍ରକାରେ ଆପଣଙ୍କୁ ମୁକୁଳାଇ ପାରନ୍ତି ନାହିଁ। କିପରି ଦୁଃଖଦ ଅବସ୍ଥା ସତେ।
Seeing them come into the meeting, tears running down their cheeks, but they're hunting for something.
ଉପାସନାରେ ସେମାନଙ୍କୁ ଆସୁଥିବାର ଦେଖି ସେମାନଙ୍କ ଗାଲ ଉପରେ ଲୋତକର ଧାରାକୁ ବହୁଥିବା ଦେଖିବାକୁ ମିଳେ, ତଥାପି କୌଣସି ବିଶେଷ ଧରଣର ବିଷୟକୁ ସେମାନେ ଅନ୍ୱେଷଣ କରିବାରେ ଲାଗିଛନ୍ତି।
We take man. Man, you catch him on the street or in their business. The old man wants to be a teenager.
ଆମ୍ଭେମାନେ ପୁରୁଷ ସମାଜକୁ ଧରୁ, ପୁରୁଷମାନଙ୍କୁ ଆପଣମାନେ ରାସ୍ତାରେ ଦେଖନ୍ତି କିମ୍ବା ସେମାନଙ୍କର ବ୍ୟବସାୟରେ ସେମାନଙ୍କୁ ଧରିଥାନ୍ତି। ଜଣେ ଏକ ବୃଦ୍ଧ ବ୍ୟକ୍ତି ସେ ଜଣେ ଛୋଟ ପିଲା ନାୟ ବ୍ୟବହାର କରିବାକୁ ଚାହାନ୍ତି।
You cut his hair off on a flat top and make a duck tail in the back. He wants to be a teenager.
ସେ ଆପଣଙ୍କ କେଶକୁ କାଟି ପକାନ୍ତି, ମୁଣ୍ଡ ଉପରର କେଶକୁ କାଟି ସଫା କରି ପକାନ୍ତି, ପୁଣି ନିଜର ପଛ ପାଖର ହିସାକୁ ବତକର ଲାଞ୍ଜ ପାଖର ନକ୍ସା ପରି କାଟିଥାନ୍ତି। ସେ ଜଣେ ଛୋଟ ପିଲା ପରି ନିଜକୁ ପ୍ରସ୍ତୁତ କରିବାକୁ ଚାହିଁଥାନ୍ତି। ତତ୍ପରେ ଛୋଟ ଛୋଟ ପିଲାମାନେ ନିଜ ନିଜକୁ ରକ୍ ଆଣ୍ଡ ରୋଲ୍ର ନାୟକମାନଙ୍କ ପରି ସଜାଇବାକୁ ଯତ୍ନ କରନ୍ତି। ସେମାନେ କେଉଁ ଆଡ଼କୁ ଆପଣମାନଙ୍କୁ ନେଇଯାଇ ତହିଁରେ ବାନ୍ଧିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି, ତାପରେ ପୁଣି ଅମାନସିକତା ଆଡ଼କୁ ପ୍ରେରିତ କରନ୍ତି।
Man seems to be unsatisfied. He's running everywhere.
ଏପରି ଲାଗେ ଯେପରିକି ଜଣେ ପୁରୁଷ ଅସନ୍ତୁଷ୍ଟ ଆଚରଣ ବିଶିଷ୍ଟ ଅଟନ୍ତି, ସେ ପ୍ରତ୍ୟେକ ସ୍ଥାନକୁ ଧାବମାନ ହେଉଛନ୍ତି।
They'll take on and listen to the radio for jokes and things that these jokesters pull. And they'll go out and try to mimic or act like those people.
ସେମାନେ ପରିହାସଗଣ ଯେଉଁ ଚାଟୁବାକ୍ୟକୁ ପ୍ରୟୋଗ କରି ହସ କୌତୁକ କରନ୍ତି, ସେହି ପରିହାସର ବିଷୟକୁ ଶୁଣିବାକୁ ସେମାନେ ବେତାର ଯନ୍ତ୍ରଗୁଡ଼ିକୁ ଖୋଲିଦେଇ ହସ ମଜାରେ ସମୟ କଟାଇଦେବେ। ସେମାନେ ବାହାରକୁ ଚାଲିଯିବେ, ପୁଣି କୌତୁକ ପ୍ରଦର୍ଶନକାରୀ ହେବା ପାଇଁ କିମ୍ବା ସେହି ଲୋକମାନଙ୍କ ନିଜକୁ ଦେଖାଇବା ପାଇଁ ପ୍ରୟାସ କରିବେ। ରାସ୍ତା ଉପରୁ ଆପଣମାନେ ଏକ ଛୋଟ ବାହକୁ ନିଅନ୍ତୁ, ମୁଁ ଏ କଥାଟିକୁ କିପରି ଭାବରେ ବୁଝେ।
And he's got to be a Paladin or a Hopalong Cassidy or and the commercial world gets a hold of that and makes millions of dollars out of it.
ତାକୁ ଜଣେ ପାଲାଡିନ୍ ହେବାକୁ ଅଛି, କିମ୍ବା ତାହାକୁ ହୋପଲଙ୍ଗ କାସିଡିଂ ପରି କିମ୍ବା ଅନ୍ୟ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପରି ତାକୁ ସୁପରିଚିତ ହେବାକୁ ଅଛି, ଆଉ ବାଣିଜ୍ୟ ବ୍ୟବସାୟରେ ନିପୁଣ ଏହି ଜଗତଟି ତାହାକୁ ନିଜର କବ୍ଜାରେ ନେଇଯାଏ, ପୁଣି ତଦ୍ୱାରା କୋଟି କୋଟି ଡଲାରର ଅର୍ଥକୁ ଉପାର୍ଜନ କରିଥାଏ। ସେମାନଙ୍କୁ ରୟ ରୋଗର୍ସନଙ୍କ ପରି କିମ୍ବା ମହାଶୟ ଡିଲନ୍ କିମ୍ବା ଦୂରଦର୍ଶନ କାର୍ଯ୍ୟକ୍ରମର କୌଣସି ଜଣେ ନାୟକଙ୍କ ପରି ଜଣାଶୁଣା ବ୍ୟକ୍ତି ହେବାକୁ ଅଛି। ସେହି ବ୍ୟକ୍ତିଙ୍କର ନକଲ ଉତାରିବାକୁ ସେମାନେ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଏହି ଲୋକଗୁଡାକ ଏକ ଉଦାହରଣ ସ୍ୱରୂପ କରି ପ୍ରଦର୍ଶନ କରିବାକୁ ଚାହାନ୍ତି। ସେମାନେ ଏହି ବ୍ୟକ୍ତିଗଣଙ୍କ ଜୀବନଯାପନର ଶୈଳୀକୁ ଆଦରି ନେଇଛନ୍ତି।
What do they find at the end of the road? Those little fellows turn out to be gangsters and robbers.
ତତ୍ପରେ ଜୀବନର ଜୀବନପଥର ଶେଷ ଭାଗରେ ସେ କ'ଣ ହାସଲ କରନ୍ତି? ସେହି ସାଧାରଣ ଲୋକଗୁଡାକ ପରିଶେଷରେ ଦସ୍ୟୁଗୁଡାକ ପୁଣି ଅସାମାଜିକ ଲୋକମାନଙ୍କ ଦଳ ସର୍ଦ୍ଦାର ରୂପେ ସ୍ୱୟଂକୁ ପ୍ରସ୍ତୁତ କରି ଦେଖାନ୍ତି।
The women turn out to be prostitutes and street walking and delinquent people.
ନାରୀଗଣ କେତେକ ବ୍ୟଭିଚାରିଣୀ ରୂପେ ନିଜର ପରିଚୟକୁ ପ୍ରକାଶ କରନ୍ତି, ପୁଣି ରାଜରାସ୍ତାର कुकर्मकारिणी रूपे विवेचित हुवन्ति आउ असदाचारी लोक मान दल सदस्य रूपे विवेचित हुवन्ति पुरुष गुडाक जुआडी अभ्यास परिवर्तित हुवन्ति पुणि ईश्वर प्रिय न होई बरं व्यास प्रिय हुवन्ति मंडली गुडाक कौनसी एक सुनामधन्य विख्यात मंडली तथा अन्यान्य विभिन्न मंडली नकल उतारिबाकु चेष्टा करन्ति आम्माने केवल एतिकिटा धारणाकु लक्ष्य करिथाउ जे लोकमानक मध्यरे संतुष्टि बोलि कौनसी संतोषर भावना नाही
For a cause. It's a nature. God gave them that nature.
Semane kon karanti? Eha ko karjakari karibaku kie emanaku prerita kare? Eha konosi eko uddeshyara nimitta ate? Eha eko prakara prakruti ate? Separi dharanar hataranku prabhu swaranku pradan karanti.
They've got a nature that makes them want to have something to identify themselves with. They must have something that they want to be like. An objective in life.
Je konosi bisayaku abashyaka bodha karaiba abhiprayare emane separi dharanara eka prakrutiku hasal karichanti puni ehari sahita taha semananku parichita karaiba uddeshyare eha seman upare prabhav bistar kariachi semane jepari dharanara pratibhaku ନିହାତି ପକ୍ଷେ ଲାଭ କରିବା ଉଚିତ ବୋଲି ସେମାନେ ଆଗ୍ରହୀ ହୁଅନ୍ତି ସେମାନଙ୍କ ଜୀବନ ଲକ୍ଷ୍ୟ ତାହା ହିଁ ହୁଏ
They want to be a movie star or a cowboy or something on that idea.
ସେମାନେ ଚଳଚ୍ଚିତ୍ରର ନାୟକ କିମ୍ବା ଜଣେ ଭୟାଳୁ ବ୍ୟକ୍ତି କିମ୍ବା ସେପରି ବିଚାର ପୋଷଣକାରୀ ଅନ୍ୟ କୌଣସି ବ୍ୟକ୍ତି ରୂପେ ପରିଚିତ ହେବାକୁ ଚାହାନ୍ତି
I was hearing on the radio coming home where some great Italian man At Denver was trying to play a hop along Cassidy something with a loaded gun.
घरकु फेरुथवा समय रे मु बेतार जंत्र सुनुथिली जेउ संवाद रे डेनवर रो केहि जने इटालियन नागरिक को विषय रे समाचार थिला जे की हॉप अलोंग कैसिडी परि एक अभिनय को करिया पई चेष्टा करुथिले गुली भरा एक बंदूक सहित अभिनय टिको खेलिया को चेष्टा करुथिले
Instead of that, he's going to be a chester the rest of his life. He shot his kneecap off.
किंतु यहाँ परिवर्ते अपना जीवन और बाकी दिन मानन करे से जने कसरत करी हेवा को जाऊ छंती से अपना पाई जवान किछी ता अंश को उड़ाई देथिले
There you are. But they are trying to find something to identify themselves with.
अपन मानन कर अवस्था रे ठीक तहाई କିନ୍ତୁ ସ୍ୱୟଂକୁ କୌଣସି ଏକ ବସ୍ତ୍ର ସହିତ ପରିଚିତ କରିବା ଅଭିପ୍ରାୟରେ ସେମାନେ କୌଣସି ଏକ ଭିନ୍ନ ବିଷୟକୁ ହାସଲ କରିବାକୁ ଯତ୍ନ କରୁଛନ୍ତି
The reason they are doing it is because that there's something in them and God made them that.
ସେମାନେ ଏହାକୁ କରୁଥିବାର କାରଣଟି ଏହି କି ଯେହେତୁ ସେମାନଙ୍କ ମଧ୍ୟରେ କିଛିଟା ବିଚାର ବୁଦ୍ଧି ନିହିତ ହୋଇ ରହିଅଛି ଆଉ ସେହିପରି ଆଚରଣ ବିଶିଷ୍ଟ କରି ଈଶ୍ୱର ସେମାନଙ୍କୁ ସୃଷ୍ଟି କରିଛନ୍ତି ମାତ୍ର ତାହାରି ସହିତରେ ଥାଇ ପରିଚୟ ଲାଭ କରିବା ଅଭିପ୍ରାୟରେ ପରମେଶ୍ୱର ସେମାନଙ୍କୁ ଏକ ପ୍ରକାର ଉଦାହରଣ କରି ପ୍ରସ୍ତୁତ କରିଅଛନ୍ତି ଆଉ ତାହାକୁ ସେ ସେହି ସମୟରେ ଉଦାହରଣ ସ୍ୱରୂପ କରି ପ୍ରସ୍ତୁତ କଲେ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କର ଉଦ୍ଧାରକର୍ତ୍ତା ସ୍ୱରୂପେ ସେ ନିରୂପଣ କରିଥିଲେ ତାହା ଏକ ଉଦାହରଣ ଅଟେ ତାହା ହିଁ ସେହି ଆଦର୍ଶଟି ଅଟେ ଯାହାକୁ ଲୋକମାନେ ଆବଶ୍ୟକ କରନ୍ତି ଯୀଶୁଙ୍କ ସହିତ ପରିଚୟଭୁକ୍ତ ହେବାକୁ ନିହାତି ପକ୍ଷେ ପରିଚୟଭୁକ୍ତ ହୋଇ ରହିବା ଅଭିପ୍ରାୟରେ ତାଙ୍କ ପରି ଆଚରଣଯୁକ୍ତ ହେବା ପାଇଁ ସେପରି ଚେଷ୍ଟା କରିଥାନ୍ତି
If all the little boys that wants to be hop along Cassidy or, or some of these others, or the little girls, the Antiochians, and so forth.
Jodi ei sabu sana sana baako hepalong kasadi pari hebaku chahanti kimba emanak pari anya kahari pari hebaku chahanti athaba ei sana baikagana ani okelenko pari puni separi dharana anya kai bikhyat nari hebaku chahanti.
If they only wanted to be like Jesus as much as they want to be like that, the Sunday schools would be running over everywhere.
तथापि समय केवल जीशुंक पर यदि आचरण विशिष्ट हेबाक चाहते जेपरी बहु रूपे आग्रही हो एमाने ही लोकमानक पर हेबाक जत्न करिथांती ठीक सेतिकिटा यदि जत्न जीशुंक पर हेबाक आग्रही करंती तबे तो प्रत्येक स्तरर पारमार्थिक विद्या गुड़ी करे स्थान भाव होंता.
If the women that wants to be like some movie star would want to be like Jesus, the church, well, they'd never have to take up an offering.
Jodi sei nari gana je mane ki chitra taraka heba nimante ichha posara karanti jodi jisu ko pai samane heba nimante setikita agraha rakhante tebe epari honta je mandali gula ku dana sangra kare nimante chanda patra ku bulai rakhu kadabi padanta nahi.
Certainly God made a man to desire to have an example. And God gave him an example.
निश्चित रूपे तहाई एक आदर्श सूचक हेबा अभ्यास को पोषण कर रहिबा निमन्ते परमेश्वर मनुष्य को निर्माण करथिले तत्पर ईश्वर ताकु एक आदर्श आचरण को प्रदान कले.
That example is Jesus Christ. To be identified with him.
सही योग्य आदर्शति स्वयं रु जीशु ख्रीष्ट अटंती तांकरी सहित थाय परिचय भक्त भाकु देइछंती.
Now, if we would be more like him, then there wouldn't be so many big shots in the world.
पुनि तांकठारु अधिक भाकु आमे यदि चाहिबो तबे तो विश्व रे एपरि बहुल संख्याक संभ्रांत व्यक्तिंकर आविर्भाव आदो हेबो नाहि.
There wouldn't be any hungry children in the world.
विश्व रे कहि जने भोकिला शिशुर परिचय आउ रहिब नाही.
There wouldn't be any whiskey or drinking or gambling.
कोनोसी प्रकारे जुआ खेल व्हिस्की पान किंबा मद्यपान अभ्यास देखा जीव नाही.
God gave us an example to be like, but we refused to be it.
एक आदर्श स्वरूप होई परिचित हेबा पई ईश्वर आमानकु सुविधा सुजोग देइछंती किंतु एहारी परि हेवारो अभिप्रायटिकु आममाने अस्वीकार करि दैयछु.
Now that's what's the matter with the world. They've got the desire God has given that, but they've turned it the wrong way.
पुनि विश्वर समस्या कि ताहाई अटे सेमाने अभिलाषाटिकु रखिछन्ति ताहा तो ईश्वर सेमानकु दान करिछन्ति किंतु सेमाने एहाकु भूल दिशाकु नियन्त्रित करिछन्ति.
It's time to return back. And get on the right road and get facing Calvary. Nature proves it.
तेनु फेरी आसिबाकु पुनि उपयुक्त पदरे पुनि उपयुक्त पथरे पदाचरण करबाकु पुनि कालबरी आरकु लक्ष्य करी अग्रसेवा समयतै एहाई अटे प्रकृतरे एहाकु प्रमाणित करे.
Now, if people are this day with that great desire in great ambition to be like somebody for an example,
ehi jugara lokogura ko konosi jane byaktinkara eko adarsha sujoga heba pai separi eko abhyasa puni ichha ko poshan kari jadi rahithanti,
if they took Christ as their example, then we could fire every police there was in the nation.
Tatpare जदि सेमाने जीशुंकु एक आदर्श परि ग्रहण करि नैथिले तबे तो आममाने हासिल करिथांतु तबे तो राष्ट्रमध्यरे रहितबा प्रत्येक पुलिस व्यवस्था को आममाने उच्छेद करि पारिथांतु.
Everybody would be meek and humble. Everybody would be kind, have brotherly love one for the other.
प्रत्येक जन विनम्र पुनि शांत शिष्ट होइथांते प्रत्येक जन दयालु आउ भातृप्रेमी होइथांते परस्पर प्रति सेपरि धरणर मनोभाव को पोषण करि रहिथांते.
there would never be a divorce case ever played in our country.
आम्भमानंकर राष्ट्रे छाड़पत्रर मामला कदापि विचारगुली करे विचाराधीन होइ रहि रथांताम.
There would never be any sickness. We could even dismiss hospitals if everybody tried to make Jesus Christ their example. We wouldn't have need for nothing else.
कौनसि प्रकारर रोगव्याधि कदापि देखा दियंता नाही. पुणि प्रत्येक जन जीशुख्रीष्टु सेवानकर आदर्श सूचक करि यदि ग्रहण करिबाकु प्रयास करिथान्ते तबे तो आम माने चिकित्सालय गुड़ाक सुद्धा बाज्याप्त करि परिथान्ते. आम माने कौनसि वस्तुर आवश्यकता को कदापि अनुभव करि नथान्ते.
So that nature is in the man, but he puts it on the wrong thing.
तेणु मनुष्यर मध्यरे सेही आचरणटि बास करि रहिछि किंतु से आपको एक भूल पंथा रे व्यवस्थित करी थाए.
He makes some man, and you know the Bible said that we are cursed when we make flesh our stay.
से कितना को व्यक्ति को प्रस्तुत करे आओ आप बांग तो जना बाइबल ए पर कही थला जे मांस को आम मने निजरा प्रत्याशा करी जेतले आदरी नेउ आम मने स्थापित बोली गण्य होइ थाउ.
When you try to make flesh your stay or put your trust in flesh, the Bible said you are cursed.
आपण जे अभिशाप तोटंती एही बाइबल कहयछि.
How will I know it's so easy to do?
मु जते भर रूपे जाने एहा को करिवाटा अधिक सहजकर विषय अटे.
Here's what causes a lot of it is our newsstands full of vulgar magazines. Our homes are full of pin-up pictures.
एठारे सबुठारो अधिक अव्यवस्था जहा कि एहा को कार्यकारी करै थाए ता तो अम्मानक संवाद परिक्रमार व्यवस्था अटे जहा कि असामाजिक साप्ताहिक मैगजीन गुड़ा करे भरपूर अटे. अम्मानक गृह गुड़ी को असदाचरण छवि गुड़ा करे भरपूर अटे.
Our new screens are never censored. They're wide open. You can crack any kind of jokes or do things that's terrible.
आम्मानको संवादपत्र विषयवस्तु गुडाक आदो मार्जित नहे जे कोनोसी प्रकार परिहासजनक विषय को स्थान दरा पई सबले उन्मुक्त अटे किंबा जा किछि विषय भयंकर अटे सेपरिधरर प्रसारण को कहिबा निमन्ते अबाध मार्ग अटे.
There's no cleanness among us anymore.
कोनोसी प्रकार विशुद्धतार विषय आम मान मधे आदौ ना.
I know you think I'm awful hard on that, but it's somebody's got to be hard on it. It's just got to be done.
मुझे तहारी परे अधिक निष्ठुर अटे से कथा को आपण मैंने जे विचार करती एपरी मु भावे किंतु एहाई अटे कई जने व्यक्ति को एहारी परे निष्ठुर हेबा को ही अछि एहा को अवश्य सेपरिधर हेबा को ही अछि.
When I was a little boy, I read the book of Tarzan the Apes.
मु सानो बालकर बयसरे जेतले थिलि टार्जन द एप्स नामक एक पुस्तक को मु सेतले पाठ करथिलि.
Mama had an old fur rug at Mrs. Watson to give her lay before the dresser. I cut that thing up and made me a Tarzan suit and slept in a tree for a week. I wanted to be Tarzan.
श्रीमती वाजन मां को देथिबा एक पुरुणा चित्र विचित्र छिटो कपड़ा मां को पाखरे अलमारी रे पड़ीथिला सेई कनाटी को मु काटीथिली पुणी मो पाए टार्जन सुटिए प्रस्तुत करथिली तत्पर एक गच परे एक सप्ताह धरी सोइथिली मु टार्जन हेबा को इच्छा
करथिली.
तत्परे लोनी स्टार रेंजर नामक मु अन्य एक पुस्तक पाठ करथिले एक हबी हॉर्स को पाइबा को मु नळबळ मध्य दे जायथिली लोनी स्टार रेंजर हेबा पई प्रतिष्ठा रे लागथिली.
इट्स नो मोर देन व्हाट पीपल विल डू इट्स व्हाट यू रीड द म्यूजिक यू लिसन टू.
लोक माने जहा किछि करिवे ताठरो अधिक किछि आचरण एहा कदापि नहे. आपण माने जहा किछि पुस्तक को पाठ करंती पुणी वाद्य यंत्र को सुनंती एहा तो ताहार प्रभाव अटे.
go into rest here in this old rock and roll. No wonder people are going crazy. That's enough to drive a human being crazy.
Konosiako restaurant Madhago Posidanti Punise Puruna Rock and Roll Rock Kajakram of the Conti Lokograka Pago Hipurusanti Tato Otanika Visayote Jaki Konosiako Bektiku Pago Koripakai.
But oh, I'll be thankful all to eternity to one day I read about Jesus. That satisfied me. I want to be like him.
तथापि एकदा मु जिसुंका विषय पाठ कलि पुनि जुगानु जुग पर्यंत चिरदिन पाए मु धन्यवाद हे रहिथिबी ता मते संतुष्ट कला मु तांक परि स्वभाव विशिष्ट हेबा को चाहे.
That's my desire, to be able to turn the other cheek or go the second mile.
अन्य एक गाल को फेराई देखाइबा निमन्ते योग्य हेबा को ताहि मोर इच्छा किबा द्वितीय माइल को
to be able to forgive when the odds is all against you. Hold nothing against anybody.
जेतेबेले सबो किछि विपदजनक परिस्थिति आपनक विरोध होय रहि अछन्ति क्षमादान करयाकु सक्षम होयाकु आपनक अछि कार विरुद्ध रे किछि वितृष्ण मनोभावकु पोषण करबार नहि.
They're mistreating you rightfully or wrongfully for your right doing. But still love them. That's the way I want to be. I want to be that kind of a person.
Aparankara uchit dhalara karja pahi jadyapi samane aparankara bhalarape kimba mandare nayachit bhabe kimba annyay bhabe vichar karuchanti tathabi samanankara sneha karantu separi dharana hevaku mu chahem separi atra misishtra dharana vyakti mu hevaku chahem.
I want to be able that when I'm riled upon, I would rile not back.
Mu jetavale nirbhasya hoi rahichi, mu separi havale yogyaku chahe, mu ado pasaguncha dei agrasar hebi nahi.
That's the kind of a example that God gave us in Jesus Christ.
Tahi separi dharana ekon adarsa sutaka jibana ate, jaha ko Khrista Jishunga thare parameshwara amman ko dana kari thile.
We ought to be identified with Him. We are identified.
आम्भमानंकु निहाति पक्षे तांकरि सहित परिचयता लाभ करि रहिबाकु अछि आम्माने परिचित अटु.
How do you become identified with him, you'd say, Brother Branham?
आपण माने पचारि थांति भाई ब्रह्म आपण तांक सहित किपरि भाबे परिचित होइ थिले.
Now to get, you have to dress like the Hollywood stars and do these other things. But how do you become identified with Jesus Christ?
पुनि एहाकु बुझिबा अभिप्राय रे आपण मानंकु हॉलीवुड रो चित्र तारकांक परि परिधान करिवार अछि बोली पुनि एही सब अन्यन कार्यकलाप करिवार अछि किंतु ख्रीष्टंक सहित आपण किपय भए परिचय लाभ करयाकु जाउछन्ति.
First you repent of what you already have done, and then you are identified with him. You're in the pool.
सर्वप्रथमे आपण जहाँ किछि अधमतार कर्मकु करिछन्ति सेथिरु आपण मन परिवर्तन करंतु तत्पर एठा थिबा जलकुंड मध्यरे आपण परिचयता को लाभ करिथांति.
No doubt but what many will be identified with him in a few minutes.
निसंदेह रूपे अल्प क्षण उत्तरे अधिकांश व्यक्ति तांकर सहित रे परिचय लाभ करिवे.
In the pool you are identified with him in baptism, for if we are buried in Christ, we are identified to his death, burial and resurrection.
जलकुंड मध्यरे बाप्तिस्मरे आपण माने तांक सहित परिचय भुक्त अटंती जेतु ख्रीष्टंक ठाय थाई आमन यदि मृत्युवर करियछु तबे आमन तांकर मृत्यु कबर प्राप्ति पुनि पुनरुत्थान सहित परिचय लाभ करियछु.
दैट्स व्हाई वी आर बैप्टाइज्ड.
सेही हेतुरु आमे माने बाप्तिजित अटु.
वी गो डाउन इनटू द वाटर, come back up to witness that we believe in the death, burial and resurrection of Jesus Christ.
आमे माने जल मध्ये को प्रवेश करि थाउ पुनि जल रो उठि आसी एपरि साक्ष्य देबा को आगबर होइ थाउ जे आम माने जीशु ख्रीष्टंकर मृत्यु कबर आ पुनरुत्थान रे विश्वास रखु.
And if we be planted in his likeness in his death, us the promise. We'll be like him in the resurrection.
आउ तांकरी मृत्यु रा समानता को लाभ करी आमने तांकठा जदि तांकरी समानता जदि आबद्ध होय अछु तबे परमेश्वर आमनकु एही एक प्रतिज्ञा को दान करथिले जे पुनरुत्थान रे आमने तांकर आदर्श स्वरूप हेबो.
Identify yourself with some movie queen and see where you'll be.
केही जने श्रेष्ठ चित्रतारका सहित आपन स्वयं को परिचित करंतु तत्पर आपण जे केउ स्थाने पहुंचबे से कथा को लक्ष्य करंतु.
Identify yourself with some cowboy or some teenager and see where you'll be.
केहि जने भारतर सहित किंबा केतक अपवयस्क पिलांक सहित स्वयं को परिचित करंतु तत्पर आपण जे केउ स्थाने जे पहुंचिबे से कथा को लक्ष्य करंतु.
But I challenge you tonight, identify yourself with Jesus Christ in his death and his resurrection and see where you will be at the resurrection.
किंतु आजर रात्रि बेला रे मु आपन मानको आह्वान देव छ कि जे आपना को स्वयं रो जीसु ख्रिस्त को ठरे तांकर मृत्यु रे तांकर पुनरुत्थान रे परिचित करंतु तत्पर पुनरुत्थान रे सहित रे आपन जे केउ स्थान रे संति से कथा को लक्ष्य करंतु.
For if we suffer with him, we shall reign with him. God has given us the promise. My whole desire is to be like him.
जेतु आमे माने जदि ताहांक सहित रे दुख भोग करू तबे आमे माने निश्चय ताहांक सहित राज्य करिवु. परमेश्वर आमनकु प्रतिज्ञा ते दैछंती ताहांक पर हेबाटा ही मोर संपूर्ण अभिलाषा अटे.
Take me, O Lord, and mold me and make me. Shape me over again.
हे प्रभु मते ग्रहण करि नियंतु पुनि मते गठन करंतु आ मते प्रस्तुत करंतु मते आउ थरे रूपाकृति रे प्रस्तुत करंतु.
Like the prophet that went down to the potter's house. Break me up and remold me.
ठीक सही भाववादीक परि जे कि जने कुंभारर घर को जाईथिले तदनुसारे मते भांगंतु पुनि मते पुनः प्रस्तुत करंतु.
In the Old Testament, when a man wanted to be identified at the house of God, he took the most innocent thing he could find, a lamb.
पुरातन नियमर समय रे केहि जने व्यक्ति परमेश्वरक भवन रे परिचित हेबार संकल्प घेनी जेतले सेटा को जाउथिले सेतले सबुठारु सरल विशुद्ध प्राणी को जाकु से नै पारुथिले ताकु संघर्ष से जाउथिले आ ता एक मेष शावक थिला.
And he knew the lamb was free from sin because it knew no sin.
आ मेष शावक जे सबुठारु मुक्त पापरु संपूर्ण रूपे मुक्त थिला से कथा को से जानिथिले जेतु ता पापर विषय प्रति संपूर्ण रूपे अनभिज्ञ थिला.
And he went and took the lamb and put his hand upon its head and confessed his sin.
तेनु से अग्रसर हेउथला पुनि मेष सभागटिए नेउथला आउ आपनार हस्त को एई मेष सभाकर मुंड पुरे थौथला तत्परे आपनार सक पाप को स्वीकार करूथला.
And by faith he transferred his sins on the lamb and the innocence of the lamb back on him.
पुनि विश्वास द्वारा से एई मेषटिर परे आपनार सकल पाप को अर्पित करूथला पुनि मेष शावकर निर्दोष गुणटी तार परे आवर्तित हेउथला.
And then the lamb died because it was a sinner, and the man lived by an act of faith of obeying what God said.
तत्परे सेई मेष शावकटी मृत्यु भोग करूथला जेतु ता एक पापी स्वरूप होई पड़ीथला पुनि विश्वासर एक कर्म द्वारा से व्यक्तिटी जीवित रहुथला परमेश्वर जेउ आज्ञाटी को दान करथिले ताको पालन करथा जको जीवित रहुथला.
What did he do? He went right back out of the temple with the same desire he had when he come in.
तथापि से कोन करथिला से मंदिर भितरु बाहरि आसुथला पुनि भवन मध्ये को प्रवेश सेवा समय रे से जेउ अभिलाषा को पोषण कर रहिथला सेई सबुक से पोषण करी अंतर धारण करी ତହିଁରୁ ବାହାରି ଆସୁଥିଲା
Because when that blood cell is broken, which the life starts in one blood cell.
କାରଣ ରକ୍ତର ସେଇ କୋଷିକାଟି ଯେତେବେଳେ ଭଗ୍ନ ହୋଇଅଛି ଯେହେତୁ ରକ୍ତର କୋଷିକା ମଧ୍ୟରେ ଜୀବନର ସତ୍ତାଟି ସୂତ୍ରପାତ ଥାଏ
And when that blood cell was broken, the life of the lamb would not coincide or come back into the human life because it was an animal life.
ଆଉ ରକ୍ତର ସେଇ କୋଷିକାଟି ଯେତେବେଳେ ଭଗ୍ନ ହେଲା ମେଷ ସବକର ଜୀବନଟି ଆଦୌ ସମକକ୍ଷତାକୁ ହାସଲ କରି ରହିନଥିଲା କିନ୍ତୁ ମନୁଷ୍ୟ ଜୀବନ ଉପରେ କଦାପି ପ୍ରତ୍ୟାବର୍ତ୍ତନ ହୋଇପାରିଲା ନାହିଁ ଯେହେତୁ ତାହା ଏକ ପଶୁର ଜୀବନ ଅଟେ
The man went out with the same desire he had. So therefore he committed sins continually all the time again.
ତେଣୁ ପୂର୍ବେ ଧାରଣ କରି ରହିଥିବା ସେହି ଏକା ପ୍ରକାର ଜୀବନକୁ ଧାରଣ କରି ବ୍ୟକ୍ତି ଜଣକ ବାହାରି ଆସିଥିଲା ତେଣୁ ସେ ସକଳ ପ୍ରକାର ପାପକୁ ଲଗାତାର ରୂପେ କରି ଚାଲିଲା ବାରମ୍ବାର ସେହି ଏକା ପ୍ରକାର ପାପକୁ ସେ କରି ଚାଲିଲା କିନ୍ତୁ ଏପରି ଏକ ସମୟ ମଧ୍ୟ ଉପସ୍ଥିତ ହେଲା ଯେତେବେଳେ ପରମେଶ୍ୱର ଆମମାନଙ୍କ ପାଇଁ ଆଦର୍ଶ ସ୍ୱରୂପ ହେଲେ ଆଉ ସେ ଆମମାନଙ୍କୁ ପ୍ରଭୁ ଯୀଶୁଙ୍କୁ ଦାନ କଲେ
And when a sinner puts his hands upon his precious head and confesses his sins, and his sins is transformed or transferred from the sinner to Jesus.
ତତ୍ପରେ କେହି ଜଣେ ପାପୀ ଆପଣଙ୍କର ହସ୍ତଦ୍ୱୟକୁ ତାଙ୍କର ବହୁମୂଲ୍ୟ ମସ୍ତକ ଉପରେ ଥୋଇଦିଏ ଆଉ ନିଜର ସକଳ ପାପକୁ ସ୍ୱୀକାର କରେ ତତ୍ପରେ ତାହାର ସକଳ ପାପ ପରିବର୍ତ୍ତନ ହୋଇଅଛି କିମ୍ବା ପାପୀଠାରୁ ତାହାର ସକଳ ପାପ ଯୀଶୁଙ୍କ ଉପରକୁ ଚାଲିଗଲା ଆଉ ଯୀଶୁଙ୍କର ନିର୍ଦ୍ଦୋଷ ଆଚରଣଟି ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ବ୍ୟକ୍ତିଙ୍କ ଉପରକୁ ଫେରି ଆସିଲା ସେ ଯୀଶୁଖ୍ରୀଷ୍ଟଙ୍କଠାରେ ଥାଇ ଏକ ନୂତନ ସୃଷ୍ଟି ଅଟେ ତାହା ହିଁ ସେହି ସ୍ଥାନଟି ଅଟେ ଯେଉଁଠାରେ ମୁଁ ପରିଚୟଭୁକ୍ତ ହୋଇ ରହିବାକୁ
ଚାହେଁ
ବାଇବଲ ଏପରି କହିଅଛି ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ ଯେଉଁ କାରଣବଶତଃ ସେ ଦୁଃଖଭୋଗ କଲେ ତାହା ଆମମାନଙ୍କ ପାପର ନିମିତ୍ତ ଥିଲା
And it's no more than what is right. No more than our duties to look at these things and see these desires that we have that God put in us to create in us to make us to want to be like Him.
ପୁଣି ଯାହା ଆମମାନଙ୍କର ଅଧିକାର ସ୍ୱରୂପ ଅଟେ ତହିଁରୁ ଅଧିକ କିଛି ଉଦ୍ଦେଶ୍ୟ ନିମିତ୍ତ ଏହା ଆଦୌ ନୁହେଁ ଆମମାନଙ୍କ କର୍ତ୍ତବ୍ୟ ବିନୁ ଅଧିକ କିଛି କଦାପି ନୁହେଁ ଅର୍ଥାତ୍ ଏହିସବୁ ସାଧନ ପ୍ରତି ଦୃଷ୍ଟିପାତ କରି ରହିବା ପୁଣି ଯେଉଁ ଅଭିଳାଷା ଗୁଡାକୁ ଆମମାନେ ଧାରଣ କରି ରହିଥିଲୁ ସେହି ସବୁକୁ ଲକ୍ଷ୍ୟ କରିବା ଯାହାକୁ ଈଶ୍ୱର ଆମମାନ ମଧ୍ୟରେ ସ୍ଥାପନ କରିଛନ୍ତି ପୁଣି ତାଙ୍କର ଆଦର୍ଶ ସ୍ୱରୂପ କରି ଆମମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଯେପରି ଭାବରେ ଇଚ୍ଛା ପ୍ରକାଶ କରିଥିଲେ ସେହି ଯୋଗ୍ୟ ସଂକଳ୍ପକୁ ଆମମାନଙ୍କ ମଧ୍ୟରେ ସୃଷ୍ଟି କରିବାକୁ ମନସ୍ଥ କରିଥିଲେ
Now if you can see it by faith before the real desire strikes you, come forward, be identified with him in baptism.
ଆଉ ଏତେବେଳେ ବିଶ୍ୱାସ ଦ୍ୱାରା ଆପଣମାନେ ଏହାକୁ ଯଦି ଲକ୍ଷ୍ୟ କରିପାରନ୍ତି ପୁଣି ପ୍ରକୃତ ଅଭିଳାଷଟି ଆପଣଙ୍କ ମଧ୍ୟ ଯଦି କଦାପି କାର୍ଯ୍ୟକାରୀ ହୁଏ ପୁଣି ସମ୍ମୁଖକୁ ଚାଲି ଆସେ ତେବେ ବାପ୍ତିସ୍ମରେ ତାଙ୍କ ସହିତ ପରିଚିତ ହୋଇପଡ଼ନ୍ତୁ
And then as you're planted in the likeness of his death, you shall also share in his likeness in the resurrection.
ତତ୍ପରେ ତାଙ୍କର ମୃତ୍ୟୁ ସମତାରେ ଥାଇ ଆପଣ ଯେପରି ତାଙ୍କଠାରେ ସଂଯୁକ୍ତ ହୋଇଛନ୍ତି ତେବେ ତ ତାଙ୍କ ସମାନତରେ ଥାଇ ଆପଣ ନିଶ୍ଚୟ ପୁନଃଥରେ ତାଙ୍କ ସହିତ ଭାଗିଦାର ହେବେ
For when he came from the grave, he was the same Jesus that went into the grave.
କାରଣ ସେ କବର ମଧ୍ୟରୁ ଯେତେବେଳେ ବାହାରି ଆସିଲେ ସେ ତ ସେହି ସମାନ ଯୀଶୁ ଥିଲେ ଯିଏକି କବରକୁ ଯାଇଥିଲେ କବର ସାହି ହୋଇଥିଲେ
And if we be in Christ, how do we get in? By Holy Spirit baptism. At that day we'll come forth and share in His resurrection.
Amen. ख्रीष्टों ठारे बास करि रही अछु आमने किपरि हेबारे तांग ठारे बास करि रही पारिबा पवित्र आत्मांक बाप्तिस्म द्वारा सेपरि होइ पारिबा सेइ दिन आमने बाहरि आसिबु पुनि तांकर पुनरुत्थान रे अंशीदार होइ रही पारिबु.
There used to be a little song that I used to sing years ago. To be like Jesus, to be like Jesus. On earth I long to be like Him. All through life's journey from earth to glory, I only ask to be like Him.
बहु वर्ष पूर्वे एपरि एक गीत को मु गान करथिली जहा के एक कोरस रूपे परिचित हे रहि आसी अछि जीशुंक परि ए जगते मु हेबा को चाहे ए जीवन काले जगत तु महिमारे तांको परि हेबाको मु विनती करे.
From Bethlehem's manger came forth a stranger, stranger to the world. On earth I long to be like Him. All true life's journey from earth to glory, I only ask to be like Him.
बेथलेहेमर गोशालारु जने अपरिचित आसीथिले एही जगत पई से प्रवासी थिले ए जगते मु तांकरि सम हेबा को चाहे जगतु महिमा को ए जीवन यात्रा रे विनती करे केवल तांक परि हेबा को.
Share in His meekness, you'll share also in His power.
तांको विनम्रता रे बांट स्वरूप हुवंतु तबे तांकरि सामर्थ्य सहित मध्य आपण माने भागीदार हेबे.
Share in His obedience, and you'll share in His resurrection.
तांकरि आज्ञाकारिता रे बांट स्वरूप हुवंतु आउ तांकर पुनरुत्थान सहित रे आपण माने भागीदार हेबे.
Do as God says do. In my heart, the greatest thing that I can think of is to be like Jesus Christ, to be identified with Him.
परमेश्वर जेपरि भाबरे करिबानिमन्ते कहिथिले तदनुसारे कर्म करंतु मोहर हृदय मध्य रे सबुठारु श्रेष्ठतर कार्यटि जहाँकु मु चिंता करिपारे ता ख्रीष्टंक परि हेबार भावनाटि अटे तांकर सहित परिचित हेबार विचारटि अटे.
That's why I baptize the people in the name of Jesus Christ, because He is our identification. We pack the identification.
सेहि हेतुरु मु लोकमानंकु जीशु ख्रीष्ट नामरे बाप्तिजित करिथाए जेहेतु से आम्मानक परिचयत अटन्ति आम्माने एहि एही एही परिचय रूपी संबलर अधिकारी अटु.
Whatsoever you do in word or deed, do it in the name of Jesus Christ, giving praise to God for it. And we are identified with Him in baptism.
आउ वाक्यरे कि कर्मरे तुमने जहा किछि कर से समस्त प्रभु जीशुंक नामरे करि तांक द्वारा पिता ईश्वरंक धन्यवाद दियो आउ बाप्तिस्मरे आमने तांकरि सहितरे परिचयता लाभ करि अछु.
Tonight we're going to baptize just in a few minutes. People, you're in the room. That's here to be baptized.
एठारे कोठरी मध्यरे उपस्थित थिबा केतक व्यक्तिंकु खूब अल्प समय मध्यरे आज रात्रि काले आम्मे बाप्तिजित करयाकु जाउछु जे मने बाप्तिजित हेबा पई एही स्थानरे समवेत अटंती.
And if there's any desire in your heart that you want, have any great worldly ambition, repent of them right now. Tell God you're sorry that you wanted to be some great worldly person.
पुनि एपरि किछि विचार जहाँ कि आपण मानक हृदय रे रही छि जहाँ को आपण माने आवश्यक करंती सेपरि किछि जागतिक महान अभिलाषा जहाँ को आपण माने आवश्यक करंती से सबरु एतेबे अनुताप करंतु आपण माने केहि जने सुप्रसिद्ध जागतिक मना व्यक्ति हेबा को इच्छा करथिले से कथा को ईश्वर को जणांतु आपण माने जे दुखित अटंती ता ईश्वर को जणांतु.
The Lord, my complete ambition is to be like Jesus.
एपरि कहंतु हे प्रभु मोहर संपूर्ण अभिलाषा जीशुंक परि हेबार अटे.
Come meekly, humbly. Then when you put your hands up on His head and by faith confess your sins, say, Lord, I'm sorry I've done it. then what will happen?
अति विनम्रता सहित शांत शिष्ट होई आसंतु पुनि आपण माने निज निजर हस्तदय को तांकर मस्तक परत थोइबे पुनि विश्वास द्वारा निज निजर सकल पाप को अंगीकार करिवे तत्परे कहंतु हे प्रभु मु अत्यंत दुखित अटे मु एहाकु करि अछि मु अतिशय दुखित अटे आउ तापरे कोन घटिबो
God will transfer all your guilt over on him and take his innocence and put it back on you, and you stand justified in the presence of God because you believed on Jesus Christ, his son.
Apramanankara samasta prakarara dosa durbataku parameshwara tanko pore sthanantarita kari debe puni tankara nirdoshataku grahana kari nei taku apramanthare punarbar thoi debe तत्परे ईश्वर उपस्थित आपण माने न्यायोचित होई दंडायमान हेबे जेतु आपण माने ताहांको पुत्र जीशुंक परे विश्वास कले
What a plan of salvation.
परित्रार की चमत्कार योजना सते
Then you are sharing his glory. The goodness of God will come into your heart. The power of his resurrection will make you a new person. It'll satisfy ever long.
तत्परे तांकर महिमारे आपण माने अंशीदार होई बांट स्वरूप हेबे परमेश्वरंक मंगल आपण मानंक हृदय मध्यकु प्रवेश करिवो तांक पुनरुत्थानर शक्ति आपणंक जणे नूतन सृष्टि करि प्रस्तुत करिवो एहा सकल प्रकारर अभिलाषाकु संतुष्ट करि पकाइबो
done everything I was big enough to do and a lot of things I wasn't big enough to do. I tried.
Mu balak thiba samay re sokol prakarara karya ku kariya pai chesta korithili. Mu je ati bada hoi jaichi epori bhali mu sab kichhi karma ku karuthili. Puni sei sabu karma ku sudha korithili kariya ku chesta korithili ja ku kariya pai mu setikita siyana chalako hoi nathili.
I used to love, I do love to hunt. I thought that was
it. Shikara khaira ko mu khub agrahi thili. Puni taha kariya ko pasand thila. Epadi mu vichar kari thili.
My daddy was a rider. And I thought if I could ever get west and break their horses.
Mu ehari upare vichar kari thili. Mora pita jane ghoda chalari thili. Mu vichar kali. जदि मु पश्चिम आड़क जाई पारंती ताहले समानकर घोड़ा गुड़ी को आघात करि पारंती
Brother, one time way back up down in the mountains in Arizona, bringing down a herd of cattle one night.
किंतु हे भाई एकदा सुदूरवर्ती अरिजोनार पर्वतांचल रे गोठे गाई को अड़ाई करी मु आनुथिली ता एक रात्रि काल थिला
I was sitting there and a boy named Slim had an old home with a piece of paper over it. He was playing another fellow sitting there from Texas with a guitar strumming.
Sethare rahi mu segura ko jatna neuthili. Puni Slim namak ek puruna paniya thila tari upare khande kagaj gudai se taku bajauthila. Sethare anya jane balak madhye thila. Se hatare guitar dhari taro taku sarotana deuthila. पुनि पशु गुडा का जत्न नेउथिला
एंड दे कम ऑन टू हिम आई हैड माय सैडल ऑफ द हॉर्स लेइंग डाउन माय हेड यूज इट फॉर अ पिलर
से टेक्सास उथिला से माने उभय एक गीतर स्वर को बजाउथिले घोडा परु खोली आनिथिला आरोही रासनटी मो पाखरे थिला मो ताकु मोर मुंड तर रखि एक तकिया को व्यवहार करथिले मोर कंबल टिकु मो परे बिछाई दे बिछाई रही थिला पुनि मु तहारी उपरे उपरे घोड़ाई होई पड़ी थिली तथापि मोर जूता बेह को मु पिंधी थिली पुनि हरे आरोही पादुका संलग्न ताड़िनी मते भूमि पर को ऊपर को टेकी रखी थिला मोर कंबल मो उपरे बिछी होई रही थिला पुनि मु तहारी भितरे घोड़ाई होई पड़ी थिली तथापि मोर जोता दल को मु पिंधी थिली ପୁଣି ହଳେ ଅଶ୍ୱାରୋହି ପାଦୁକା ସଂଲଗ୍ନ ତାଡ଼ନୀ ମୋତେ ଭୂମି ଉପରକୁ ଟେକି ରଖିଥିଲା ଆଉ ସେ ଏହି ଗୀତକୁ ବଜାଇବାକୁ ଆରମ୍ଭ କଲା କୃଷ ପାଶେ ଯେଠାରେ ତାତା ମୁହର ହତ ହେଲେ ମୋ ପାପରୁ ଧୋଇ ହେବାକୁ ସେଠି ମୁଁ କାନ୍ଦିଲି ସେଠାରେ ମୋ ହୃଦୟ ରକ୍ତେ ସିକ୍ତ ହୋଇଲା ମହିମା ତାହାଙ୍କ ନାମର ମୁଁ କମ୍ବଳ ଖଣ୍ଡିକୁ ଉପର ଆଡ଼କୁ ଟାଣି ଆଣିବାକୁ ଚେଷ୍ଟା କଲି ପୁଣି ମୋର କର୍ଣ୍ଣଦ୍ୱୟକୁ ଘୋଡ଼ାଇ ଦେବାକୁ ଚାହିଁଲି ମୁଁ ଉପର ଆଡ଼କୁ ଚାହିଁ ଦେଖିଲି ତାରା ଗୁଡ଼ାକୁ ଖୁବ୍ ତଳୁଆ ହୋଇ ଝୁଲୁଥିଲେ ତତ୍ପରେ ଧୀମା ସ୍ୱରରେ କେହି ପାଇନ ବୃକ୍ଷ ଗୁଡ଼ିକ ପର୍ବତ ଗୁଡ଼ା ଉପରେ ଥାଇ ଏପରି ପଚାରୁଥିବାର ଧାରଣା ଉତ୍ପନ୍ନ ହେଉଥିଲା ଏପରି ଚିତ୍କାର କରି କହୁଥିବାର ଧାରଣା ହେଉଥିଲା ହେ ଆଦମ ତୁମ୍ଭେ କେଉଁଠାରେ ପଶୁ ଗୁଡ଼ାକୁ ଯତ୍ନ ସହିତ ପ୍ରତିପାଳନ କରୁଥିବା ବିଷୟଟି ଦ୍ୱିତୀୟ ପ୍ରକାର ଅନୁଭୂତି ଥିଲା ମୁଁ ଈଶ୍ୱରଙ୍କୁ ଲାଭ କରିବାକୁ ଚାହିଁଥିଲି ସେହି ସ୍ଥାନର ଅନତି ଦୂରରେ ସେଠାରେ ଫିଙ୍ଗା ଯାଇଥିବା ହଳେ ତାଡ଼ନୀ ପଡ଼ିଥିଲା ମୁଁ କହିଥିଲି ଆଜ୍ଞା ଆପଣ ଯେ କିଏ ଅଟନ୍ତି ସେ କଥାକୁ ମୁଁ ଜାଣେ ନା ତଥାପି ପ୍ରକୃତ ଅସ୍ତିତ୍ୱଙ୍କୁ ମୁଁ ପାଇ ନଗଲା ପର୍ଯ୍ୟନ୍ତ ଆପଣ ମୋତେ ଆଦୌ ଦଣ୍ଡିତ କରନ୍ତୁ ନାହିଁ ଏହାର ଦୁଇ ଦିନ ପରେ ସହରର ଅନ୍ୟ ଏକ ସ୍ଥାନରେ ସେଠାରେ ଅବସ୍ଥାନ କରୁଥିଲି ପୁଣି କିଛି ଦିନ ଉତ୍ତାରେ ସେହି ପରିକ୍ରମାର ଉତ୍ତାରେ ସେପରି ହୋଇଥିଲା ସେଠା ସ୍ଥିତ ଏକ ପୁରୁଣା ପାର୍କର ଖଣ୍ଡେ ବେଞ୍ଚ ଉପରେ ମୁଁ ବସିଥିଲି ଜଣେ ସ୍ପେନୀୟ ଛୋଟ ବାଳିକା ପାଖକୁ ଆସିଥିଲା ସେଠାରେ ମୁଁ ବସିଥିଲି ଆଉ ଈଶ୍ୱରଙ୍କ ବିଷୟରେ ଚିନ୍ତା କରୁଥିଲି ଏହା କିପରି ଧରଣର ଏକ ବିଷୟ ହୋଇପାରେ ଏପରି ଭାବନା କରୁଥିଲି ଏକ ସାଧାରଣ ବୟସ୍କା ନାରୀ ପାଖକୁ ଆସିଥିଲେ ପୁଣି ମୁଁ ପ୍ରାୟ 18 ବର୍ଷ ବୟସ୍କ ଜଣେ ବାଳକ ଥିଲି ସେ ଆପଣଙ୍କ ରୁମାଲକୁ ତଳେ ପକାଇଦେଲେ ତତ୍ପରେ ଅତିକ୍ରମ କରି ଚାଲିଗଲେ ମୁଁ କହିଲି ଭଉଣୀ ତୁମେ ଆପଣ ରୁମାଲ ଖଣ୍ଡିକୁ ତଳେ ପକାଇଦେଲ ପରମେଶ୍ୱରଙ୍କ ସମ୍ବନ୍ଧରେ ମୋର ସକଳ ପ୍ରକାର ଇଚ୍ଛା ସକଳ ପ୍ରକାର ବିଚାର ମୁହୂର୍ତ୍ତଙ୍କ ମଧ୍ୟରେ ଇଚ୍ଛା ଶକ୍ତିରେ ପରିବର୍ତ୍ତନ ଘଟାଇଲା ମୋର ଆଇରିସ୍ ବଂଶଜ ହୃଦୟଟି ଏକ ପ୍ରକାର ଅଭିଳାଷରେ ଭରି ଉଠିଲା ମୁଁ କିଛିଟା ବସ୍ତୁକୁ ଆବଶ୍ୟକ ମଣିଲି ଯାହା ମୋତେ ତୃପ୍ତି କରିଥିଲା ତାହା ମୁଁ ଆବଶ୍ୟକ କଲି ଶିକାର କରିବାର ଏକ ସୁଯୋଗ୍ୟ ସୁଯୋଗକୁ ପରମେଶ୍ୱର ମୋତେ ଦାନ କରିଛନ୍ତି ସମସ୍ତ ବିଶ୍ୱରେ ଆଫ୍ରିକା ଭାରତବର୍ଷ ପାହାଡ଼ି ଅଞ୍ଚଳର ପରପାରିସ୍ତ କାରଣରେ ଶିକାର ଅଭିଯାନକୁ କରିବା ନିମନ୍ତେ ସେ ମୋତେ ସୁଯୋଗ ଦେଇଛନ୍ତି କେତେ ପ୍ରଖ୍ୟାତ ଅଭିଯାନର ସୁଯୋଗକୁ ମୋତେ ଦେଇଛନ୍ତି ପୁଣି ବିଶ୍ୱର ଖ୍ୟାତିକୁ ହାସଲ କରିବାକୁ ଅନୁଗ୍ରହ କରିଛନ୍ତି ଏହା ତ ଅତି ଉତ୍ତମ ବିଷୟ ଅଟେ ତଥାପି ସେହି ଜୀବିତ ଈଶ୍ୱରଙ୍କ ସାମର୍ଥ୍ୟର ସ୍ଥାନକୁ ଏପରି କୌଣସି ଶକ୍ତି ନାହିଁ ଯାହାକି ତାହାକୁ ଗ୍ରହଣ କରିନେବ, ଆପଣଙ୍କ ହୃଦୟ ମଧ୍ୟକୁ ତାହା ପ୍ରେରଣ କରିବାକୁ ସମର୍ଥ ହେବ। ସେଠାରେ ମୁଁ ପହଞ୍ଚିଲା ଉତ୍ତାରେ ମୁଁ ପାହାଡ଼ ଗୁଡାକୁ ଖୁବ୍ ଆଦର କରେ। ମୁଁ ସୂର୍ଯ୍ୟାସ୍ତର ସକଳ ଦୃଶ୍ୟକୁ ଖୁବ୍ ପସନ୍ଦ କରେ। ମୁଁ ତ ଅଗ୍ରସରେ ଘୋଡା ଉପରୁ ତଳକୁ ଓହ୍ଲାଇ ପଡେ, ପୁଣି ମୋହର ଘୋଡାକୁ ଗଛ ସହିତ ବାନ୍ଧି ପକାଏ। ତତ୍ପରେ ମୁଁ ପର୍ବତ ଗୁଡାକର ଉପରି ଭାଗକୁ ଚାଲିଯାଏ, ପୁଣି କେତେକ ଦିନ ସେଠାରେ ରହିଯାଏ। କେବଳ ସୂର୍ଯ୍ୟୋଦୟକୁ ପୁଣି ସୂର୍ଯ୍ୟାସ୍ତକୁ ଦେଖି ଆନନ୍ଦିତ ହେଉଥାଏ, ପୁଣି ଇଗଲର ଚିତ୍କାର ଶବ୍ଦକୁ ଶୁଣୁଥାଏ। ଏହା ଅତୀବ ଚିତ୍ତାକର୍ଷକ ବିଷୟ ଅଟେ। ସେଠାରେ ରହିବାକୁ ମୁଁ ପସନ୍ଦ କରେ। ତଥାପି ହେ ମୋର ଭାଇ, ମୁଁ ଏ ବିଷୟ ଚିନ୍ତା କରିବା ସମୟରେ ମୋର ହୃଦୟ ନାଚି ଉଠିବାରେ ପୁଣି ଧରଧର ହେବାରେ ଆରମ୍ଭ କରିଦିଏ। ଅଶୁଚି ଅଶୁଚି ସକଳ ମନ୍ଦ ଆତ୍ମା ତାହାକୁ ଖଣ୍ଡ ବିଖଣ୍ଡିତ କଲେ। ଯୀଶୁ ଆସି ଯେବେ ବାସ କରନ୍ତି, ସବୁକିଛି ବିଷୟ ଉତ୍ତମ ଅଟେ। ତତ୍ପରେ ସେହି ଆହ୍ୱାନର ପ୍ରତିଧ୍ୱନିକୁ ପୀଡିତ ଲୋକମାନଙ୍କ କଥାକୁ ମୁଁ ଚିନ୍ତା କରିବାକୁ ଆରମ୍ଭ କରିଥାଏ। ମୋର ଅନ୍ତରାତ୍ମାରେ କୌଣସି ଏକ ବିଷୟ ଚିତ୍କାର କରି ଉଠେ, ଯଥାଶୀଘ୍ର ସେହି ପାର୍ବତ୍ୟାଞ୍ଚଳ ଆଡ଼କୁ ଚାଲିଯାଅ, ସେଠା ସ୍ଥିତ ଲୋକମାନଙ୍କ ପାଖକୁ ଚାଲିଯାଅ। ତାଙ୍କର ଲୋକମାନଙ୍କ ଗହଣରେ ମୁଁ ସ୍ୱୟଂକୁ ତାଙ୍କର ସେବକ ନାଁ ପରିଚିତ ହେବାକୁ ଚାହେଁ, ଓ ତାଙ୍କ ସହିତ ସ୍ୱୟଂକୁ ପରିଚିତ କରିବାକୁ ମୁଁ କେତେ ଆଗ୍ରହ ପ୍ରକାଶ କରେ। ତତ୍ପରେ ସେହି ଅଭିଳାଷ ପରିପ୍ରେକ୍ଷୀରେ ସେ ଆମମାନ ମଧ୍ୟକୁ ବାହାରି ଆସନ୍ତି, ପୁଣି ଆମମାନଙ୍କ ସହିତ ସ୍ୱୟଂକୁ ପରିଚିତ କରାନ୍ତି। ବନ୍ଧୁଗଣ, ଆଜି ରାତ୍ରି ବେଳା ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ପ୍ରାୟ 10 ମିନିଟ୍ ମଧ୍ୟରେ ବାପ୍ତିସ୍ମର ଉପାସନାକୁ ଆରମ୍ଭ କରିବାକୁ ଏହା ବର୍ତ୍ତମାନ ଯୋଗ୍ୟ ସମୟ।
And I want to say this one thing before we do it, before we start it.
ଆଉ ଏହାକୁ ସମ୍ପାଦନ କରିବା ପୂର୍ବେ ଏହି ଗୋଟିଏ ମାତ୍ର କଥାକୁ ମୁଁ କହିବାକୁ ଚାହେଁ। ଏହାକୁ ଆରମ୍ଭ କରିବା ପୂର୍ବେ ସେ କଥାଟିକୁ କହିବାକୁ ଚାହେଁ।
Jesus Christ is Son of God. Just a lot of comments I want to say, but I don't have the time.
ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର। କେବଳ କେତେକ ମନ୍ତବ୍ୟକୁ ମୁଁ କହିବାକୁ ଚାହେଁ, ତଥାପି ମୋର ପାଖରେ ଯଥେଷ୍ଟ ସମୟ
ନାହିଁ।
ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଆପଣାର ବଚନ ଦ୍ୱାରା ସ୍ୱୟଂକୁ ପରିଚିତ କରାଇଅଛନ୍ତି। ହୃଦୟର ଗୁପ୍ତ ଭାବକୁ ପ୍ରଦାନ କରୁଥିବା ଦ୍ୱାରା ଆଜିର ସକାଳ ବେଳା ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଉପାସନ ମଧ୍ୟରେ ସ୍ୱୟଂକୁ ପରିଚିତ କରାଇଥିଲେ। ଜନୈକ ପାପୀ ବ୍ୟକ୍ତିଙ୍କୁ ପାପର ସକଳ ପ୍ରକାର ଉତ୍ପତ୍ତି ସ୍ଥାନରୁ କାଢି ଆଣି ସ୍ୱୟଂକୁ ପରିଚିତ କରାନ୍ତି। ଏକ ନୂତନ ବ୍ୟକ୍ତି କରିବା ଯୋଗୁଁ, ଏକ ନୂତନ ସୃଷ୍ଟି କରିବା ଯୋଗୁଁ ସେପରି କରିଥାନ୍ତି।
Take the lowest of woman or the lowest of man, drunkard, alcoholic, and whatever it is, and straighten them up and clean them up and make a gentleman or a lady out of them. That's my Lord.
କେହି ଜଣେ ପତିତ ନାରୀଙ୍କୁ କିମ୍ବା ଜଣେ ପତିତ ବ୍ୟକ୍ତିଙ୍କୁ ମଦ୍ୟପଙ୍କୁ ଶରାବୀଙ୍କୁ ପୁଣି ଏହା ଅନ୍ୟ ଯାହା କିଛି ବିଷୟ ଅଟେ ନା କାହିଁକି ସେମାନଙ୍କୁ ସୁଧାରି ପକାନ୍ତି, ପୁଣି ସେମାନଙ୍କୁ ଅନ୍ତରାତ୍ମାରୁ ପରିଷ୍କାର କରି ପକାନ୍ତି। ପୁଣି ସେଗୁଡ଼ାକ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରି ପ୍ରତ୍ୟେକଙ୍କୁ ଜଣେ ଭଦ୍ର ବ୍ୟକ୍ତି କିମ୍ବା ଭଦ୍ରା ନାରୀ କରି ପ୍ରସ୍ତୁତ କରାନ୍ତି। ସେଇ ଜଣଙ୍କ ମୋର ପ୍ରଭୁ ଅଟନ୍ତି। କେହି ଜଣେ ବ୍ୟକ୍ତି ଯିଏକି ପୀଡ଼ିତ ଅଟନ୍ତି ପୁଣି ଯନ୍ତ୍ରଣାଗ୍ରସ୍ତ ଅଟନ୍ତି ଆଉ ତାଙ୍କ ଜୀବନ ପ୍ରତି କୌଣସି ପ୍ରକାରର ଆଶା ନଥାଏ ତାଙ୍କୁ ସେ ଗ୍ରହଣ କରି ନିଅନ୍ତି ପୁଣି ତାଙ୍କୁ ଏକ ନୂତନ ଜୀବନରେ ପୁନର୍ବାର ଉତ୍ଥାପିତ କରନ୍ତି।
Then appear into our midst and identify himself as the same Jesus to know the very thoughts of our heart.
ତତ୍ପରେ ଆମମାନଙ୍କ ଗ୍ରହଣରେ ପ୍ରଗଟ ହୁଅନ୍ତି ପୁଣି ସ୍ୱୟଂକୁ ସେହି ସମାନ ଯୀଶୁ ରୂପେ ପରିଚିତ କରାନ୍ତି ଆମମାନଙ୍କ ହୃଦୟର ସକଳ ପ୍ରକାରର ଗୁପ୍ତ ଭାବକୁ ବୁଝିବା ନିମନ୍ତେ ସେପରି କରନ୍ତି।
Stand in our midst in his people. God and his people identified himself.
ଆମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ ହୁଅନ୍ତି ଆପଣାର ପ୍ରଜାଗଣଙ୍କ ମଧ୍ୟରେ ପରମେଶ୍ୱର ଆପଣାର ସଦ୍ଭକ୍ତମାନଙ୍କ ମଧ୍ୟରେ ଉପସ୍ଥିତ ହୁଅନ୍ତି ପୁଣି ସ୍ୱୟଂକୁ ପରିଚିତ କରାନ୍ତି। ସେହି ସମାନ ପବିତ୍ର ଆତ୍ମା ସେ ଏତେବେଳେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ବାପ୍ତିସ୍ମର ନିମିତ୍ତ ସେହି ଉପାସନାର ସଭାଟିକୁ ଆମମାନେ ଏହି ସ୍ଥାନରେ ଆରମ୍ଭ କରିବା ପୂର୍ବେ ଏହାର ସମ୍ବନ୍ଧରେ ମୁଁ ବିଚଳିତ ହୋଇପଡ଼େ। ଭାଇମାନେ ଯେତେବେଳେ ଏହା ପାଇଁ ପ୍ରସ୍ତୁତି କରୁଛନ୍ତି ମୁଁ ଏପରି ଚିନ୍ତାଗ୍ରସ୍ତ ହୋଇପଡ଼େ କାରଣ ଏହି ସ୍ଥାନରେ ଯଦି ଏପରି କେହି ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯିଏକି ଆଜିର ପ୍ରାତଃକାଳରେ ଆଦୌ ପ୍ରାର୍ଥନା କରାଯାଇ ନଥିଲେ ପୁଣି ଆପଣ ବର୍ତ୍ତମାନ ସୁଦ୍ଧା ପୀଡ଼ିତ ଅଛନ୍ତି ଆସନ୍ତୁ ଆପଣମାନଙ୍କ ହସ୍ତଗୁଡ଼ିକ ଉପରକୁ ଉଠିଥିବାର ଦେଖିବା ଆପଣମାନେ ଯଦି ଆବଶ୍ୟକ ପରାୟଣ ଅଟନ୍ତି ପୁଣି ପୀଡ଼ିତ ଅଛନ୍ତି ତେବେ ନିଜ ନିଜ ହସ୍ତ ଉପରକୁ ଉଠାନ୍ତୁ ପୁଣି ଆଜିର ପ୍ରାତଃକାଳରେ ଆପଣମାନେ ଯଦି ପ୍ରାର୍ଥନାରେ ସ୍ମରଣିତ ହୋଇନାହାନ୍ତି ତେବେ ଯାଇ ଆପଣମାନେ ସେପରି କରନ୍ତୁ। ଆଦୌ ପ୍ରାର୍ଥନାର କାର୍ଡକୁ କିମ୍ବା ଅନ୍ୟ କିଛି ବିଷୟକୁ ପାଇନାହାନ୍ତି ତଥାପି ପୀଡ଼ିତ ଆଉ ରୋଗଗ୍ରସ୍ତ ଅଟନ୍ତି ତେବେ ହସ୍ତଗୁଡ଼ାକୁ ଉପରକୁ ଉଠାନ୍ତୁ। ଅତି ଉତ୍ତମ ବିଷୟ ଆସନ୍ତୁ କିଛି ସମୟ ପାଇଁ ନିଜ ନିଜର ମସ୍ତକକୁ ଅବନତ କରିବା।
Lord, with this titan choke, rusty voice, oh, I pray that you will sink into the heart, the seed anyhow, into the people's heart that we must be identified with you.
ହେ ପ୍ରଭୁ ଏହି ଏହି ଥକିତ କଣ୍ଠର ସହିତ ଦବିଲା ରବର ସହିତ ଆହେ ମୁଁ ଏପରି ପ୍ରାର୍ଥନା କରେ ଯେ ଆପଣ ଯେପରି ଭାବରେ ହେଉନା କାହିଁକି ଲୋକମାନଙ୍କ ହୃଦୟ ମଧ୍ୟକୁ ଆପଣ ବିଜେଡିକୁ ପ୍ରବେଶ କରିଯିବା ନିମନ୍ତେ ସାହାଯ୍ୟ କରିବେ ଯେପରିକି ତଦ୍ୱାରା ଆମମାନେ ନିହାତି ପକ୍ଷେ ଆପଣଙ୍କ ସହିତ ସୁପରିଚିତ ହୋଇଯିବୁ। ଯେହେତୁ ପୃଥିବୀ ପୃଷ୍ଠରେ ଏହା ଅତି ସୁପରିଚିତ ପୁରାତନ ନୀତିବାକ୍ୟ ଅଟେ ଯେ ପକ୍ଷୀଟିଏ ଆପଣାର ପରଗୁଡ଼ିକ ଦ୍ୱାରା ଚିହ୍ନାଯାଏ ପୁଣି ଯେଉଁ ସଂଗତିକୁ ରକ୍ଷା କରି ଜଣେ ମଣିଷ ଆପଣାର ସମ୍ପର୍କକୁ ରକ୍ଷା କରେ ତଦ୍ୱାରା ସେ ପରିଚିତ ହୁଏ। ଆଉ ପ୍ରିୟ ସ୍ୱର୍ଗବାସୀ ପିତ ଆମମାନେ ଏପରି ନିବେଦନ କରୁ ଯେ କେବଳ ଆପଣ ହିଁ ଆମ୍ଭମାନଙ୍କର ସାଥୀ ହୋଇ ରହିଥିବେ।
Lord, let us have you if it costs everything that we have on this earth. Let us be identified as that man really lives with God. His company is God.
ହେ ପ୍ରଭୁ ଆମମାନେ ଆପଣଙ୍କୁ ହିଁ ଲାଭ କରୁ ପୁଣି ଏହି ଜଗତ ପୃଷ୍ଠରେ ଆମମାନେ ଯାହା କିଛି ବିଭବକୁ ଲାଭ କରି ରହିଥାଉ ନା କାହିଁକି, ତାହାର ଯଦି ମୂଲ୍ୟ ଆମମାନଙ୍କୁ ଦେବାକୁ ପଡ଼େ, ତଥାପି ଆମ୍ଭେମାନେ ଆପଣଙ୍କୁ ହାସଲ କରିବାକୁ ଚାହୁଁ। ଏପରିକି ସେହି ବ୍ୟକ୍ତି ଜଣକ ପ୍ରକୃତରେ ଈଶ୍ୱରଙ୍କ ସହିତ ବସବାସ କରେ, ଆମମାନେ ସେପରି ଧର ପରିଚୟକୁ ହାସଲ କରିବାକୁ ଦିଅନ୍ତୁ। ତାହାର ବନ୍ଧୁ ଈଶ୍ୱର ଅଟନ୍ତି, ଏହାର ଯୋଗ୍ୟତାକୁ ପରିଚିତ କରିବାକୁ ଦିଅନ୍ତୁ।
Let it be said like it was with Peter and John after they had passed through the gate called Beautiful and said, I don't have any money, but what I do have, I'll give you.
ପିତର ଆଉ ଜହନ ସୁନ୍ଦର ନାମକ ଫାଟକକୁ ଅତିକ୍ରମ କଲା ଉତ୍ତରେ ସେମାନଙ୍କ ପାଇଁ ଯେପରି କଥିତ ହୋଇଥିଲା, ଠିକ ସେହିପରି ଏହାକୁ କଥିତ ହେବା ପରି ହେଉ। ସେମାନେ ଯେପରି କହିଥିଲେ, ଆମମାନଙ୍କ ପାଖରେ ଆଦୌ କିଛି ପଇସା କୌଡ଼ି ନାହିଁ, ତଥାପି ଆମ୍ଭମାନଙ୍କ ପାଖରେ ଯାହା କିଛି ଅଛି ତାହା ଆମେ ତୁମକୁ ପ୍ରଦାନ କରିବୁ। ଆଉ ସେହି ଛୋଟ ଲୋକଟି ଆରୋଗ୍ୟତା ଲାଭ କଲା।
And when before the courts, the people said they perceived they were ignorant and unlearned.
ତଥାପି ବିଚାରସଭା ମଧ୍ୟରେ ସେମାନଙ୍କ ନିମନ୍ତେ ଲୋକମାନେ ଏପରି କହିଥିଲେ ଯେ ଏମାନେ ଅପାଠୁଆ ପୁଣି ଅଜ୍ଞାନ ବ୍ୟକ୍ତିଗଣ ଅଟନ୍ତି।
They had no education, but they did perceive that they had been identified with the right kind of company. They had been with Jesus.
ସେମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା, ତଥାପି ସେମାନେ ଏକଥାକୁ ଧାରଣା କରିଥିଲେ ଯେ ସେମାନେ ଏକ ଉପଯୁକ୍ତ ଧରଣର ବନ୍ଧୁଙ୍କ ସହିତ ସମ୍ପର୍କ ରଖିଥିଲେ, କାରଣ ସେମାନେ ଯୀଶୁଙ୍କ ସହିତ ଥିଲେ।
God, that's my heart's desire, to be identified with you as one of your servants, as one who loves you, one who would be true to you and keep the sayings of your book and do all that I know to do that's right.
ହେ ଈଶ୍ୱର, ମୋ ହୃଦୟର ଆନ୍ତରିକ ଇଚ୍ଛା ତାହା ହିଁ ଅଟେ, ଅର୍ଥାତ୍ ଆପଣଙ୍କର ସେବକଗଣଙ୍କ ମଧ୍ୟରୁ ଜଣେ ବୋଲି, ଏପରି ଜଣେ ବ୍ୟକ୍ତି ଯିଏକି ଆପଣଙ୍କୁ ସ୍ନେହ କରେ, ଏପରି ଜଣେ ସେବକ ଯିଏକି ଆପଣଙ୍କ ସହିତ ବିଶ୍ୱସ୍ତ ହୋଇ ରହିଥିବ, ପୁଣି ଆପଣଙ୍କ ଧର୍ମଗ୍ରନ୍ଥର ସକଳ ପ୍ରକାରର ଆଜ୍ଞାକୁ ରକ୍ଷା କରୁଥିବ, ପୁଣି ଯାହା କିଛି ସତ୍ୟ ଅଟେ ବୋଲି ସେ ଜାଣେ ସେହିସବୁକୁ ପାଳନ କରୁଥିବ, ତଦ୍ୱାରା ଆପଣଙ୍କ ସହିତ ପରିଚୟତାକୁ ଲାଭ କରି ରହିବାକୁ ମୁଁ ଚାହେଁ।
Now, Father, will you again tonight identify yourself among us that the people might know that this is just not something, oh, some special time or something on that order, Lord.
ବର୍ତ୍ତମାନ ହେ ପିତ, ଆଜିର ରାତ୍ରିବେଳା ଆପଣ ପୁନଶ୍ଚ ଆମ୍ଭମାନଙ୍କ ଗହଣରେ ସ୍ୱୟଂକୁ ପରିଚିତ କରାଇବେ କି, ଯେପରିକି ଲୋକମାନେ ବୁଝିପାରନ୍ତି କି ଏହା କେବଳ ଏକ ବିଶେଷ ପ୍ରକାର ବିଷୟ ନୁହେଁ ଓ ଏକ ପ୍ରକାର ପ୍ରମୁଖ ବିଷୟ, କିମ୍ବା ହେ ପ୍ରଭୁ ସେପରି ନିୟମଗତ ଏକ ବ୍ୟବସ୍ଥା ନୁହେଁ।
Let it be known tonight that you're the same God that was here this morning.
ମାତ୍ର ଆଜିର ରାତ୍ରିବେଳା ଏହା ପରିଚୟ ହୋଇଯାଉ ଯେ ଆପଣ ସେହି ସମାନ ଈଶ୍ୱର ଅଟନ୍ତି ଯିଏକି ଅନ୍ୟ ପ୍ରାତଃକାଳରେ ଏହି ସ୍ଥାନରେ ଉପସ୍ଥିତ ଥିଲେ।
You have the same power and the same things that you did this morning you can do again tonight. You promise that they will be in the last days.
ଆପଣ ସେହି ସମାନ ସାମର୍ଥ୍ୟ ସହିତ ଉପସ୍ଥିତ ଅଟନ୍ତି, ପୁଣି ଆଜିର ସକାଳ ବେଳା ଆପଣ ଯାହା କିଛି କାର୍ଯ୍ୟ କରିଥିଲେ ସେହି ସକଳ ପ୍ରକାର କାର୍ଯ୍ୟକୁ ଆଜିର ରାତ୍ରିବେଳା ପୁନଶ୍ଚ କରିପାରନ୍ତି। ସେଗୁଡ଼ାକ ଯେ ଯୁଗାନ୍ତ ସମୟରେ ସଂଗଠିତ ହେବ ସେପରି ଧର ପ୍ରତିଜ୍ଞାକୁ ଆପଣ ସ୍ୱୟଂରୁ କରିଥିଲେ।
Many here couldn't perceive enough faith. We pray that you'll give them faith now.
ହୋଇପାରେ ପ୍ରଚୁର ପରିମାଣର ବିଶ୍ୱାସ ଯେ ଏହି ସ୍ଥାନରେ ଅବସ୍ଥାନ କରି ରହିନଥିବ ଏପରି ଧାରଣା ଜାତ ହୁଏ, ଆପଣ ଯେ ସେମାନଙ୍କୁ ଯଥେଷ୍ଟ ପରିମାଣର ବିଶ୍ୱାସ ଦିଅନ୍ତୁ, ବିଶ୍ୱାସ ଦେବେ ତାହା ଆମମାନେ ନିବେଦନ କରୁ।
Let thy spirit be identified among us, for you said, The works that I do shall he also that believeth on me.
ତତ୍ପରେ ଆପଣଙ୍କର ଆତ୍ମା ଆମ୍ଭମାନଙ୍କ ଗହଣରେ ପରିଚୟତା ଲାଭ କରି ରହିଥାନ୍ତୁ, ଯେହେତୁ ଆପଣ କହିଥିଲେ ଯିଏ ମୋ ଠାରେ ବିଶ୍ୱାସ କରେ ମୁଁ ଯେ ସକଳ କର୍ମକୁ କରିଥାଏ ସେ ମଧ୍ୟ ସେସବୁକୁ କରିବ।
So I pray God that you'll identify that you are here with us tonight and are still love us.
Sutarang, he Ishwara, mu nivedan kore je, ajira ratri bela, apana je, amhamananko madhyare upasthita asanti, shekaraku apana paricha karaibe.
And you want every person in here that hasn't been baptized to come and be identified with you.
Tatpare ei sthanare, jete jana upasthita asanti, pratyekama pai apana iccha rakhanti je, jeumane baptita hoisari chanti, semana pai chahanti je, semane asantu, puni apana sahita parichita hoi rahi thantu.
That they too might be partakers of this wonderful grace that can be transferred from us to Him and from Him to us, our guilt to Him and His grace to us.
Jeporiki samane madhya ei chamatkara anugrahara angshi hoi paranti, jaki ammamanangatharu tankari araku parivartan hoi jai pare, puni tankari pakharu amman pakhaku parivartan hoi jai pare, ammanankara sakala truti tanka madhyaku, puni tankara karuna ammamananka madhyaku sthanantarita hoi jai pare.
Grant it, Lord. Hear our prayers as we ask in the name of Jesus, Thy Son. Amen.
He Prabhu, ehi pradana karantu. Apalanka putra jisunka namare, ammanyatevale, prathana karithau, ammanankara nivedanatiku, grahana karantu. Amen.
We are standing in the shadow of the justice of God.
Parameshwaranka vichara nispattira badarara anatidrare ammane dandayaman hoi rahi achu.
Every time that two or three are gathered together in the name of Jesus Christ, He promised He would be in their midst.
Pratyekathara dui athava tini jana vyakti samaveta hoi Jishu Khrista namare jate bale samaveta thanti se je semanak madre upasthita thibe epari pratigyaku se karithile.
Now I don't know. I guess part of the prayer cards is taken up. Some of you may still have some. Many of you don't have prayer cards.
Mu ado jane nahi. Mu epari dharana kore je prarthana card ro ketoti sankhya ko kadi niya jaichi. Apanmar madhyaru kete jana sambhavato keteko card ko adyavadhi rakhithai paranti. Apanmanak madhyaru kete jana ado khande prarthana card ko suddha pai nathibe.
It doesn't matter whether you have or whether you have not. If you're sick, you're sick.
Apanmane pai chanti athava pai nahanti eha kounasi prakarara bhinnata ko ado parichita karai nahi. Apan jodi pidita tebe to apan pidita hi atanti.
And if this God who wrote this Bible, you solemnly believe in Him?
Amen. Au jodi ei parameshwara je ki ei Bible ko lekhithile apan binambata sahita tanku bishwas karanti ki?
If He shall return again into our midst to prove Himself besides of the preaching of the word that He's here, convincing sinners that He's here.
Jodi se apanmananka madhyaku punarbar feri asibe au bakyaku prachar karya byatito swayanku epari bhabare parichita karaibe je se ei sthanare upasthita asanti puni papigaranku parivartan karuthiba karanaru se ei sthanare upasthita asanti boli parichita karaibe.
If He is sure to heal the sick and will reveal the cause as He did when He was here on earth, will you gladly accept your healing?
Piritanku susta karya pai se jodi ei sthanare upasthita thanti tatpare ei jagat prashtare avasthan kalare se je sok karma ku karithile sei uddeshya ku se jodi prakat kari debe tebe apan mane prasannatara sahita nija nijara aarogyata ku grahana kari nebe ki?
If you will raise your hand just anywhere.
Jodi apan mane separi karibe tebe nija nijara hasta uparaku uthantu.
We ain't got no, I don't know what prayer cards you're giving them. We're not going to have prayer cards. Just you pray.
Amen.
And you believe.
Je konsi sthanaru keval tahi karantu. Ammane ado karyaku jau nahu. Amman pakare baloka kichhi nahi. Se je smaranku keu sankhyako prarthana kar deichi ta amman janiyaku chahi nahu. Ammane prarthana kar ko hasal karyaku jau nahu. Apan mane keval prarthana karantu puni apan mane bishwas karantu.
And if He will do so and will identify Himself, You should be ashamed not to identify yourself with him then. You should do it.
आउ से जदि सेपरि धन कार्य को करिवे तत्परे अपना को सुपरिचित कराइबे तबे तो तांकर सहित स्वयं को सुपरिचित न करबा जको आपण को अवश्य लज्जित हेबा उचित आपण को यह निहाति पक्षे करबा उचित
आई हियर इज अ स्ट्रेट चैलेंज
एही स्थान रे एक सीधा सळख आह्वान रही अछि
इन द चर्च दिस मॉर्निंग वी गेव प्रेयर कार्ड्स एंड कॉल्ड देम टू द अल्टर एंड प्रेड फॉर देम
ଏହି ସକାଳ ବେଳା ଆମେ ପ୍ରାର୍ଥନାର କାର୍ଡ ଗୁଡାକୁ ଆବଣ୍ଟିତ କରିଥିଲୁ ପୁଣି ସେମାନଙ୍କୁ ବେଦୀ ପାଖକୁ ଡାକିଥିଲୁ ଆଉ ସେମାନଙ୍କ ପାଇଁ ପ୍ରାର୍ଥନା କରିଥିଲୁ ତତ୍ପରେ ପବିତ୍ର ଆତ୍ମା ଏତେ ବହୁଳ ରୂପେ ଏପରି ମହତ୍ ପ୍ରକାରେ କମ୍ପନ ସୃଷ୍ଟି କରାଇଥିଲେ ଯେ ମୋତେ ଏପରି ଅନୁଭୂତ ହେଲା ଯେପରିକି ସେମାନେ ମୋତେ ଟାଣି ଆଣି ଏକ ତରଫା କରି ରଖିଦେଲେ ତତ୍ପରେ ମୁଁ ଯେହେତୁ ଦୁର୍ବଳ ହୋଇପଡ଼ିଥିଲି ତେଣୁ ମୋର ପ୍ରସ୍ଥାନ କରିବାର ଏହା ହିଁ ଯୋଗ୍ୟ ସମୟ ଥିଲା
ସୁତରାଂ
ଏହି ସ୍ଥାନରେ ମୁଁ ପ୍ରକାଶ କରି କହୁଅଛି ଯେ ଆପଣମାନେ ଯେଉଁମାନେ ପ୍ରାର୍ଥନାର କାର୍ଡ ଗୁଡାକୁ ପାଇନାହାନ୍ତି କିମ୍ବା ଆପଣମାନେ ଯେକୌଣସି ଅବସ୍ଥାରେ ଥାଇ ସେହି ସ୍ଥାନରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ବସିଛନ୍ତି ଆପଣମାନେ ଦାବି କରନ୍ତୁ ଏହାକୁ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଅଛି ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ସତ୍ୟ କାହାଣୀଟି ମୁଁ ଆପଣମାନଙ୍କୁ କହିଅଛି ତାହା ଯେ ନିରାଟ ସତ୍ୟ କଥା ସେ ବିଷୟକୁ ବିଶ୍ୱାସ କରନ୍ତୁ ତତ୍ପରେ ଆପଣମାନେ ଯଦି ପୀଡିତ ଅଛନ୍ତି ତେବେ ପ୍ରାର୍ଥନା କରନ୍ତୁ ସେଥିରେ କିଛି ଯାଏ ସେ ନାହିଁ ଆଜିର ପ୍ରାତଃକାଳରେ ମୁଁ ଲକ୍ଷ୍ୟ କରିବାକୁ ଯତ୍ନ କରିଥିଲି ଯଦି ମୁଁ ଏପରି କିଛି ବ୍ୟକ୍ତିଙ୍କୁ ପାଇପାରନ୍ତି ଯେଉଁମାନେ ଏହି ଆରାଧନାଳୟ ସହିତ ସମ୍ବନ୍ଧିତ ନଥିଲେ ଆଜିର ରାତ୍ରି କାଳରେ ଆପଣମାନେ ଯେ କେଉଁ ସ୍ଥାନରୁ ଆସିଛନ୍ତି ସେ କଥାକୁ ମୁଁ ଭୃକ୍ଷେପ କରେ ନାହିଁ ଆପଣମାନେ କେବଳ ପ୍ରାର୍ଥନା କରନ୍ତୁ ତତ୍ପରେ ଈଶ୍ୱରଙ୍କ ସେହି ଶ୍ରେଷ୍ଠ ପବିତ୍ର ଆତ୍ମା ଯାହାଙ୍କର ଆଲୋକଚିତ୍ରଟିକୁ ଆମମାନେ ଏହି ସ୍ଥାନରେ ଲାଭ କରିଅଛୁ ଯଦି ସେ ଆମ ସମ୍ମୁଖକୁ ଓହ୍ଲାଇ ଆସିପାରନ୍ତି ପୁଣି ଏହାରି ଉପରେ ଅର୍ଥାତ୍ ସେ ଯେ ଆମ୍ଭମାନଙ୍କ ପାଇଁ ସକଳ ପ୍ରକାରର ବିଷୟକୁ ପ୍ରତିଜ୍ଞା କରିଅଛନ୍ତି ପୁଣି ସେ ଯେ ଏହାକୁ ସଫଳ କରିବେ ସେ କଥାକୁ ଏକାଧିକ ବାର ପ୍ରଚାର କରିଥିବା ବିଷୟକୁ ଆପଣମାନେ ମୋ ଠାରୁ ଶୁଣିଅଛନ୍ତି ତତ୍ପରେ ସେହି ଧରାପୃଷ୍ଠରେ ଯେତେବେଳେ ଥିଲେ ଆଉ ସେ ଆମମାନଙ୍କ ଶରୀରକୁ ମାଂସମୟ ଶରୀରକୁ ଧାରଣ କରି ଯେତେବେଳେ ଫେରି ଆସିଥିଲେ ସେ ସେହି ସମାନ ଧରଣ କର୍ମକୁ ପୁନଶ୍ଚ କରିବେ ସୁତରାଂ ଆପଣମାନେ ଯଦି ପୀଡିତ ଅଛନ୍ତି ତେବେ ପ୍ରାର୍ଥନା କରନ୍ତୁ ଆପଣମାନଙ୍କୁ ଆହ୍ୱାନ ଦିଏ
ଚ୍ୟାଲେଞ୍ଜ ଗଡ୍ ସେ ଗଡ୍ ବ୍ରଦର ବ୍ରାନହମ୍ ଡୋଣ୍ଟ ନୋ ମି ହି ନୋଜ୍ ନଥିଙ୍ଗ ଅବାଉଟ୍ ମି
ଈଶ୍ୱରଙ୍କୁ ଅନୁରୋଧ କରି କହନ୍ତୁ ହେ ଈଶ୍ୱର ଭାଇ ବ୍ରାନହମ୍ ମୋତେ ଚିହ୍ନନ୍ତି ନାହିଁ ସେ ମୋ ବିଷୟରେ କିଛି ହେଲେ ଜାଣନ୍ତି ନାହିଁ
ବଟ୍ ଇଫ୍ ୟୁ ଜଷ୍ଟ ଲେଟ୍ ହିମ୍ ଟର୍ନ ଟୁ ମି ଆଣ୍ଡ ଲେଟ୍ ମି ଟଚ୍ ୟୋର ଗାର୍ମେଣ୍ଟ ଦେନ୍ ୟୁ ସ୍ପିକ୍ ଆଇ ନୋ ଦାଟ୍ ୟୁ ଆର୍ ଇନ୍ କନେକ୍ସନ୍ ୱିଥ୍ ଦିସ୍ ଚର୍ଚ୍ଚ
ତଥାପି ଆପଣ ଯଦି ମୋର ଅବସ୍ଥାଟିର ଆଡ଼କୁ ତାଙ୍କୁ ଫେରାଇବେ ମୋତେ ଆପଣଙ୍କ ବସ୍ତାଞ୍ଚଳକୁ ଛୁଇଁବାକୁ ଦେବେ ତେବେ ଯାଇ ଆପଣ ମୋ ସହିତ ଆପ ଆଲୋଚନା କରନ୍ତୁ ପୁଣି ଏହି ମଣ୍ଡଳୀ ସହିତ ଆପଣ ଯେ ସମ୍ପର୍କ ସ୍ଥାପନ କରି ରହିଛନ୍ତି ସେ କଥାକୁ ମୁଁ ଅବଗତ ହେବି
ଚର୍ଚ୍ଚ ଇଜ୍ ଦ ବିଲିଭର୍ସ
ମଣ୍ଡଳୀଟି ବିଶ୍ୱାସୀମାନଙ୍କର ହିଁ ଅଟେ
then I'll know that you're the same yesterday, today, and forever. And you pray.
제베 자이 뭐 무지비 제 아포노 칼리 아지 뿌리 찌르드노 서만 어떤티 덧뿌레 자이 아포레 마네 파르타나 카런투.
I just feel led to do that. I don't know why I did, but I feel led to do it.
다하쿠 거리와 니먼테 무 자오나 파일리 볼리 어느밥 거래. 무제 가인키 콜리 세카타가 무 자네 나히. 더타피 에하 거리와 파이 무 자리토 헬리 볼리 어느밥 거래.
Now if you raise your hand. Right here, looking at me, is the little woman that had her hand up like this praying just a few minutes ago.
이때벌에 아프라마네 니저 니저 머스터크고 저디 우퍼라고 타이베. 틱 에이타레 모아라고 자이로이트와 저렇고 세이 사다나 나리저라고 턴티 제키 아프라라 허스터디고 에이퍼리 바바레 우퍼라고 타이틀에 기치크야 뿌리베 프라트나고 루틀에.
And she's praying for somebody else besides herself.
본이 니저 빠이 프라트나 코르트와 성게성게 그것이 언니아저랑 코빠이 마디어 프라트나 코르틀에.
I've never seen the woman in my life as I know of. She's a total stranger to me.
땅코 선번달에 마테 제퍼리 전화 모라 지번어카라레 무세이 모하양코 에티프리베 커다피 데키나히. 세 모 빠이 뿌라뿌리 하베 어퍼리치타 아톤티.
But she's praying for her daughter for about an operation.
더타피 세 땅코라 지어 빠이 제키 에코 어스트로버차 빠이 프라이어 어페케라타 다리 니먼테 프라트나 코르천티.
You're not even from this country. You're from Texas. That's thus saith the Lord.
에퍼리키 आपण एई अंचल सुद्धा नुहंती आपण टेक्सासरु आगत अटंती ता सदा प्रभु परमेश्वर सेपरि कहंती एहाई अटे.
You have a prayer card? You don't need one. Believe with all your heart.
आपण प्रार्थनार कार्ड खंडे पाइछंती की आपण पाइ नहंती आपण खंडे आवश्यक आउ करंती नाही आपण सर्वांतक सहित केवल विश्वास करंतु.
How did I know what you were praying about? Can't you see the God of heaven reveals the secrets of the heart?
आपनो जे केओ विषय को घेरी प्रार्थना करबो छंती से कथा को मु किपरे जानिथिली आपनो कोन लक्ष्य कय परांति नाही कि स्वर्गवाती स्वर्गवासी ईश्वर से तो हृदय रो सकल गुप्त भाव को प्रकाश करंती.
Didn't Daniel say that in his day? God reveals the secrets of the heart.
आपणार समय रे दानियल से कथा को कहि नथिले कि परमेश्वर हृदय रो सकल गुप्त भाव को प्रकाश करी लोकलोचन को आनंती सेगुडा को प्रकाश करी पकांती.
There's a lady sitting next to you there. She was so happy about it. She had heart trouble and she wants to be prayed for. So if you just lay your hand over on her. All right.
सेठारे आपणक ठीक निकट रे अन्य जने भद्र महिला बसिछंती से तो एहारी उद्देश्य रे अत्यंत प्रसन्न थिले से हृदय रोगर कष्ट रे आक्रांत थिले पुनी प्रार्थना करा जे निमन्ते से आग्रह प्रकाश करथिले तेबे आपण अक्षर रे तांको पर जे हस्त ठीको जदि थई देबे उत्तम कथा.
Now you go back to Chicago and be made well.
एतेबेले आपण चिकागो को बिना द्विधारे फेरी जानतु आओ आरोग्य लाभ करी रही थांतु. आमेन.
I don't know that woman either. Know nothing of her. But God knows you.
सही भद्र नारी को मु चिन्हे ना एपरी कि तांको संबंध रे मु किछि हेले सुद्धा जाने ना तथापि परमेश्वर आपण को चिन्हंती.
See, he's making himself identified with us. If thou canst believe, all things are possible.
बुझंती तो से तो आम्हमानक गहन रे स्वयं को परिचित कराउ छंती यदि तुम्बे केवल विश्वास करि परंत तबे सब किछि संभव अटे.
This little Jewish woman sitting here, she is praying too. That's right. You was praying for me to say something to you.
ଏହି ସାଧାରଣା ଜିହୁଦିଆ ନାରୀ ସେ ଏଠାରେ ବସିଅଛନ୍ତି, ସେ ମଧ୍ୟ ପ୍ରାର୍ଥନା କରୁଥିଲେ, ତା ନିରାଟ ସତ୍ୟ କଥା ଅଟେ। ଆପଣଙ୍କୁ କିଛିଟା ଉତ୍ସାହଜନକ ପରାମର୍ଶ ଦେବା ଉଦ୍ଦେଶ୍ୟରେ ପ୍ରେରିତ ଥାଇ ଆପଣ ମୋ ପାଇଁ ପ୍ରାର୍ଥନା କରୁଥିଲେ।
It's going to get well, so don't you...
Oh, thanks the Lord. Hallelujah.
ଆଜିର ପ୍ରାତଃକାଳରେ ମୁଁ ଆପଣଙ୍କର ସମସ୍ୟାଟିକୁ ଦେଖିଥିଲି, ତଥାପି ମୁଁ ଏହାକୁ ଆଦୌ ନିମନ୍ତ୍ରଣ ଦେଇନଥିଲି, କିନ୍ତୁ ସେହି ପାଦ ଦୁଇଟା ଯାହା ପାଇଁ ଆପଣ ଅଧିକା ରୂପେ ଭାରଗ୍ରସ୍ତ ଥିଲେ ତାହା ଯଥାଶୀଘ୍ର ସୁସ୍ଥତା ଲାଭ କରିବାକୁ ଯାଉଛି, ତେଣୁ କରି ସେ ବିଷୟକୁ ନେଇ ଆପଣ ଆଉ ଚିନ୍ତିତ ହୁଅନ୍ତୁ ନାହିଁ।
You believe too? Little lady sitting here? You believe me to be his prophet, his servant? I don't know you. God knows you.
ଏଠାରେ ବସିଥିବା ଆପଣ ସୁଶ୍ରୀ ନାରୀ, ଆପଣ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି କି? ତାଙ୍କର ଭାବବାଦୀ ରୂପେ ଆପଣ ମୋତେ ବିଶ୍ୱାସ କରନ୍ତି କି? ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ, ଈଶ୍ୱର ଆପଣଙ୍କୁ ଚିହ୍ନନ୍ତି।
But if he is God's spirit with us, then he'll do like Jesus did.
ତଥାପି ଆମ୍ଭମାନଙ୍କ ଗହଣରେ ବାସ କରି ରହିଥିବା ସେହି ଆତ୍ମାଟି ଯଦି ପରମେଶ୍ୱରଙ୍କ ଆତ୍ମା ହୋଇଥାନ୍ତି, ତେବେ ଯୀଶୁ କରିଥିବା କାର୍ଯ୍ୟ ନ୍ୟାୟ ସେ କାର୍ଯ୍ୟଟିକୁ ଅବଶ୍ୟ କରିବେ।
You were praying, it seems like I was attracted to you. There's the angel of the Lord.
ଆପଣମାନେ ପ୍ରାର୍ଥନା କରୁଥିଲେ, ପୁଣି ଏପରି ଅନୁଭୂତ ହେଉଥିଲା ଯେପରିକି ମୁଁ ଆପଣମାନଙ୍କ ପ୍ରତି ଆକର୍ଷିତ ହୋଇଥିଲି। ତାଙ୍କର ଅତି ନିକଟରେ ସେଠାରେ ପ୍ରଭୁଙ୍କ ଦୂତ ଉପସ୍ଥିତ ଅଛନ୍ତି। ଆପଣ ଯଦି ବିଶ୍ୱାସ କରିବେ, ତେବେ ଆପଣଙ୍କର ହୃଦରୋଗର ଯନ୍ତ୍ରଣାଟି ଦୂରେଇ ଯିବ, ପୁଣି ଗଣ୍ଠିବାତର କଷ୍ଟଟି ସୁଦ୍ଧା ସୁସ୍ଥତା ଲାଭ କରିବ।
Your name is Miss Wisdom. That's right. You go back and be well, Miss Wisdom.
Apanko naam Kumari Wisdom ate. Tahai nirbhulo satya kotha ate. Shrimati Wisdom, apan swasthang pheri jantu, puri susth hoi rahi thantu.
I've never seen the woman in my life. But he's God. If you just believe it.
ମୁଁ ଏହି ଭଦ୍ର ମହିଳାଙ୍କୁ ମୋ ଜୀବନର ବିଗତ ଦିନମାନଙ୍କରେ କଦାପି ଦେଖିନାହିଁ, ତଥାପି ସେ ତ ଈଶ୍ୱର ଅଟନ୍ତି, ଯଦି ଆପଣମାନେ ଏହି କଥାଟିକୁ ବିଶ୍ୱାସ କରିବେ। ଏଠାରେ ସେହି ସ୍ଥାନଟି ଆଡ଼କୁ ଅନାନ୍ତୁ, ସେହି ଅନ୍ୟ ନାରୀଙ୍କୁ ଦେଖନ୍ତି କି ଯିଏକି ଆପଣଙ୍କ ହସ୍ତକୁ ଏହିପରି ଭାବରେ ଉପରକୁ ଉଠାଇ ନିଜର ମୁଖ ଉପରେ ତାହାକୁ ସିଧାସଳଖ ଭାବେ ରଖି ସେହି ସ୍ଥାନରେ ବସିଛନ୍ତି। ସେହିପରି ଅଟେ, ସେଠାରେ ଉକ୍ତ ମହିଳାଙ୍କ ଉପରେ ସେହି ଆଲୋକର ସ୍ତମ୍ଭଟି ଯେ ଏତେବେଳେ ଲଟୁଥିବା ଅବସ୍ଥାରେ ରହିଛନ୍ତି, ତାହାକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି ନାହିଁ କି? ଏତେବେଳେ ଦେଖନ୍ତୁ, ଠିକ ତାଙ୍କରି ଆଡ଼କୁ ଅଗ୍ରସର କରନ୍ତି, ଅବତରଣ କରି ଠିକ ତାଙ୍କରି ଆଡ଼କୁ ବଢ଼ନ୍ତି। ଏହା ଯେ ସୀମାରୁ ବାହାରି ଆସୁଛନ୍ତି ସେ କଥାକୁ ମୁଁ ଲକ୍ଷ୍ୟ କରେ। ସେ ତ ଯକୃତରେ କିଛିଟା କଷ୍ଟକୁ ଧାରଣ କରିଛନ୍ତି, ଯକୃତ ଜନିତ ବ୍ୟାଧିରେ ସେ ବିବ୍ରତ ଅଟନ୍ତି, ଏହା ତ ଗଳଗଣ୍ଠର ବ୍ୟାଧିର ସମସ୍ୟା ମଧ୍ୟ ଅଟେ।
ଆଚ୍ଛା,
ତେବେ ଆପଣ ଶ୍ରୀମତୀ ପାମର ମହାଶୟ ଅଟନ୍ତି, ତାହା ଏହା ହିଁ ଅଟେ। ମୁଁ ଏତେବେଳେ ମନେ ପକାଏ କିଏ, ମୁଁ ଆଦୌ ଦେଖିନଥିଲି, କେବଳ ଏକ ଦର୍ଶନ ଥିଲା। ଆପଣଙ୍କୁ ଭାଇ ପାମରଙ୍କ ନିକଟରେ ବସିଥିବାର ମୁଁ ଦେଖିଥିଲି, ଭଉଣୀ ତାହା ହିଁ ସତ୍ୟ କଥା ଅଟେ। ତେଣୁ ଆପଣ ଫେରି ଯାଆନ୍ତୁ, ପୁଣି ସୁସ୍ଥ ହୋଇ ରହିଥାନ୍ତୁ, ଆପଣଙ୍କ ସର୍ବାନ୍ତକ ସହିତ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ।
There's a little lady sitting behind her too that looked up kind of astonished right behind her.
Setare tankara thik pachapakare anya jane bhadranari madhye basichanti je ki uparaku chahi dekhitile kichita ashchardyakrita hoitile tankara thik pachapakare roichanti.
You think the tonsil trouble of those two children relieve it, sister? And you also? And go on your own home and rejoice and be happy.
Apana vichar karanti ki sei dui jana shishunku tonsil kashtati puni bhouni apanankar madhye sei kashtati suddha sustata labha kariba boli tebe apanankar shogroha ku feriba pathare chali chalantu puni ullasita hoi anandita heuntu.
Put your hand over on the babies, both of them, with those troubles, and your trouble left also.
Amen.
You're healed in the name of the Lord Jesus. All of you, you'll get well, be well.
Se shishu santana dayanko pare, apana nijara hastaku thoi diyantu, semane ubhaye sei eka prakara samasare grasta atanti. Tatpare apanankar kashtare sudha durai gala, apana jishu khrista namare, puni ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସୁସ୍ଥତା ଲାଭ କରିଛନ୍ତି ଆପଣମାନେ ସୁସ୍ଥତା ଲାଭ କରିଯିବେ ସର୍ବଦା ଆରୋଗ୍ୟ ଅବସ୍ଥାରେ ରହିଥାନ୍ତୁ
Can you see the living God lives today? He's just as great anywhere, isn't he?
ଆଜିକାଲି ଜୀବିତ ଈଶ୍ୱର ଯେ ଜୀବିତ ସେ କଥାକୁ ଆପଣମାନେ ବୁଝନ୍ତି କି ଯେ କୌଣସି ସ୍ଥାନରେ ସେ ଅଦ୍ୟାପି ଶ୍ରେଷ୍ଠ ଅଟନ୍ତି ସେପରି ଅଟନ୍ତି ନା
Don't you want to be identified with him? Certainly you do. Sure you want to.
ତାଙ୍କରି ସହିତ ସୁପରିଚିତ ହୋଇ ରହିବାକୁ ଆପଣମାନେ ଇଚ୍ଛୁକ ନୁହନ୍ତି କି ଆପଣମାନେ ନିଶ୍ଚିତ ଭାବେ ସେପରି କରନ୍ତି ଆପଣମାନେ ଅବଶ୍ୟ କରିବାକୁ ଚାହାନ୍ତି ଆସନ୍ତୁ କିଛି କ୍ଷଣର ନିମନ୍ତେ ନିଜ ନିଜର ମସ୍ତକକୁ ଏତେବେଳେ ଅବନତ କରିବା ଏଥିପୂର୍ବେ କି ମୁଁ ଏହା ମୋତେ ଅଧିକ ରୂପେ ଦୁର୍ବଳ କରି ପକାଏ
How many wants to be remembered in prayer just now saying, God be merciful to me. I now want to believe the Lord Jesus. I want all my troubles straightened out now.
ଏପରି କେତେଜଣ ଅଛନ୍ତି ଯେଉଁମାନେ ଏତେବେଳେ ପ୍ରାର୍ଥନାରେ ସ୍ମରିତ ହେବାକୁ ଚାହାନ୍ତି କହୁଛନ୍ତି ହେ ଈଶ୍ୱର ମୋ ଉପରେ କରୁଣାମୟ ହୁଅନ୍ତୁ ମୁଁ ଏତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ଚାହେଁ ମୋର ସକଳ ପ୍ରକାର ଯାତନା ଏହି ସମୟରେ ଯେ ଆରୋଗ୍ୟତା ଲାଭ କରୁ ତାହା ମୁଁ ଚାହେଁ
God be with you.
ଈଶ୍ୱର ଆପଣମାନଙ୍କ ସଙ୍ଗେ ଥାନ୍ତୁ
Lord, who brought again Jesus from the dead, the God of heaven, I pray thee in their behalf that this will be the hour that they'll believe.
ହେ ଈଶ୍ୱର ଯିଏ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ପୁନଃ ଉତ୍ଥାପିତ କଲେ ହେ ସ୍ୱର୍ଗସ୍ଥ ପିତା ସେମାନଙ୍କ ସପକ୍ଷରେ ଥାଏ ମୁଁ ଆପଣଙ୍କୁ ବିନତି କରେ ଯେ ଏହା ଏପରି ଏକ ନିର୍ଘଣ୍ଟ ହେଉ ଯେପରିକି ସେମାନେ ବିଶ୍ୱାସ କରିବେ
Come forward if they've never did it before and be identified with Jesus Christ here in this pool tonight.
ସେମାନେ ଏହାକୁ ଯଦି ପୂର୍ବେ କରିନଥିଲେ ତେବେ ବର୍ତ୍ତମାନ ସମ୍ମୁଖକୁ ଚାଲି ଆସନ୍ତୁ ପୁଣି ଆଜି ରାତିରେ ଏହି ଜଳକୁଣ୍ଡ ମଧ୍ୟରେ ଯୀଶୁଙ୍କ ସହିତ ପରିଚୟତାକୁ ହାସଲ କରନ୍ତୁ
For the scripture said that if we are buried with him unto baptism and share with him in his death, we'll also share in the resurrection with him. That is the promise.
ଯେହେତୁ ଧର୍ମଶାସ୍ତ୍ର ଏପରି କହିଅଛି ବାପ୍ତିସ୍ମରେ ଆମମାନେ ତାଙ୍କ ସହିତ ଯଦି ସମାଧିସ୍ଥ ହୋଇଥିଲୁ ପୁଣି ତାଙ୍କରି ମୃତ୍ୟୁ ସହିତ ଯଦି ସହଭାଗିତା ରଖିଥାଉ ତେବେ ତାଙ୍କର ପୁନରୁତ୍ଥାନ ସହିତ ଆମମାନେ ନିଶ୍ଚୟ ସଂଯୁକ୍ତ ହେବୁ ତାହା ଏକ ପ୍ରତିଜ୍ଞା ଅଟେ
The great Saint Peter of old said, For us to repent and to be baptized into the name of Jesus Christ for remission of sins, and we shall receive the gift of the Holy Ghost.
ଆଉ ପୁରାକାଳର ଶ୍ରେଷ୍ଠ ସାଧୁ ପିତର ଆମମାନଙ୍କ ନିମନ୍ତେ ଏପରି କହିଥିଲେ ମନ ପରିବର୍ତ୍ତନ କରନ୍ତୁ ପୁଣି ସକଳ ପ୍ରକାରର ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହେଉନ୍ତୁ ତେବେ ଯାଏ ଆପଣମାନେ ପବିତ୍ରାତ୍ମାଙ୍କର ବରଦାନଟିକୁ ଲାଭ କରିବେ
All this week, your sister, my daughter-in-law, Lord, little Lois hungering and thirsting and fasting and waiting.
ଏହି ସମସ୍ତ ସପ୍ତାହର ଅବଧିରେ ସେପରି କରନ୍ତୁ ହେ ପ୍ରଭୁ ଏହି ସ୍ଥାନରେ ମୋର ବହୁଟି ବସିଅଛି ସାନ ଲୋଏସି ସେ କ୍ଷୁଧିତା ହେଉଅଛି ପୁଣି ତୃଷିତା ହେଉଅଛି ପୁଣି ଆପଣଙ୍କ ନିମନ୍ତେ ବ୍ୟଥିତ ହେଉଅଛି ଆଉ ଅପେକ୍ଷା କରୁଅଛି ସେଠାରେ ପଛ ପାଖରେ ମୋର ଭଉଣୀ ବସିଛି ସେ ମଧ୍ୟ କ୍ଷୁଧିତା ତୃଷିତା ବେଦନାଗ୍ରସ୍ତ ହେଉଅଛି ଆଉ ଆପଣଙ୍କର ଅପେକ୍ଷା କରୁଅଛି
ହେ
ପ୍ରଭୁ ଯେ କୌଣସି ପ୍ରକାର ହେଉ ପଛେ ବର୍ତ୍ତମାନ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରନ୍ତୁ ଏହି ଭବନଟିର ମଧ୍ୟକୁ ପଠାନ୍ତୁ ତତ୍ପରେ ପୁନରୁତ୍ଥାନର ସମର୍ଥରେ ସେମାନଙ୍କ ପ୍ରତ୍ୟେକ ପ୍ରାଣକୁ ସ୍ପର୍ଶ କରନ୍ତୁ ତତ୍ପରେ ପୁନରୁତ୍ଥାନର ସାମର୍ଥ୍ୟରେ ସେମାନେ ଅଭିହିତ ହୋଇ ସେମାନେ ଯେପରି ଜୀବିତ ହେଉଛନ୍ତି ଆଉ ଯୀଶୁଙ୍କ ସହିତ ତାଙ୍କ ପୁନରୁତ୍ଥାନର ସହିତ ପରିଚୟ ଲାଭ କରିପାରନ୍ତି ହେ ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ
Forgive every sin, omit everything that's wrong, Father, and give us thy grace as we pray in Jesus Christ's name.
Pratyek papaku khemadan karantu, he pita, jaha kichi bishaya, trutipurna, sesabuku pochipakantu, puni aparankara karuna, ammananku dana karantu, jetu Jisu Khrista namare, ammane haku jasana karu.
Heal all the sick and the afflicted. Lord, you're here, you're God. You prove yourself God.
Sakala prakarara pirare au jantranare trasta lokamananku sustra pradan karantu. He Prabhu, apana ei sthanare achanti, apana to Ishwara atanti, apana hi apana swayanku Ishwara kahi pranito karanti.
And we pray that knowing the nature of your spirit, that you performed a few things and then disappeared from them, was gone somewhere else, and into another city, and out and gone.
Tatpare ammane epari prathna karu je, apanaka atmanka acharanaku abagata thiva karanaru, apana alpakishe karjaku sampadana kari thile, tatpare semanaka madheru ubhe gale, konosi anya sthanaku chali gale, tatpare anya nagaraku chali gale, puni ବାହାରିଗଲେ ଆଉ ଅଦୃଶ୍ୟ ହୋଇଗଲେ
ବଟ୍ ୟୁ ଲେଫ୍ଟ ଦ ମାର୍କ ବିହାଇଣ୍ଡ ଦ ଲିଭିଙ୍ଗ ଗଡ୍ ଲିଭ୍ଡ
ତଥାପି ଜୀବିତ ପରମେଶ୍ୱର ଯେ ଜୀବିତ ଅଟନ୍ତି ତାହାର ଏକ ପ୍ରମାଣକୁ ପଦଚିହ୍ନକୁ ଆପଣ ପଛରେ ଛାଡ଼ିଦେଇ ଚାଲିଗଲେ
ଆଇ ପ୍ରେ ଲର୍ଡ ଜିସସ୍ ଦ୍ୟାଟ୍ ଦିସ୍ ହାସ୍ ବିନ୍ ଆନ୍ ଇମ୍ପ୍ରେସନ୍ ଅପନ୍ ଦ ପିପଲ୍ସ ହାର୍ଟସ୍ ଦ୍ୟାଟ୍ ଦେ ୱିଲ୍ ନେଭର ଫର୍ଗେଟ୍ ଦ୍ୟାଟ୍ ଦ ହୋଲି ସ୍ପିରିଟ୍ ଇଜ୍ ପ୍ରେଜେଣ୍ଟ to heal and to save and to fill with His goodness. We pray in Jesus' name. Amen.
Amen. Hey, Prabhu Jisu, mu prarthana kare je ei samachar ti lokomananko hrudayare eka gabhira rekhapat ko kariyachi jepari ki semane ei satyata ko kadapi pasaribe nahi je susta kariba ko puni uddhar kariba ko puni apnar mangala danare ଭରପୁର କରିବାକୁ ପବିତ୍ର ଆତ୍ମା ଉପସ୍ଥିତ ଅଛନ୍ତି ଯୀଶୁଙ୍କର ନାମରେ ଆମମାନେ ନିବେଦନ କରୁ ଆମେନ୍
ବାପ୍ତିତ
ହେବାକୁ ବିବେଚିତ ହୋଇଥିବା କେତେଜଣ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି ଯେଉଁମାନେ ଆପଣ ଆପଣଙ୍କର ଆବଶ୍ୟକୀୟ ବସ୍ତୁଗୁଡ଼ାକୁ ପ୍ରସ୍ତୁତ କରି ସାରିଛନ୍ତି ଆପଣମାନେ ନିଜ ନିଜ ହସ୍ତକୁ ଉପରକୁ ଉଠାଇବେ କି
You can make ready then for the waters just in a few moments.
କେବଳ କିଛି କ୍ଷଣ ଉତ୍ତରେ ଆପଣମାନେ ପାଣି ପାଖକୁ ଆସିବାକୁ ନିଜ ନିଜକୁ ପ୍ରସ୍ତୁତ କରିପାରନ୍ତି.
And now, while we're waiting on the Holy Spirit just for a few moments, how many here has not received the Holy Ghost as yet and desiring, praying, earnestly receive the Holy Ghost?
କେବଳ କିଛି କ୍ଷଣ ପାଇଁ ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଅଧିଷ୍ଠାନ ପାଇଁ ଯେତେବେଳେ ଅପେକ୍ଷା କରି ରହିଅଛୁ ଏଠାରେ ଏପରି କେତେଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ଅଦ୍ୟାବଧି ପବିତ୍ର ଆତ୍ମାଙ୍କୁ ଲାଭ କରିନାହାନ୍ତି, ପୁଣି ଆକୁଳତାର ସହିତ ପ୍ରାର୍ଥନା କରୁଥିବା ଅବସ୍ଥାରେ ପବିତ୍ର ଆତ୍ମାଙ୍କୁ ଲାଭ କରିବାକୁ ଅଭ୍ୟାସ କରୁଛନ୍ତି। ତେଡ଼ି ଯଦି ଆପଣମାନେ କରିବେ କିମ୍ବା ଆପଣ ମଧ୍ୟରୁ କେହି ଜଣେ ସେପରି କାର୍ଯ୍ୟକୁ କରିବେ, ଠିକ୍ ଏତିକି ବେଳେ ପିଆନୋ ନିକଟକୁ ଚାଲି ଆସିବେ। ଠିକ୍ ଏତିକି ବେଳେ ଆମମାନେ କେତେକ ଧର୍ମ ସଙ୍ଗୀତକୁ ଗାନ କରିବାକୁ ଯାଉଅଛୁ।
The women that's going to make ready for baptism go over in this room, and the man go over in this room that's making ready for baptism while we get ready for the event.
ଯେତେବେଳେ ସେହି ନାରୀଗଣ ଯେଉଁମାନେ ବାପ୍ତିସ୍ମ ନିମନ୍ତେ ପ୍ରସ୍ତୁତ ହେବାକୁ ଯାଉଛନ୍ତି ସେହି କୋଠରଟି ମଧ୍ୟକୁ ଚାଲି ଯାଆନ୍ତୁ, ତତ୍ପରେ ସେହି ପୁରୁଷଗଣ ସେଠାରେ ସ୍ଥିତ ଅନ୍ୟ କୋଠରୀକୁ ଚାଲି ଯାଆନ୍ତୁ ଯେଉଁମାନେ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହି ବିଧାନଟି ନିମନ୍ତେ ଆମେ ଯେତେବେଳେ ପ୍ରସ୍ତୁତ ହେଉଅଛୁ,
and then we're going to be waiting on the Holy Spirit to come to us and to reveal to us the things that he wants us to do.
ତତ୍ପରେ ଆମମାନଙ୍କ ମଧ୍ୟକୁ ପବିତ୍ର ଆତ୍ମାଙ୍କୁ ଆସିବା ବିଷୟ ପାଇଁ ଯେତେବେଳେ ଅପେକ୍ଷାରତ ହୋଇ ରହିଅଛୁ, ପୁଣି ଯେଉଁ କାର୍ଯ୍ୟଗୁଡ଼ାକୁ ଆମମାନଙ୍କୁ କରିବା କଥା ବୋଲି ସେ ଆମମାନଙ୍କ ପାଇଁ ଚାହାନ୍ତି, ତାହାକୁ ସେ ଯେ ଆମମାନଙ୍କଠାରେ ପ୍ରକାଶିତ କରନ୍ତୁ, ସେଥିପାଇଁ ଅପେକ୍ଷା କରି ରହିଅଛୁ।
Then we'll turn the lights out in the main auditorium. The minister will be into the waters of here, and then we will have the ceremony of the baptizing.
କେବଳ କିଛି ସମୟ ନିମନ୍ତେ ତତ୍ପରେ ଆମମାନେ ଆଲୋକର ବ୍ୟବସ୍ଥାକୁ ନିଭାଇ ଦେବୁ, ମୁଖ୍ୟ ପ୍ରେକ୍ଷାଳୟର ଆଲୋକ ଗୁଡ଼ାକୁ ନିଭାଇ ଦେବୁ। ସେଠାରେ ରହିଥିବା ଜଳକୁଣ୍ଡ ମଧ୍ୟକୁ ସେବକ ମହାଶୟ ପ୍ରବେଶ କରିବେ, ତତ୍ପରେ ବାପ୍ତିସ୍ମ ବିଧାନ ଟିକୁ ଆମେ ପାଳନ କରିବୁ।
Just a moment, just before you turn the light out, Brother Evans, I want to read some scripture while we're waiting, just for a moment, if you will.
କେବଳ କିଛି ସମୟ ପାଇଁ ଭାଇ ଇଭାନ ଆପଣ ଆଲୋକ ଗୁଡ଼ାକୁ ସକଳ ବତୀକୁ ଲିଭାଇବାକୁ ଯିବା ପୂର୍ବେ କେବଳ କିଛି କ'ଣ ନିମନ୍ତେ ରହନ୍ତୁ। କିଛି କ୍ଷଣ ପାଇଁ ଆମ୍ଭେମାନେ ଯେତେବେଳେ ଅପେକ୍ଷା କରି ରହିଅଛୁ, ସେତେବେଳେ ମୁଁ କେତେକ ଶାସ୍ତ୍ରୀୟ ଅଂଶକୁ ପାଠ କରିବାକୁ ଚାହେଁ, ଯଦି ଆପଣମାନେ ସେପରି ଇଚ୍ଛା କରିବେ। ସେମାନେ ପ୍ରସ୍ତୁତ ହେବାକୁ ଯେତେବେଳେ ଆରମ୍ଭ କରନ୍ତି, ସେତେବେଳେ ମୁଁ କେତେକ ଶାସ୍ତ୍ରୀୟ ଅଂଶକୁ ଏଠାରେ ପାଠ କରିବାକୁ ଚାହେଁ।
How many believes that God is infinite? Sure, he's here right now.
ପରମେଶ୍ୱର ଯେ ଅସୀମ ଅଟନ୍ତି ସେ କଥାକୁ କେତେ ଜଣ ବିଶ୍ୱାସ କରନ୍ତି? ନିଶ୍ଚିତ ରୂପେ ସେ ଏହି ସ୍ଥାନରେ ଏତେବେଳେ ଉପସ୍ଥିତ ଅଛନ୍ତି। ସେହି ଗୋଟିଏ ମାତ୍ର କାର୍ଯ୍ୟ ଯାହାକି ଆପଣମାନଙ୍କୁ ଅବଶ୍ୟ କରିବାକୁ ହିଁ ଅଛି, ତାହା ଠିଆ ହୋଇ ପଡ଼ିବାକୁ, ପୁଣି ତାହାଙ୍କୁ ପବିତ୍ର ଆତ୍ମାଙ୍କୁ ଅବଶ୍ୟ ଗ୍ରହଣ କରିନେବାର ଆବଶ୍ୟକତାଟି ରହିଛି।
Why his power is proven that he's here.
ଯେହେତୁ ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ତାହା ତାଙ୍କର ସାମର୍ଥ୍ୟଟି ପ୍ରମାଣିତ କରିଅଛି।
How could we have one shadow of doubt? His blessed holy presence is bathing our soul.
କୌଣସି ପ୍ରକାରେ ସନ୍ଦେହର କାରଣ ନ ରଖି କିପରି ଭାବରେ ଏ କଥାକୁ ଆମମାନେ ହାସଲ କରିପାରିଥାନ୍ତୁ, ତାଙ୍କର ଆଶିଷିତ ପବିତ୍ର ଉପସ୍ଥିତି ଆମମାନଙ୍କ ପ୍ରାଣକୁ କେବଳ ଉତ୍ତେଜିତ କରୁଅଛି। ମୋତେ ତ ଏପରି ଲାଗୁଛି ଯେପରିକି ମୁଁ ତାଙ୍କର ସକଳ ମଙ୍ଗଳଦାନ ନିମନ୍ତେ ଉଚ୍ଚ ଶବ୍ଦ କରି ଚିତ୍କାର କରିବା ଅବସ୍ଥାକୁ ଲାଭ କରିଛି, ଆଉ ତାଙ୍କର ଅପାର କରୁଣା ଚିରସ୍ଥାୟୀ ଅଟେ।
My heart is burning and filled with joy and exceeding gladness because of his presence.
Se ehi sthanare upasthit achanti mor hruday prajjalit heuchi puni eha anandare puni atyanta prasannatare bharapur ate tankara upasthiti mate separi ate.
Before they shall turn the lights, I want to read out of Acts the first chapter.
ଏଥିପୂର୍ବେ ସେମାନେ ବତୀଗୁଡ଼ାକୁ ନିଭାଇ ଦିଅନ୍ତି। ମୁଁ ପ୍ରେରିତ ପ୍ରଥମ ଅଧ୍ୟାୟରୁ ପାଠ କରିବାକୁ ଚାହେଁ।
And I believe that every man, minister, or person in your band, Sister Watmore, that there will be this, that God is infinite.
ତତ୍ପରେ ମୁଁ ବିଶ୍ୱାସ କରେ ଯେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ସଜ୍ଜନ ବ୍ୟକ୍ତି, ସେବକ ବନ୍ଧୁ କିମ୍ବା ପୁରୁଷ ପ୍ରଚାରକ ବନ୍ଧୁ କିମ୍ବା ଅନ୍ୟ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ଅର୍ଥାତ୍ ସେହି କ୍ଷେତ୍ରରେ କିମ୍ବା ତାହା ପରିଚିତ ହେବ ଯେ ଈଶ୍ୱର ଅସୀମ ଅଟନ୍ତି।
God cannot do one thing one way and then turn around and do it another way. He's got to do it the same way every time, hasn't he?
ପରମେଶ୍ୱର କୌଣସି ଏକ କାର୍ଯ୍ୟକୁ ଏହି ଏକ ନିଶ୍ଚିତ ପନ୍ଥାରେ କରି ତତ୍ପରେ ଅନ୍ୟ କାର୍ଯ୍ୟକୁ ପ୍ରଥମେ କରିଥିବା ପନ୍ଥାର ବିରୋଧରେ କରିବାକୁ ବିଚାର ପରିବର୍ତ୍ତନ କରନ୍ତି, ସେପରି ପରସ୍ପର ବିରୋଧୀ ଆଚରଣକୁ କଦାପି କରିପାରନ୍ତି ନାହିଁ। ତାଙ୍କୁ ପ୍ରତିଥର ସେ ଏକ ପ୍ରକାର ପନ୍ଥାନୁସାରେ କାର୍ଯ୍ୟଟି କରିବାକୁ ହିଁ ଅଛି, ସେ ସେପରି ନୁହନ୍ତି କି?
This was the proclamation that went forth from God.
ଏହା ସେହି ଘୋଷଣାନାମା ଥିଲା ଯାହାକି ପରମେଶ୍ୱରଙ୍କଠାରୁ ଆଗତ ହୋଇଥିଲା।
Ye men of Israel, hear these words. Jesus of Nazareth, the man approved of God among you by wonders and signs, which God did by him in the midst of you, as ye yourselves also know.
ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ଯେପରିକି ଆପଣମାନେ ସ୍ୱୟଂରୁ ଏ ବିଷୟରେ ଅବଗତ ଅଟନ୍ତି।
What kind of signs did he do to prove he was Messiah? By knowing the thoughts in their hearts, is that right?
ସେ ଯେ ମସିହ ଥିଲେ ସେ ବିଷୟକୁ ପ୍ରମାଣିତ କରିବାକୁ କି ପ୍ରକାର ଧରଣର ଲକ୍ଷଣ ଗୁଡ଼ାକୁ ସେ କରିଥିଲେ? ସେମାନଙ୍କ ହୃଦୟ ମଧ୍ୟ ସ୍ଥିତ ସକଳ ପ୍ରକାରର ଗୁପ୍ତ ବିଚାରକୁ ଜାଣୁଥିବା ଦ୍ୱାରା ତାହା ସତ୍ୟ କଥା ଟେ ନା?
What Peter said, by signs and wonders, God proved that he was with him.
ପିତର କ'ଣ କହିଥିଲେ? ସକଳ ପ୍ରକାର ଚିହ୍ନ ପୁଣି ଅଦ୍ଭୁତ କର୍ମ ଦ୍ୱାରା ପରମେଶ୍ୱର ପ୍ରଣୀତ କରିଥିଲେ ଯେ ସେ ତାଙ୍କର ସହବର୍ତ୍ତୀ ଥିଲେ।
He being delivered by the determinate counsel, the foreknowledge of God, you have taken him by wicked hands, you've crucified and slain him.
ତାଙ୍କ ଦ୍ୱାରା ଈଶ୍ୱର ଯେ ଆପଣମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଆପଣମାନେ ନିଜେ ନିଜେ ଜାଣନ୍ତି। ସେହି ବ୍ୟକ୍ତି ଈଶ୍ୱରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବ ଜ୍ଞାନାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କୃଷାରୋପଣ କରି ବଧ କରିଥିଲେ।
Whom God has raised up, having loosed the pains of death, because it was not possible that he should be holding of it.
କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ।
For David spake concerning him, I foresaw the Lord always before my face. He's on my right hand, and I shall not be moved.
ଦାଉଦ ତାଙ୍କ ବିଷୟରେ କହନ୍ତି, ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
Wherefore did all my heart rejoice, and my tongue was made glad. Moreover, my flesh shall rest in hope.
ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ।
Because thou wilt not leave my soul in hell, neither wilt thou suffer thy holy one to see corruption.
କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଓବା ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ।
Thou hast made known to me the way of life. Thou shalt make me full of joy with my countenances.
ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।
Man and brethren, let me freely speak to you of the patriarch David, that he's both dead and buried, and his sepulcher is with us until this day.
Hey, bhai mane, pitrukulapati Daudanka bisoyare, mu apamanku mukta kanthare kahi pare je, se mole puni samadhi prapta hele, ଆଉ ତାହାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମମାନଙ୍କ ମଧ୍ୟରେ ଅଛି
Therefore, being a prophet, knowing that God had sworn with an oath to him that of the fruit of his loins, according to the flesh, he would raise up Christ to sit on his throne.
ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ଯେ ତାହାଙ୍କ ସିଂହାସନରେ ବସାଇବାକୁ ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ
He seeing this before spake of the resurrection of Christ, that his soul was not left in hell, neither did his flesh see corruption.
ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ କିଏବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ
This Jesus has God raised up, wherefore we are witnesses.
ଏହି ଯୀଶୁଙ୍କୁ ଈଶ୍ୱର ଉଠାଇ ଅଛନ୍ତି ସେ ବିଷୟରେ ଆମମାନେ ସମସ୍ତେ ସାକ୍ଷୀ
Oh, that just thrills me. We still are his witness. He was raised up from the dead. He lives tonight.
ଆରେ ବା ତାହା ତ ମୋତେ କେବଳ ଆନ୍ଦୋଳିତ କରି ପକାଏ ଆମମାନେ ଅଦ୍ୟାବଧି ତାହାଙ୍କର ସାକ୍ଷୀ ସ୍ୱରୂପ ଅଟୁ ସେ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ ଆଜି ରାତିରେ ସେ ଜୀବିତ ଅଟନ୍ତି
Therefore, being by the right hand of God exalted in heaven, received of the Father the promise of the Holy Ghost, he has shed forth this which you now see and hear.
ଅତଏବ ସେ ଈଶ୍ୱରଙ୍କ ଦକ୍ଷିଣସ୍ଥ ଦ୍ୱାରା ଉନ୍ନତ ଓ ପିତାଙ୍କଠାରୁ ପ୍ରତିଜ୍ଞାତ ପବିତ୍ରାତ୍ମା ପ୍ରାପ୍ତ ହୋଇ ଏହି ଯାହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ତାହା ସେ ବୃଷ୍ଟି କରିଅଛନ୍ତି
For David is not ascended into heaven, but he said himself, The Lord said unto my Lord, Set thou on my right hand, till I make thy foes thy footstool.
କାରଣ ଦାଉଦ ସ୍ୱର୍ଗାହରଣ କରିନଥିଲେ କିନ୍ତୁ ସେ ନିଜେ କହନ୍ତି ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ
Therefore, let all the house of Israel know surely that God has made this same Jesus whom you crucified both Lord and Christ.
ଅତଏବ ସମସ୍ତ ଇସ୍ରାଏଲ କୁଳ ନିଶ୍ଚୟ ଜାଣନ୍ତୁ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ ତାହାଙ୍କୁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି
Now, what language was he speaking in? All those languages of the world heard.
ସୁତରାଂ ସେପରି କେଉଁ ଭାଷାକୁ ପ୍ରୟୋଗ କରି ପ୍ରଚାର କରି କହୁଥିଲେ ଯାହାକୁ ପୃଥିବୀ ମଧ୍ୟ ସ୍ଥିତ ସକଳ ଭାଷାକୁ କହୁଥିବା ଲୋକଗୁଡ଼ାକ ବୁଝିପାରିଥିଲେ ତାଙ୍କଠାରୁ ସବଳ କରିପାରିଥିଲେ
Now when they, the peoples, heard this, they were pricked in their heart and said unto Peter and the rest of the apostles, Men and brethren, what shall we do?
ଆଉ ସେମାନେ ଏକତ୍ରିତ ଜନସମୂହ ଏହି ବଚନକୁ ଶୁଣିଲେ ସେମାନେ ଆପଣମାନଙ୍କ ହୃଦୟରୁ ବିଦୀର୍ଣ୍ଣ ହେଲେ ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ ଭାଇମାନେ ଆମମାନେ କ'ଣ କରିବା
A while ago they were crazy to him. Now after that mighty sermon that was going forth to every nation standing there. Man and brethren, what can we do?
କିଛି ସମୟ ପୂର୍ବେ ସେମାନେ ଏମାନଙ୍କ ବିଷୟରେ ହତବୁଦ୍ଧି ହୋଇପଡ଼ିଥିଲେ କିନ୍ତୁ ଏତେବେଳେ ସେହି ସାମର୍ଥ୍ୟ ସୁଷମାଚାରଟି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରୁ ଯେତେବେଳେ ପ୍ରେରିତ ହେଉଥିଲା ସେମାନେ ପ୍ରଶ୍ନ କଲେ ସଜ୍ଜନଗଣ ଆଉ ଭାଇମାନେ ଆମମାନେ କ'ଣ କରିବା
Then come the prescription. Then Peter said unto them, Repent and be baptized, every one of you, in the name of Jesus Christ for the remission of sin. And you shall receive the gift of the Holy Ghost.
ତତ୍ପରେ ସମାଧାନର ପ୍ରତିକାର ବ୍ୟବସ୍ଥା ଉପସ୍ଥିତ ହେଲା ଆଉ ଉତ୍ତରରେ ତେଣୁ ପିତର ସେମାନଙ୍କୁ କହିଲେ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହେଉନ୍ତୁ ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ
For the promise is unto you, to your children, and to them that are far off, even as many as the Lord our God shall call.
କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ ଆପଣମାନଙ୍କ ସନ୍ତାନ-ସନ୍ତତିମାନଙ୍କ ନିମନ୍ତେ ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣାନିକଟ ଡାକିବେ ସେହି ସମସ୍ତଙ୍କ ନିମନ୍ତେ
And with many other words did he testify and exhort, saying, Save yourself from this onward generation.
ପୁଣି ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ ଏହି କୁଟୀର ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ
If that ain't the same gospel we're preaching today, save yourselves from this onward generation.
ଆଜିକାଲି ଆମ୍ଭେମାନେ ପ୍ରଚାର କରୁଥିବା ସୁସମାଚାରଟି ଯଦି ସେହି ସମାନ ଧରଣର ବଚନ ହୋଇନଥାଏ ଏହି କୁଟୀର ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ
Many signs and wonders being wrought, the presence of Jesus Christ showing himself alive.
ଏକାଧିକ ଚିହ୍ନ ପୁଣି ଅଦ୍ଭୁତ କର୍ମମାନ ସଫଳତା ସହିତ ସମ୍ପାଦନ କରାଯାଇଅଛି ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ସ୍ୱୟଂକୁ ଜୀବିତ ବୋଲି ପରିଚିତ କରାଉଅଛନ୍ତି
And the same baptism that was commissioned right here is commissioned right here at the pulpit too tonight.
ତତ୍ପରେ ସେହି ସମାନ ବାପ୍ତିସ୍ମ ଯାହାକୁ ଆଜ୍ଞାଦତ୍ତ ହୋଇଥିଲା ଯାହାକୁ ଏହିଠାରେ ପ୍ରଦାନ କରାଯାଇଅଛି ସେହି ସମାନ ଧର ବାପ୍ତିସ୍ମକୁ ଏହି ମଞ୍ଚ ଉପରେ ସୁଦ୍ଧା ଆଜ୍ଞାଦାନ କରାଯାଇଅଛି ଆଜି ରାତ୍ରି ବେଳା ଦାନ କରାଯାଉଅଛି
Then they that gladly received His word were baptized, and the same day there were added to them about 3,000 souls.
Sethire jeu mane tahanko bakya grahan kale semane baptita hele au sei dino pray 300 loko mandali sahita sanjukta hele.
You're gone. Those the rooms are standing full of people being identified in baptism with you.
Premamaya Ishwara, sei sabu bisaya ସେହି କୋଠରୀ ଗୁଡାକ ଲୋକମାନଙ୍କ ସହିତ ଭରପୁର ଅବସ୍ଥାରେ ଥାଇ ବାପ୍ତିସ୍ମ ସହିତ ଆପଣଙ୍କଠାରେ ପରିଚୟତାକୁ ହାସଲ କରି ଉପସ୍ଥିତ ଅଛନ୍ତି
ହେ
ପ୍ରଭୁ ସେମାନଙ୍କ ସପକ୍ଷରେ ଥାଇ ମୁଁ ଆପଣଙ୍କୁ ବିନତି କରେ ଯେ ହେ ପ୍ରଭୁ ଆପଣ ଯଦି ଦୟାପୂର୍ବକ ସେପରି କରିବେ ଏହି ଯୋଗ୍ୟ ସମୟରେ ସେପରି ଧର କାର୍ଯ୍ୟକୁ ଯଦି କରିବେ ଅର୍ଥାତ୍ ଜଳ ମଧ୍ୟରୁ ସେମାନେ ଯେତେବେଳେ ଉଠି ଆସନ୍ତି ସେମାନଙ୍କ ମଧ୍ୟରେ କୌଣସି ବିଶେଷ ଧରଣର କାର୍ଯ୍ୟ ଯେପରି ସଫଳ ହୋଇପାରେ ଯେପରିକି ସେମାନଙ୍କ ପ୍ରାଣ ପବିତ୍ର ଆତ୍ମାରେ ସମ୍ପୂର୍ଣ୍ଣ ଭାବେ ଭରପୁର ହୋଇଯିବ
teaching the Sunday school, speaking with tongues, interpreting tongues.
Semane agaku badhi asantu, jalaku tyaga kari sammukhaku badhi asantu, tatpare bahari jai susamachar prachar karuthwa dwara apanaku prakata karantu, Sunday school re shikshya dana karantu, bibhinna bhashare kathabarta karantu, bhasha gudaku tarjama karantu.
Doing signs, wonders and miracles and above everything, the love of God burning in their souls with meekness and gentleness and patience and humbleness.
ବିଭିନ୍ନ ପ୍ରକାରର ଚିହ୍ନକୁ ସମ୍ପାଦନ କରନ୍ତୁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ାକୁ ପୁଣି ଶକ୍ତିର କର୍ମଗୁଡ଼ାକୁ କରୁଥାନ୍ତୁ ତତ୍ପରେ ଏହିସବୁର ଉର୍ଦ୍ଧ୍ୱରେ ସେମାନଙ୍କ ପ୍ରାଣରେ ପରମେଶ୍ୱରଙ୍କ ସ୍ନେହ ପ୍ରଜ୍ୱଳିତ ହେଉଥାଉ ବିନମ୍ରତାର ସହିତରେ ପୁଣି ଧୀରତାର ସହିତରେ ଧୈର୍ଯ୍ୟ ପୁଣି ନମ୍ରତାର ମଧ୍ୟରେ ଥାଇ ତାହା ପ୍ରଜ୍ୱଳିତ ହେଉଥାଉ
Lord, I commit them to you. They are the trophies of this revival. And I pray that you will keep them in your care.
Hey, Prabhu, emananku apananku hastare mu samarpana kare. Ehi uddipana samaro emane puraskar swarupatanti. Au apanaje emananku apanara tattavadhana rakhibe. Ehai mu prarthana kare.
And someday, as I'm standing here praying over your Bible, After I preach from it and declare with all my heart what I think to be the truth as you will reveal it to me.
ତତ୍ପରେ କୌଣସି ଏକ ଦିନ ଏଠାରେ ଦଣ୍ଡାୟମାନ ଥାଇ ଆପଣଙ୍କ ବାଇବଲ ଉପରେ ନିର୍ଭର କରି ପ୍ରାର୍ଥନା କରେ ଏଥିରେ ମୁଁ ପ୍ରଚାର କରି ସାରିଲା ଉତ୍ତରେ ମୁଁ ସେପରି କରିଥାଏ ପୁଣି ଯାହାକୁ ନିରାଟ ସତ୍ୟ କଥା ବୋଲି ମୋର ହୃଦୟ ମଧ୍ୟରେ ମୁଁ ବିଚାର କରିଥାଏ ତାହାକୁ ମୁଁ ପ୍ରଚାର କରିଥିଲି ଯେପରି ଭାବରେ ଆପଣ ମୋଠାରେ ତାହାକୁ ପ୍ରଘଟ କରିବେ ତଦନୁସାରେ ମୁଁ ବିନତି କରୁଅଛି
Lord, we're waiting on their baptism, just as we're all in the audience here waiting for the resurrection.
Oh, hey, Prabhu, amane semanankara baptism pare nirbhar karayachu. Thik sei paribhavare, jepari ki amane ei upasthita mandalira samaste punaruthan pai apekha kari rahiachu.
Someday, Lord, while we're standing together in heavenly places, may there come a sound from heaven, the trumpet will sound, and the dead in Christ shall rise first.
Aho he Prabhu, kono seka dinare, amane samaste tole sorgya stanare, sameta rupe dandayaman hoi rahiachu, sorgaru ekarabha etabe perita heuntu, aho turid dhani heba, tatpare khristare, mutibhokkai dha mutagana, prathamare uthapita hebe.
May we be caught up with Him to meet the Lord in the air and forever be with Him. Grant it, Father.
Epari heu, amane sunya mandalare, prabhunka sahita sakhyat karya ko japari, tanka sahita re udhaga nita heu, puni tanka sanghe chiradina pahin basakari rahu. Ehe pita, ehe dana karantu.
Keep us healthy and happy and full of zeal.
Amamananku sastevana, puni anandita,
we do not ask for money. We do not ask for easy things. We just ask to be like Jesus.
Amhemane ortho prapti nimante kadapi prarthana karuna. Amhemane sahaja sapekhya visara pahin kadapi prarthana karuna. Amhemane jisunka pahyaku kevala binati karu.
We want to be identified with Him, with the kind of spirit that was in Him, meek, gentle, always about the Father's business.
Je prakara dharanara atmati tanka madhre thila, namratara, dinatara, saratara, swavati thila, savavale pitanka kajare vyastara hivara acharani thila, separi dharanara swavava vishishta hai, tankari sahitare parichay bhukta hivaku iccha karu achu.
Lord, in the closing hour of this revival and this identification of many of the precious people, continue to identify yourself by giving them the Holy Ghost. Grant it, Father.
Hey, Prabhu, ehi uddipana sabhara sesavasthare, puni ekadika vyaktinkara parichaya bhukta, heutvara ehi abasara kalare, om, apara pavitratpanku, samanku dana kuru thratara, soyanku samanthare lagata rupe, parichita karau thantu. Hey, Pita, ehi dana karantu.
Bless this little tabernacle, bless every minister, every person that's attended it, every church that's been here.
Ehi khyudra adharayaku asiribat karantu. Pratyeka sevakanku, pratyeka vyakti jeki ehi uddipana sabhaku asanti, pratyeka mandali jemane ehi stare upasthita asanti, se samastanku asiribat karantu.
Lord, I pray that you'll send a revival in every church throughout the world.
Hey, Prabhu, mu epari prarthana kare je, sara bishwore thiba pratyeka mandali madhyaku, uddipana prerana karantu.
And we'll see them come together with one heart and one accord for the rapture and grace of Jesus Christ to be given among us. We ask in Jesus' name, Amen.
Puni semanaka madhyaru pratyekanku eka hrudayare puni swa icchare samabeta heutra dekhibu puni ammana madhyare Jisu Khristanka urdhantikara anugrahaku datta hoitvara karunaku jepari dekhi paru. Amen.
Now the lights will be out in the main auditorium for a while.
Bartaman kichhi samay pai mukhya prekhyalayara batigura ko libhai diya jibo.
These handkerchiefs have been prayed over.
Ehi rumal gura ko upare prarthana kara jai sarichi.
And now the lights will be out for just a short time, and then just be quiet. And the minister will be baptizing just one right after the other.
So we get that answer. Tatpare batigura ko khyama bhara pai nibhai diya jibo puni kevala nirava nischala hoi rahi thantu. Aau sevaka bandhu janaka janaka pare jane epari bhavare baptista karya ko jibe. Jabat ame mane sevara madhyare samastanku baptista kari sari nahu.
Now if everyone can see.
Bartaman pratyeka vyakti jadi dekhi paranti.
Now one microphone, pull that mic down to the bottom of the
mic. Tatpare ଏକମାତ୍ର ଦୂରଭାଷର ଯନ୍ତ୍ରଟିକୁ ସେଠାରେ ଜଳକୁଣ୍ଡର ତଟବର୍ତ୍ତୀ ସ୍ଥାନ ଆଡ଼କୁ ସେହି ମାଇକ୍ ଯନ୍ତ୍ରଟିକୁ ଟାଣି ଆଣନ୍ତୁ। ହଁ, ତାହା ହିଁ ଯୁକ୍ତିଯୁକ୍ତ ବିଷୟ ଅଟେ, ଉତ୍ତମ ବୋଲି ଧାରଣା ହୁଏ। ହଁ, ତାହା ହିଁ ଏହା କ'ଣ ରେକର୍ଡରରେ ଉଠାଇବାର ମନସ୍ଥ କରାଯାଇଛି କି? ଭଲ କଥା, ଆପଣମାନେ ଏହାକୁ ଗ୍ରହଣ କରନ୍ତୁ ଆଉ ଏହାକୁ କାର୍ଯ୍ୟକାରୀ କରନ୍ତୁ। ଆଜିର ରାତ୍ରି ବେଳା ମୁଁ ସ୍ୱୟଂରୁ ଏହାକୁ କରିବା ପାଇଁ ଆଗ୍ରହୀ ଥିଲି। ମୁଁ ବହୁ ରୂପେ ଗରମ ଅନୁଭବ କରୁଅଛି। ତତ୍ପରେ ଭାଇ ନେଭିଲ ବିଶ୍ରାମ ନେଉଛନ୍ତି, ତେଣୁ କେହି ଜଣେ ସେବକ ବନ୍ଧୁ ମଧ୍ୟ ଠିକ କିଛିଟା ସେବା କାର୍ଯ୍ୟକୁ ଏଥିପାଇଁ କରନ୍ତୁ ବୋଲି ଆମେ ଚାହୁଁ। ଅତି ଶ୍ରଦ୍ଧେୟ ଭାଇ ଅଟନ୍ତି। କିଛି କ୍ଷଣର ନିମନ୍ତେ ବତୀଗୁଡ଼ାକ ଲିଭିଯିବ, ପ୍ରେକ୍ଷାଳୟରେ ଥିବା ବତୀଗୁଡ଼ାକ ଲିଭିଯିବ, ତତ୍ପରେ ଏହାର ଠିକ୍ ପଛ ପାଖରେ ରହିଥିବା ସେହି ବିରାଟ କାଚ ଦେଇ ଆପଣମାନେ କାର୍ଯ୍ୟକ୍ରମରେ ଦେଖିବେ। ଯେଉଁ ସ୍ଥାନଟି ଆଡ଼କୁ ସେମାନେ ଅଗ୍ରସର କରି ଆସୁଥିବେ ଜଳକୁଣ୍ଡ, ଠିକ୍ ସେହି ସ୍ଥାନଟି ଆଡ଼କୁ ନିଜର ନଜର ପକାଇ ଦେଖନ୍ତୁ। ଯେତେ ଶୀଘ୍ର ସେମାନେ ଏହାକୁ ପ୍ରସ୍ତୁତ କରି ପକାନ୍ତି, ସେମାନେ ଏମାନଙ୍କୁ ଜଳରେ ସାହିତ କରି ବାପ୍ତିତ କରିବେ। ଆଉ ପ୍ରତିଟି ଥର ଯେତେବେଳେ ସେମାନେ ବାପ୍ତିତ କରନ୍ତି, ସେମାନେ କରିବେ ପ୍ରାଚୀନଗଣ ପର୍ଦ୍ଦାଟିକୁ ଟାଣିଦେବେ, ତା ସେହି ନାରୀଗଣଙ୍କୁ ପର୍ଦ୍ଦାର ଆଢୁଆରେ ରଖିବ, ଯେତେବେଳେ ସେମାନେ ଜଳ ମଧ୍ୟରୁ ଉପରକୁ ଉଠି ଆସନ୍ତି। ଆଉ ସେହିପରି ଭାବରେ ସେମାନେ ଉଠି ଆସୁଥିବେ, ଜଣଙ୍କ ପରେ ଆଉ ଜଣେ ଉଠି ଆସୁଥିବେ। ଆପଣମାନେ ନିଜ ନିଜର ନାମକୁ ପରିଚିତ କରାଇବେ, ଆପଣମାନେ ଯେ କିଏ ଅଟନ୍ତି ସେ କଥାକୁ ଜଣାଇବେ, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେମାନଙ୍କୁ ବାପ୍ତିଜିତ କରିବେ। ବର୍ତ୍ତମାନ ମନେ ରଖନ୍ତୁ, ଜଣେ ସେବକ ହୋଇଥିବା ପ୍ରମାଣେ ଏହି ସୁସମାଚାର ନିମନ୍ତେ ଯାହା ମୋତେ ଦତ୍ତ ହୋଇଅଛି ତା ପାଇଁ ମୁଁ ଉତ୍ତରଦାୟୀ ଅଟେ। ଆଉ ଯେ କେହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହୋଇନାହାନ୍ତି, ସେପରି ଧରଣର ଯେକୌଣସି ବ୍ୟକ୍ତିଙ୍କ ପାଇଁ ମୁଁ ଏହାକୁ ବ୍ୟବସ୍ଥିତ କରିବି, ତାହା ହିଁ ଯାହାକୁ ପାଉଲ କହିଥିଲେ। ଏପରିକି ସେମାନେ ଯେତେବେଳେ ଅନ୍ୟ କୌଣସି ଭିନ୍ନ ପନ୍ଥାରେ ବାପ୍ତିତ ହୋଇଥିଲେ, ନାମର ବିହୁନେ ବାପ୍ତିସ୍ମ ଗ୍ରହଣ କରିଥିଲେ, ସେଥିରେ ସେ କହିଥିଲେ ସେମାନଙ୍କୁ ଆଉ ଥରେ ଯୀଶୁ ଖ୍ରୀଷ୍ଟ ନାମରେ ନିହାତି ପକ୍ଷେ ବାପ୍ତିତ ହେବାକୁ ଅଛି। ସେ କହିଥିଲେ ଯଦି କେହି ସ୍ୱର୍ଗଦୂତ ଆସନ୍ତି ପୁଣି ତଦ୍ଭିନ୍ନୁ ଅନ୍ୟ ସୁସମାଚାର ଯଦି ପ୍ରଚାର କରନ୍ତି ତେବେ ସେ ଶାପଗ୍ରସ୍ତ ହେଉନ୍ତୁ। ତାହା ଗାଲାତୀୟ ଚିଠିରେ ମିଳେ, ଗାଲାତୀୟ ପୁସ୍ତକର 1 ଅଧ୍ୟାୟର 8 ପଦରେ ତାହା ରହିଅଛି। ଆମମାନେ କିମ୍ବା ଅନ୍ୟ କେହି ସ୍ୱର୍ଗଦୂତ ଅନ୍ୟ କୌଣସି ଭିନ୍ନ ସୁସମାଚାରକୁ ପ୍ରଚାର କରନ୍ତି, ତେବେ ତାଙ୍କୁ ତୁମ ସମସ୍ତ ପ୍ରତି ଶାପର କାରଣ ହେଉ। ଏଥିପୂର୍ବେ କି ବିଧାନଟି ଆରମ୍ଭ ହୁଏ ପ୍ରତ୍ୟେକ ଦେଖିପାରନ୍ତି ପାରନ୍ତି କି।